ஓங்க ஜானதிமிரந்தஸ்ய ஜானஞ்சன சலாகய சக்ருன்மிலிதம் ஜேனா தஸ்மை ஸ்ரீ குருவே நம. நமோ விஷ்ணு பதாய கிருஷ்ண ப்ரஷ்டாய பூதலே ஸ்ரீமதே கௌர கோவிந்த ஸ்வாமிநிதி நாமினே. நமோ விஷ்ணு பதாய கிருஷ்ண ப்ரஷ்டாய பூதலே ஸ்ரீமதே பக்தி வேதாந்த ஸ்வாமிநிதி நாமினே. நமஸ்தே சரஸ்வதி தேவே கௌரவாணி பிரச்சாரிணி நிர்விசேஷ சூன்யவாதி பாஷ்சாத்ய தேசதாரிணி. ஜெய ஸ்ரீ கிருஷ்ண சைதன்ய பிரபு நித்யானந்த ஸ்ரீ அத்வைத கதாதர ஸ்ரீவாசாதி ஸ்ரீ கௌர பக்த விருந்த. ஹரே கிருஷ்ண கிருஷ்ணா கிருஷ்ணா ஹரே ஹரே, ஹரே ராம 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 ஹரே ஹரே. வஞ்சாகல்பதருப்யஸ்ய கிருபாசிந்துப்யே வச பதிதானம் பாவனேப்யோ வைஷ்ணவேப்யோ நமோ நமோ. நமோ மகாபதான்யாய கிருஷ்ண பிரேம பிரதாயதே கிருஷ்ணாய கிருஷ்ண சைதன்ய நாம்னே கௌர திசே நம. யம் ப்ரவஜந்தம் அனுபேத அபேத கிருத்யம் தியோபாயன விரஹகாதர ஆஜுஹாவ புத்ரேதி தன்மய த்வயா தரவ வினேது ஸ்தம் சர்வபூத ஹ்ருதயோ முனிமானுதஸ்மி. நாராயணம் நமஸ்கிருத்யம் நரோஸ்சைவ நரோத்தமம் தேவீம் சரஸ்வதிம் வ்யாஸம் தத்ோ ஜயமுதீரயேத். மூகம் கருதி வாசாலம் பங்கும் லங்கயதே கிரீம் யத் க்ருபாஸ்தமஹம் வந்தே பரமானந்த மாதவ ஸ்ரீ குரு தினதாரிணி. ஓம் நமோ பகவதே வாசுதேவாய. ஓம் நமோ பகவதே வாசுதேவாய. ஓம் நமோ பகவதே வாசுதேவாய.
சர்வப்பிரதம் மும்மர்பர் மாராத்ய குருதேவ் ஸ்ரீ ஸ்ரீமத் கௌர கோவிந்த கோஸ்வாமி குருதேவங்கர் அபய சரண கமலரி பிரணதி நிவேதன கரி கிருபா பிக்ஷா கரி சமர்ப்பித ஹோய் சஸ்தார சஸ்தாபக ஆச்சாரிய கிருஷ்ண கிருபா ஸ்ரீமூர்த்தி ஸ்ரீ ஸ்ரீமத் அபய சரண அரவிந்த பக்தி வேதாந்த சுவாமி பிரபுபாஜி மகாராஜங்க சரண கமலரி பிரணதி நிவேதன பூர்வக கிருபா பிக்ஷா பூர்வக சமஸ்த சாது குரு வைஷ்ணவ ஆச்சாரியங்க சரண கமலரி பிரணதி நிவேதன கரி கிருபா பிக்ஷா கரி உபஸ்தித ஸ்ரோதா வைஷ்ணவானங்க பிரணதி நிவேதன கரி. ପ୍ରଭୁ ଶ୍ରୀ ଶ୍ରୀ ଗୌର ନିତ୍ୟାନନ୍ଦଙ୍କର ମହତ କରୁଣାରୁ ଆମମାନେ ଶ୍ରୀମଦ୍ ଭାଗବତମର ଅଷ୍ଟମ ସ୍କନ୍ଦରୁ ଭଗବାନ ବାମନଦେବଙ୍କର ଚରିତ ଶ୍ରବଣ କରୁଛେ। ତେବେ ଗତକାଲି କଥା ଯେଉଁଠି ବିଶ୍ରାମ ଥିଲେ ତାହା କିଞ୍ଚିତ ସ୍ମରଣ କରି ଆମମାନେ ଆଗକୁ ଯିବା। ଭଗବାନ ବାମନଦେବ ବଳି ମହାରାଜଙ୍କ ନିକଟରେ ନିଜର ନିସ୍ପୃହତ୍ୱକୁ ପ୍ରକାଶ କଲେ, ମୋର ତିନି ପାଦ ଭୂମିରେ ମୁଁ ସନ୍ତୁଷ୍ଟ। ଭଗବାନ ବାମନଦେବଙ୍କ ନିକଟରେ ବଳି ମହାରାଜ ନିଷ୍କପଟ ଚିତ୍ତରେ ସପ୍ତଦିବବତୀ ମୋହି ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ, କିନ୍ତୁ ଭଗବାନ ବାମନଦେବ କହିଲେ, ମୋର କେବଳ ଏଇ ତିନି ପାଦ ଭୂମି ହିଁ ଆବଶ୍ୟକ। ଏଇ ତିନିପାଦ ଭୂମି ମାଗିବା ପରେ ଭଗବାନ ଏଇ କଥା କହିଲା ପରେ ବଳି ମହାରାଜ ଗତକାଲି ଶୁଣୁଥିଲେ, ହସନାହ ଜଗ୍ରାହ ଜଳଭାଜନ, ହସିଲେ
আরে মু এই ব্রাহ্মণ কু বহু দেওয়া ইচ্ছা করুছি কিন্তু ইয়ে গ্রহণ করিয়া ইচ্ছা করুনি জলপাত্র ধরিছেন গতকাল শুক্রাচার্য তুমি বারণ করছেন যে কিভাবে শুক্রাচার্য বারণ করছেন যে শুক্রাচার্য জাঁপারুলে সমগ্র অসুর সমাজ সহিত বলি মধ্যে ঐশ্বর্যগ্রস্ত হবে সে শুক্রাচার্য কুমার আচ্ছিদ্য সক্রায় মায়া মাণব কোহরি হে বলি তু এত মূর্খ তু এত মূঢ় মো সহিত পরামর্শ নকরি ব্রাহ্মণ কু সর্বস্ব প্রতিশ্রুতি দেওয়া সর্বস্ব দেওয়া তু প্রতিশ্রুতি করে দিয়েছ তিনপাদ ভূমি ছড়ে তু জাণিন এই কেস ইয়ে হচ্ছে মায়া মাণব কোহরি ইয়ে তোর সর্বস্ব হরণ করে নিয়ে তুই যে ইন্দ্র পদবীর অছু দেবতা সহিত তিন লোক যে তো কৃপার চলুছেন তুই বি আজ ভিকারি হব তু ভিক্ষুক হব সমগ্র অসুর সমাজ বর্তমান বিপদরে পড়বে বর্তমান সময় অছি গতকাল বুঝাউলে বলি কহিলে কহিসারিছি প্রতিশ্রুতি দিয়ে সারিছি কালি বেদরু বাণী কু প্রতিষ্ঠা করুলে কিভাবে ওং কহিকি কাহাকু প্রতিশ্রুতি দবা ওং মানে হ না মানে নাহি দেবী নাহি ওং কহি তুমি তো ওং কহিন তেমন বর্তমান মিছ কহিলে বি চলিব কিছু মিছ কহিলে বি চলিব গতকাল আমি শুনুলে ননু তরি প্রতিশ্রুতম দানে সর্বথা অনুতমেব ইতি অশক্য বৃত্তি সংকট সময়ে অনুত বৃত্তি সংকট সময়ের অনুত কহিলে চলিব এটা কহিকি ইতি উপসংহারন্তি উপসংহার করছেন কেউ কেউ জায়গার মিথ্যা কথা কহিলে নিন্দনীয় নুহে বলিঙ্কু বুঝাউছেন স্ত্রী সু স্ত্রীঙ্ক নিকটরে নর্ম পরিহাসরে বিবাহেসু বৃত্তার্থে প্রাণ সংকটে বৃত্তি পাই প্রাণ সংকট যেটি ভয়ঙ্কর নিজের প্রাণ প্রতি বিপদ আসছে গোব্রাহ্মণ গোব্রাহ্মণতে হিংসায়াম না অনৃতম স্যাৎ চুকুচিতম প্রাণী হিংসারে গোব্রাহ্মণক হিত পাই এটা নিন্দনীয় নুহে এ অধ্যায় সরলে 20 অধ্যায় আরম্ভ এ অধ্যায় বহুত বড় সুন্দর অধ্যায় আত্মসমর্পণর অধ্যায় কিভাবে ভগবান পাখে আমার সর্বস্ব ভাবে সমর্পণ এতে আনন্দ অসার কু দেলাপরে আনন্দ নাই আপনার আপনার মনকু সর্বস্ব সংসার কু দিয়ে দিও পিলা ছুঁয়া সমস্ত দিয়ে দিও সংসার কু ভাল পাঁচ কেতে বি ভাল পাঁচ প্রতিদান সংসার দিয়ে পারিব কারণ সংসার কু ভারতবর্ষের যদি ইতিহাস আমি দেখা দেশভক্তি মহাত্মা গান্ধী এত ভাল পাই তাঙ্কু কোন কর জাতির পিতা বলে ভারতীয় মানে সম্বোধন কলে তাঙ্কর নিজ জীবনের কিছু করে না আশ্রম জীবন বলি সাধু জীবন বলি কোন চলাউলে অরট চলাউলে গীতা পড়ুলে ভারতীয় মানে যে কৃতদাস ভি বিদেশী মান দ্বারা পরাধীনরে অনেক মু তাঙ্কু স্বাধীন দেবি খন্ডে বাড়ি ধরিকি এত বড় কার্য কলে এত বড় সমর্পণের প্রতিদান ভারতবর্ষ কোণ তা দেলা গুড়ি ভারতীয় লোক গুড়ি মারলে বিদেশী লোক মারি না এবং মহাত্মা গান্ধী মরিয়া পূর্ব লেখি যাই তাঁর পিলা ছুঁ মনা করলে তুমি কে রাজনীতি করি কারণ মু নির্মল মর কোণী স্বার্থ নথাই ভারতবর্ষক স্বাধীন দেওয়া মু কঠিন সংগ্রাম কলি তার পরিণাম মতো এই মিলল সে যেদিন লেখিছেন তাঁর ডায়রিরে আই আম সো ডিসগাস্টেড সো ফ্রাস্ট্রেটেড দ্যাট আই ওয়ান্ট টু ডাই টুডে তাঁর দলীয় যে ব্যাপার কু যে কলহ সৃষ্টি হলা সে যাহা আশা করুলে এই লোক মানে ভারতবর্ষক শান্তি দেবে ভারতবর্ষ স্বাধীন হয়ে গেল পরে তাঁর লোক মানে কলহ আরম্ভ হলে সে এত নিরাশ হয়ে গেলে সে কে আজ মৃত্যুবরণ করা চাহিদা সেইদিন হি তাঁর মারিছেন নাথরাম গড়সে ଏ ଜଗତ ଏତେ ଭୟଙ୍କର, ଆମେ ଯୋଉ ଭାବୁଛେ ଆମେ କାହାର ଜଗତ ନିକଟରେ କାହାର ସେବା କଲେ, କାହା ନିକଟରେ ଆତ୍ମସମର୍ପଣ କଲେ କିଏ ଆମକୁ ସୁରକ୍ଷା ଦବ, ଆମକୁ ପ୍ରତିଦାନ ଦବ, ଜଗତ ଦେଇପାରିବନି। କାରଣ ଜଗତ ସମସ୍ତ ନିଜ ନିଜର ସ୍ୱାର୍ଥରେ ବ୍ୟସ୍ତ, ଆପଣ ପ୍ରତିଦାନ କିଏ ଦବ? ପ୍ରତିଦାନ କେବଳ ଯାହାର ସ୍ୱାର୍ଥ ନାହିଁ ସେ ଦେଇପାରିବ। ନିଃସ୍ୱାର୍ଥ ପର ଲୋକ ଅନ୍ୟକୁ ପ୍ରତିଦାନ ଦେଇପାରିବ, ଯାହାର କିଛି ଡିଜାୟାର ନାହିଁ, ଯାହାର କିଛି କାମନା ନାହିଁ। ଜଗତର ତ ସମସ୍ତଙ୍କର କାମନା ଅଛି ନା, କିଏ ଆପଣଙ୍କୁ ପ୍ରତିଦାନ ଦେବ? କିନ୍ତୁ ଭଗବାନ ଦେବେ। ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କଲେ, ପ୍ରଭୁଙ୍କ ପାଇଁ କର୍ମ କଲେ, ପ୍ରଭୁ ଆପଣଙ୍କୁ ଆପଣଙ୍କର କାମନା ପ୍ରତିଦାନ ଦେବେ, ସେ କେବଳ ରିୱାର୍ଡ ଦେବେ। ଦେଖନ୍ତୁ ବଳିଙ୍କୁ, ବଳି ଏକ କ୍ରିଟିକାଲ ମୋମେଣ୍ଟରେ ବର୍ତ୍ତମାନ ପଡ଼ିଗଲେ, ଗୋଟେ ଭୟଙ୍କର ଜଟିଳ ପରିସ୍ଥିତି କି ଆମେ ବି ହେଲେ କେବେ ଆମେ ବିବେକ କରିପାରିବୁ। ଯେଉଁ ବଳିଙ୍କର ସ୍ୱର ନଷ୍ଟ ହେଇଥିଲା ଦୈବାସୁର ସଂଗ୍ରାମରେ, ଯିଏ ତାଙ୍କୁ ଶରୀର ଦେଇଥିଲେ ସେଇ ଶୁକ୍ରାଚାର୍ଯ୍ୟ, ଏବଂ ଏତେ ଶିଷ୍ୟ ବତ୍ସଳ ଯେଉଁ ଶୁକ୍ରାଚାର୍ଯ୍ୟ ଆଜି ତାଙ୍କୁ ଇନ୍ଦ୍ର କରିବା ପାଇଁ ଅନେଶତଟି ଯଜ୍ଞ କରି ଆଜି ଶେଷ ଯଜ୍ଞରେ ବସିଛନ୍ତି, ସେଇ ଶୁକ୍ରାଚାର୍ଯ୍ୟଙ୍କ କଥାକୁ କାଟିଦେବେ ନା? ଆଜିଠାରୁ ଆପଣ ମୋର ଗୁରୁ ନୁହନ୍ତି, ଯେ ପ୍ରାଣ ଦେଇଥିଲେ ତାଙ୍କୁ ମନା କରିଦେଲେ। କାହିଁକି ନା, ସେ ଭଗବାନଙ୍କୁ ଦେବା ପାଇଁ ବିରୋଧ କରୁଛନ୍ତି। ଭଗବତ ବିରୋଧୀ ଗୁରୁ କେବେ ଗୁରୁ ନୁହେଁ, ଭକ୍ତି ବିରୋଧୀ ଗୁରୁ କେବେ ଗୁରୁ ନୁହେଁ। ଶ୍ରୀ ଶୁକ ଉବାଚ ବଲିରେ ବା ଗୃହପତି କୁଲାଚାର୍ୟେଣ ଭାସିତ ତୃଷ୍ଣୀଭୂତ୍ୱାକ୍ଷଣ ରାଜନ ଉବାଚାବହିତ ଗୁରୁ। ବଲିରେ ଗୃହପତି, ଯଜ୍ଞପତି, ଗୃହପତି, ଇନ୍ଦ୍ରପତି, ଆପଣ ଯାହା ବି ନେବେ, ଅମରାବତୀ ପୁରର ପତି, ଆଜି ବଲିରେ ଏବଂ ଗୃହପତି କୁଳାଚାର୍ଯ୍ୟ ଭାସିତ, କୁଳାଚାର୍ଯ୍ୟ ଏଭଳି କହିଲା ପରେ ଭାସିତ ତୃଷ୍ଣୀଭୂତ୍ୱା କ୍ଷଣ ରାଜ, ଗୋଟେ କ୍ଷଣ ସେ ତୃଷ୍ଣୀ ହେଇଗଲେ। ତୃଷ୍ଣୀ ମାନେ ନୀରବ, କାରଣ ଗୋଟେ ବଡ ଭୟଙ୍କର ପରିସ୍ଥିତି। ଏ ଯୋଉ ଗୁରୁ ଶବ୍ଦଟି ଏତେ ବଡ ଗୋଟିଏ କଣ କୁହାଯାଏ, ଗୋଟେ ସମ୍ବନ୍ଧ ଶବ୍ଦ, ଏଇଟା ଗୋଟେ ମିଥ୍ୟା ସମ୍ବନ୍ଧରେ ଯଦି ସମ୍ବନ୍ଧିତ ହେଇଥାଏ, ଗୋଟେ ଅଭିମାନ ସମ୍ବନ୍ଧରେ ଯଦି ସମ୍ବନ୍ଧିତ ହେଇଯାଇଥାଏ, ଆପଣ ତ କାଟିପାରିବେ। ଭାରତବର୍ଷରେ ଦେଖିବେ ଗୁରୁ ନାମଧାରୀ ବହୁତ ବ୍ୟକ୍ତି ଅଛନ୍ତି, ଆମେ କାହାକୁ ସମାଲୋଚନା କରୁନୁ। ବହୁ ଲୋକଙ୍କର ଅର୍ଥକୁ ନାଶ କରୁଛନ୍ତି, ତାଙ୍କ ଚରିତ୍ର ତାର ଦୋଷ ଅଛି, ବହୁତ କିଛି କାମ କରୁଛନ୍ତି, ପୁଣି ବି ଶିଷ୍ୟମାନେ କେବେ ତାଙ୍କୁ ଛାଡ଼ିପାରିବେନି, କାରଣ ଏଇ ଗୁରୁ ଶବ୍ଦର ଅର୍ଥଟା ଏଭଳି। କିନ୍ତୁ ଭାଗବତ ଆମକୁ ତାହା ଶିକ୍ଷା ଦେଉନାହାନ୍ତି, ଭାଗବତ ଶିକ୍ଷା ଦେଉଛନ୍ତି ଦେଖନ୍ତୁ ବଳି ମହାରାଜ ଯୋଉ ଜୀବନ ଦେଇଥିଲେ ସେ ବର୍ତ୍ତମାନ ରିଜେକ୍ଟ କରିବେ। ତୃଷ୍ଣୀଭୂତ୍ୱାକ୍ଷଣ ରାଜନ ବିନମ୍ର ଭାବରେ, ନା ଇଏ ଆଜିଠାରୁ ମୋର ଗୁରୁ ନୁହନ୍ତି, ତାଙ୍କର ଆଉ ଗୁରୁତ୍ୱ ନାହିଁ। ସଂସାରରେ ଭଗବାନଙ୍କ ପାଇଁ କିଏ କଣ ତ୍ୟାଗ କରିଥିଲେ, ଏ ଦୁର୍ଲଭ। ଭାଗବତରେ କେବଳ ଏ ଜିନିଷ ଅଛନ୍ତି, ଭଗବାନଙ୍କ ପାଇଁ ସବୁ ତ୍ୟାଗ କରିଛନ୍ତି। ଗୋପୀମାନେ ନିଜର ସ୍ୱାମୀଙ୍କୁ ତ୍ୟାଗ କରିଦେଲେ, କେଉଁଥିପାଇଁ ତ୍ୟାଗ କରିଦେଲେ ନା, ସ୍ୱାମୀମାନେ ଭଗବାନଙ୍କୁ ବିରୋଧ କଲେ। ଭରତ ମାଙ୍କୁ ତ୍ୟାଗ କରିଦେଲେ, କୈକେୟୀ ଏ ଆଜିଠାରୁ ମୋର ମା ନୁହନ୍ତି, ଯେ ରାମଙ୍କୁ ବଣକୁ ପଠେଇଛନ୍ତି ଏ ମୋର ମା ନୁହନ୍ତି। ବିଭୀଷଣ ଭାଇକୁ ତ୍ୟାଗ କରିଦେଲେ, ବଳି ଗୁରୁଙ୍କୁ ତ୍ୟାଗ କରିଦେଲେ, ପ୍ରହ୍ଲାଦ ପିତାଙ୍କୁ ତ୍ୟାଗ କରିଦେଲେ। କିନ୍ତୁ ଗୋଟିଏ କଥା ମନେ ରଖିଥିବେ, ତ୍ୟାଗ କାହା ପାଇଁ କରାଯାଉଛି? ଆମର ସ୍ୱାମୀ ସ୍ତ୍ରୀ ଭିତରେ ଡାଇଭର୍ସ ହଉଛି ବା ବାପ ପୁଅ ଭିତରେ କଳହ ହଉଛି, କିନ୍ତୁ କଳହର ଉଦ୍ଦେଶ୍ୟ ଭଗବାନ ନୁହନ୍ତି। ଆମ ଭିତରେ ଯୋଉ ଗ୍ୟାପ୍ସ ଆସୁଛି, ଆମେ ଯୋଉ ବାପାକୁ ଛାଡି ଦଉଛି, କିଏ କିଏ ମାଆକୁ ଛାଡି ଦଉଛି, କିଏ ସ୍ତ୍ରୀକୁ ଛାଡି ଦଉଛି, ଭଗବାନ ପାଇଁ କରାଯାଉନି। କିନ୍ତୁ ଏମାନେ ଯୋଉ ନିୟମକୁ ଭାଙ୍ଗିଛନ୍ତି, ବୈଦିକ ନିୟମକୁ ଜଣାପଡୁଛି ଭଗବାନଙ୍କ ପାଇଁ, ସେଥିପାଇଁ ସେମାନଙ୍କୁ ପାପି ବୋଲି କୁହାଯାଉନି। କୌଣସି ଶାସ୍ତ୍ର ତାଙ୍କୁ ପାପି ବୋଲି କୁହାଯାଉନି। ଗୋପୀମାନେ ନିଜର ସ୍ୱାମୀଙ୍କୁ ଛାଡିକି ଆସି ଭଗବାନଙ୍କର ସେବା କଲେ, ଉଦ୍ଧବ ଭଳି ଜ୍ଞାନୀମାନେ କଲେ, ବନ୍ଦେ ନନ୍ଦମ ବ୍ରଜ ସ୍ତ୍ରୀଣାମ ପାଦ ରେଣୁ ଅଭିକ୍ଷଣ ୟାସାମ ହରିକଥ ଗୀତ ପୁନାତି ଭୁବନ ତ୍ରୟମ। ଯିଏ ସ୍ୱର୍ଗ ଲୋକରେ ପଢିଛନ୍ତି ପାଠ, ବୃହସ୍ପତି ଯାହାଙ୍କର ଗୁରୁ କହିଲେ, ମୋର ବିଦ୍ୟାକୁ ଧିକ୍, ଏ ନନ୍ଦ ବ୍ରଜର ସ୍ତ୍ରୀମାନଙ୍କର ପାଦରେଣୁ ମୋର ଆବଶ୍ୟକ। ଆଜ୍ଞା, ସ୍ୱାମୀଙ୍କୁ ଛାଡ଼ିଦେଲା ପରେ ଜଣଙ୍କୁ ବ୍ୟଭିଚାରୀ ବୋଲି କୁହାଯାଏ, ସେ ନାରୀ ବ୍ୟଭିଚାରୀ ଦୋଷ ଲାଗିଲା ନା, ବେଦ ଧର୍ମଟାକୁ ଭାଙ୍ଗିଦେଲା। जो नारी स्वामी आदेश को मानलानी ता पादरे सह सह ज्ञानी शिरोमणि उद्धव भगवान कौन कहले
भक्तान एकादश भागवत परे बड़े सुंदर कथा कह उद्धव भक्त मान जुयम तुमे
भक्त मान किए ना तुमे भगवान उद्धव एक विष्णु भितर किए ना विष्णु नाम वासुदेव हम विष्णु भितर मुह हूँ वासुदेव आ भक्त भितर उद्धव तुमे से उद्धव आज गोपी मान चरण नौ कहीं सब धर्म को छाड़ दे भगवान शरण गल ये धर्म टाइम उपाधिक धर्म ना देखुना आप साधु बर्तन नाली कपड़ा खंडे पिंधा मठरे रहा ये विधि मोबाइल कराधिक धर्म उपाधि हिसाब से धर्म आप गृहस्थ लोक चाकरी करेंगे स्त्री पाखर रखिए पोषण करेंगे उपाधि बर्तमान उपाधि मिली बदली जीव शरीर भी बदली जाते गोटे झील थी झीर धर्म जहाँ थी बोर धर्म कौन तार ही लगे बोगला धर्म बदली गला बालक थिला जो धर्म थिला किशोर अवस्था वाले से धर्म रही कि बिवाह ले कौन से धर्म रोचे कि वृद्ध ले कौन से धर्म रोचे धर्म सब बेले परिवर्तन हो जाए कि सनातन धर्म से सनातन धर्म पर सब त्याग कर आज गुरु को त्याग करेंगे सनातन धर्म मान आत्मा परमात्मा जो संबंध भक्ति युक्त संबंध या सब त्याग कर ताकु त्याग करिया पूर्व निजर जन प्लाटफर्म कौन थी से आत्मा हम ना आत्मचेतनार थी तार कौन चिंता नी केवल त्याग कर बलि बर्तन त्याग करेंगे क्यों त्याग करेंगे जो भगवान ठिया जो गुरु अच्छा जो सहस्र सहस्र ब्राह्मण मान बस तृष्णे भूत्याख्याम राजन अहो गुरुनाम किमे अर्थम इदम उगतम इति विमर्श एमती उद्धत नु भगवान भक्त बा नम्रंती फलिना वृक्षा नम्रंती गुणी ना चना गुणी लोक आज्ञा नम्र समाज आम कौन हो गल आज्ञा एक रज गुण तम गुण उद्धत समाज ये समाज सुख आशा करवा आद बुद्धिमान काम नुह उद्धत लोक हो गल आचरण बाबा कि व्यवहार कर माँ कि व्यवहार कर घर भितर आम के चलवा शिष्ट आचार गोटे कह जाए शिष्ट आचार शिष्ट शिष्ट लोक मान आचार मनुष्य को जीवन रुक शिखा पड़ो प्रथम जीवन शिक्षा कि मनुष्य बर्तमान केवल शिखुच देहर सुख आमर विद्या आमर सभ्यता एभली उन्मुखी केवल पिलाटा जन्म हाठ देखा जा देहर के भोगटा भल हम बास कि जानपार ना देहर भोग रे गोटे जीव सुखी हो पारे ताको आत्मा पाई किसी ट्रेनिंग नवाक पड़ो जी देहर मालिक जे देह को चलाउंट देहर मालिक जन अच्छा आमे मालिक नु जी आम मालिक देहर मालिक आम कही मो केश पाचनी मु बुढ़ा हेबी ईश्वर मालिक आम नुहति शिष्ट हवाक पड़ो भद्र हवाक पड़ो देख गोटे गुरु को बर्तमान रिजेक्ट करेंगे जो गुरु जीवन दे जो गुरु तक ही यज्ञ करम यज्ञ पूर्ण हव तृष्ण मुक्त्या क्षण राजन उच अब ही तो गुरु विचार कले ये गुरुदेव कथ मु मानवी भगवान को दान देवी कि मुक्तम ओहो गुरुनाम किम अर्थम इदम उक्तम गुरुदेव कहीं खोली कथा कह विचार कर श्रीबली उवाच गुरु को वर्तमान उत्तर देव गुरुदेव पाखे कथा कह शिक्षा भागवत अच्छा पिता माता को कह चैतन्य महाप्रभु को शिक्षा दिखती महाप्रभु शिक्षा देखिए प्रीतिपूर्ण व्यवहार युक्ति युक्त कथा ये हूँ वैष्णव अस्त्र वैष्णव का सागर कंप्रोमाइज कर प्रीतिपूर्ण भाव युक्ति युक्त कथा आम कह प्रीतिपूर्ण भाव बलि महाराज बर्तमान प्रीतिपूर्ण भाव में हाथ जोड़ी की गुरु कहते हैं गुरुदेव श्री बलि उवाच सत्यम भगवता प्रोक्तम धर्मयम गृहमेधिनम अर्थम कामम जसो वृति यो न बाध्यते करहि चित सत्यम।
गुरुदेव कहला पर जे गुरुदेव कथ काटि देले नै सत्यम सत्यम भगवता हे ऐश्वर्य संपन्न ब्राह्मण प्रकृतम जहां आपण कहिले धर्म अयम गृहमेधिना एटा गृहस्थ लोक मानकर धर्म किंतु बळी कोन थिले बळी भी गृहस्थ थिले ना तांग स्त्री अछंदी ना किंतु से कोना मु गृहस्थ बोली एटा गृहमेधि मानकर धर्म किंतु मोर धर्म नै
भक्तर धर्म भक्त विवाह ले भी ताको आमे गृहस्थ कहा बोली गृहस्थ ब्रह्मचारी वानप्रस्थ सन्यास एटा वर्ण आश्रम धर्म काल जिम कहते सेंट्रिंग भक्ति यार ऊर्धरे आत्मा धर्म पुण्य समस्त भक्ति समस्त भक्ति पुण्य भितर पार्थक्य अच्छी जे भोली साल बेगम को मंदिर भितर छड़ा गला कि आज्ञा छड़ा गला साल बेग जा चाहिए कि गले भगवान तक डाकिले कि भगवान तक रथ अटकई देते चाहते तो मंदिर प्रवेश कर दे पार ना ना वेदधर्म को भगवान रखिले रथ ठिया करदे नीच जाति बोली निजे मानुची लोक मैंने मानुछन्ते ठीक अच्छे नीच जाति हेले मते प्राप्त हबो सबरी विदुर दासी पुत्र भक्ति समस्त करि परिबे किंतु पुण्य समस्त करि परिबे नीच जातिर लोक मंदिर को जाई पूजा करि परिबे पुण्य करिवार बाधक हे परे किंतु भक्ति रे बाधक नै भक्ति रे आत्मधर्म समस्त करि परिबे तने वेद धर्म रो ऊपर रहले आत्मधर्म समस्त हरिनाम करिपारिबे किंतु समस्त वेद पढ़ी पारिबे वेद पढ़ी हेले ब्राह्मण योग्यता आवश्यक एटी से कहते सत्यम भगवत प्रकृता धर्मयम गृहमेधिना ये गृहमेधि मानकर धर्म जो मानकर जीवन लक्ष्य हो गृहस्थ मो छुआ पिला गृहमेधिना मेधी शब्द अर्थ बंशीधर स्वामी गोटे जगह टीका कर मेधी हिंसाया गृह रही जो मैंने हिंसा करते गृह मेधि कह जाए घरे रही गृहस्थ धर्म होची तीन आश्रम सहित समाज स्तंभ आपण कहूना आम आज बस कि आप लाइट टेंट माइक एटा कार पैसा मत कह आपण मान आम कि रोजगार करुच क्यों आम जो मागिक आने आपणकर धन ब्रह्मचारी वानप्रस्थ सन्यास गृहस्थ धर्म चलन ତାଙ୍କ ଧନ ଯେତେ ଶୁଦ୍ଧ ରହିବ ସାଧୁମାନେ ସେତେ ଶୁଦ୍ଧ ରହିବେ ସେମାନେ ସାଧୁଙ୍କର ଜୀବନ ଚରିତ୍ର ନିର୍ମଳ ରହିବ ଯଦି ସଦ୍ଗୃହସ୍ଥର ଧନରେ ସେମାନେ ଚଳନ୍ତି ଗୃହସ୍ଥ ଯାହାର ଘରେ ଭଗବତ ଆରାଧନା ହେଉଛି ଭଗବତ ପୂଜା ହେଉଛି ଆଉ କୌଣସି ଅଭିମାନ ନାହିଁ ଆମେ ହେଉଛୁ ସମସ୍ତେ ପ୍ରଭୁଙ୍କର ଦାସ ଦାସୀ ସମସ୍ତେ ଯେପରି ସୁଦାମାନ ବ୍ରାହ୍ମଣ ହେଇକି ଭିକ୍ଷା ବୃତ୍ତି କରୁନଥିଲେ ବ୍ରାହ୍ମଣର ବୃତ୍ତି ହେଉଛି ଭିକ୍ଷା ଆଉ ବ୍ରାହ୍ମଣଙ୍କୁ ମନୁ ମହାରାଜ କହୁଛନ୍ତି ପରାଶର ସଂହିତା ଆଦିରେ ବ୍ରାହ୍ମଣ ଗୋଟେ ବର୍ଷ ପାଇଁ ଡିପୋଜିଟ୍ କରି ରଖିପାରିବ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସେ ଡିପୋଜିଟ୍ କରି ରଖିପାରିବ କାରଣ ତାର ଭଜନରେ ବାଧା ହେଇଯିବ କିନ୍ତୁ ସୁଦାମା ତା ନୁହନ୍ତି ଯଦୃଛୟ ଅପବର୍ଣ୍ଣେନମ୍ ବର୍ତ୍ତମାନ ଗୃହା ସମୀ ତସ୍ୟ ଭାର୍ଯ୍ୟା କୁଶଲେଶ କ୍ଷୁତକାମ ଚ ତଥା ସୁଖଦେବ ଗୋସ୍ୱାମୀ ଭଳି ମହାତ୍ମା ଦଳ କହୁଛନ୍ତି ପରୀକ୍ଷିତ ଆଶ୍ଚର୍ଯ୍ୟ ହେଉଛି ପରୀକ୍ଷିତ ପଚାରିଲା ଆଜ୍ଞା ଇଏ ଗୃହସ୍ଥ ଲୋକ କଣ ଏମିତି ଚଳନ୍ତି ଯଦୃଛୟା ଉପବର୍ଣ୍ଣେନ ଉପବର୍ଣ୍ଣେନ ପ୍ରାପ୍ତେ ନ ଯଦୃଛୟା ଭଗବତ ଇଚ୍ଛା ସ୍ୱାମୀ ସ୍ତ୍ରୀ ଦି ଜଣ ବସିକି ଭଜନ କରିବେ ଯାହା ମିଳିଲା କାହାର ଶ୍ରାଦ୍ଧ କର୍ମ ହବ ଟିକେ ଆଣି ଦେଇଯିବେ ସୁଦାମା କାହାର ପୁଅ ବିବାହ ହବ କାହାର ଘର ପ୍ରତିଷ୍ଠା ହବ ସେ ବ୍ରାହ୍ମଣ ପଡ଼ାରେ ଯାହା କର୍ମ ହବ ତାକୁ ଆଣି ସୁଦାମାଙ୍କୁ ଦେବେ ମାଗିବାକୁ ଯିବେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ କେହି ମାଗନ୍ତିନି ବ୍ରାହ୍ମଣ ଧର୍ମର ଉର୍ଦ୍ଧରେ ଗୃହସ୍ଥ ଥିଲେ ଉର୍ଦ୍ଧରେ ବର୍ତ୍ତମାନ ଗୃହାଶ୍ରମୀ ଗୃହାଶ୍ରମୀରେ ଅବସ୍ଥିତ ତସ୍ୟ ଭାର୍ଯ୍ୟା କୁଚେଲେ ସେ ଖୁତକାମ ଯ ତଥାବିଧ ଖୁତକାମ ଯୁବଗୋସ୍ୱାମୀ ଲେଖିଲେ ଖୁତକାମ ହଉଛି ତା ସ୍ତ୍ରୀର ଅଧିକା ଗୁଣ ସୁଦାମାଙ୍କ ଠାରୁ ତାଙ୍କ ସ୍ତ୍ରୀ ଆହୁରି ଭଲ କାହିଁକି ଭଲ ନା ଯଦୃଛା ଯାହା ଭଗବାନଙ୍କ ଦୟାରୁ ମିଳେ ସେ ସ୍ୱାମୀଙ୍କୁ ସବୁ ଦେଇଦିଅ ଆଉ ନିଜେ କ୍ଷୁତକାମା ଜୀର୍ଣ୍ଣ ସ୍ୱର ତାଙ୍କର କ୍ଷୁଦା ତୃଷ୍ଣ ତାଙ୍କର ଅଧିକ ଜୀର୍ଣ୍ଣ ସ୍ୱର କାରଣ ସ୍ୱାମୀ ସେବା କରେ ଯାହା ମିଳିବ ସ୍ୱାମୀ ସେବା କରିଲେ ନିଜେ ଉପବାସ ରହିଛି ମୋ ସ୍ୱାମୀ ସନ୍ତୁଷ୍ଟ ଇଏ ଗୃହସ୍ଥ ଭଗବାନଙ୍କ ଉପରେ ପୂର୍ଣ୍ଣ ନିର୍ଭର କରି ପୂର୍ଣ୍ଣ ସମ୍ପୂର୍ଣ୍ଣ ନିର୍ଭର କରି ଯାହା ଜୀବନ ଯାଉଛି ସେମାନେ ସଦ୍ଗୃହସ୍ଥ କହିଲେ ଗୁରୁଦେବ ଆପଣ ଯୋଉ ଧର୍ମଟା କହିଲେ ଧନକୁ ଏଇଭଳି ବାଣ୍ଟିକି ଦବ ପାଞ୍ଚ ଭାଗରେ ପୂର୍ବରୁ କହିଛନ୍ତି ନା କେମିତି ବାଣ୍ଟିବ ଧର୍ମାୟ ଅର୍ଥାୟ ଯଶାୟ ଧର୍ମକୁ ପାଞ୍ଚ ଭାଗରେ ଭାଗ କରିବ ଧର୍ମକୁ ଧର୍ମ ପାଇଁ କିଛି ଅର୍ଥ ପାଇଁ କିଛି ଯଶ ପାଇଁ କିଛି ଆଉ କାମାୟ ସ୍ୱଜନାୟ ଚ ଆପଣ ଯୋଉ କହିଲେ ପାଞ୍ଚ ଭାଗରେ ଏଟା ଗୃହସ୍ଥ ଭାଗ କରିବେ କିନ୍ତୁ ମୁଁ ଗୃହସ୍ଥ ନୁହେଁ ମୁଁ ଭଗବାନଙ୍କର ଦାସ ମୁଁ ଭଗବାନଙ୍କର ଦାସ ସର୍ବସ୍ୱ ପ୍ରଭୁଙ୍କର ପ୍ରଭୁ ଦେଇଛନ୍ତି ପ୍ରଭୁଙ୍କ ଚରଣ ସବୁ ଦେଇଦେବି ପ୍ରଭୁ ସବୁ ପ୍ରଭୁ ଦେଇଛନ୍ତି ପ୍ରଭୁଙ୍କର ସବୁ ମୋର କିଛି ନାହିଁ ଆମର ବୋଲିତେ ପ୍ରଭୁ ଆର କିଛୁ ନାହିଁ ଆମର ବୋଲିତେ ପ୍ରଭୁ ଆର କିଛୁ ନାହିଁ ଆମର ବୋଲିତେ ପ୍ରଭୁ ଆର କିଛୁ ବନ୍ଧୁ ମାତ୍ର ପିତା ବନ୍ଧୁ ଆମାର ବୋଲିତେ ପ୍ରଭୁ ଆର କିଛୁ ଆମାର ବୋଲିତେ ପ୍ରଭୁ ଆର କିଛୁ
ସ୍ୱାମୀ ସ୍ତ୍ରୀ ପୁତ୍ର କନ୍ୟାକୁ ନେଇକି କେବଳ ଗୋଟିଏ ଅଭିମାନ ଛାଡ଼ି ଦେଇଛି ପ୍ରଭୁ ଇଏ ସବୁ ଆପଣଙ୍କର ମୋର କଣ ଅଛି ପ୍ରକୃତରେ ବି ଆମର କଣ ଅଛି ଏ ଦେହ ତ ଆମର ନୁହେଁ ଆଉ ସ୍ତ୍ରୀ ଆମର କେମିତି ହବ ଦେହକୁ ନେଇକି ସ୍ତ୍ରୀ ନା ଦେହକୁ ନେଇକି ପୁତ୍ର ନା ଆମର ବୋଲି କିଛି ନାହିଁ ଏଇ ଅଭିମାନ କିଛି ଛାଡ଼ିଛନ୍ତି ସେ ହେଉଛନ୍ତି ଗୃହସ୍ଥ ସେ ଭକ୍ତ କହିଲେ ଅର୍ଥ କାମ ଯଶ ବୃତ୍ତି ୟୋନ ବାଧ୍ୟତେ କରିଛି ଆପଣ ଯୋଉ ପ୍ରବଚନ ଦେଲେ ସୁନ୍ଦର ପ୍ରବଚନ କେତେ ଶିଷ୍ଟରେ କହୁଛନ୍ତି ଆପଣଙ୍କ କଥାକୁ ମୁଁ କାଟୁନି ସତ୍ୟମ ଭାଗବତ ପ୍ରକ୍ତା କିନ୍ତୁ ଏଟା ମୋ ପାଇଁ ନୁହେଁ ଅର୍ଥ କାମ ଯଶ ବୃତ୍ତି ୟୋନ ବାଧ୍ୟତେ କରିଛି ଏ ଚାରୋଟି ଜିନିଷ ଅର୍ଥରେ କାମନାରେ ଯଶରେ ବୃତ୍ତିରେ ଆପଣଙ୍କ ପନ୍ଥାକୁ ଯିଏ ଆପଣଙ୍କର ପ୍ରବଚନକୁ ଯିଏ ଅନୁସରଣ କରିବ ଆପଣ ଯାହା ମୋତେ ଶିଖେଇଲେ ତାର ବୃତ୍ତି ବାଧିତ ହବନି ବିଶ୍ୱନାଥ ଚକ୍ରଥରୁ ଟିକାର ଲେଖିଲେ ଅର୍ଥାଧିକମ୍ ନ ବାଧତେ ଇତି ତେ ବିପ୍ରସ୍ୟ ତାଦୃଶମ୍ ପ୍ରଲମ୍ବନମ୍ ଧର୍ମମ୍ ବାଧତେ ଇବ ବ୍ରାହ୍ମଣ କିନ୍ତୁ ଠକେଇଲେ ଅର୍ଥାଧିକମ୍ ନ ବାଧ୍ୟତେ ଇତି ତେନ ବିପ୍ରସ୍ୟ ତାଦୃଶମ୍ ପ୍ରଲମ୍ବନମ୍ ଧର୍ମ ବାଧ୍ୟତେ ବ୍ରାହ୍ମଣକୁ ଯୋଉ ଠକେଇ ଦବା କିନ୍ତୁ ଏଇଟିରେ ଧର୍ମ ବାଧିତ ହବ ଆପଣ ଯାହା ଅର୍ଥାଦି ଉପରେ ପ୍ରବଚନ ଦେଲେ ଠିକ ଆଉ ଭକ୍ତମ୍ ତୁ ଭଜନୀୟ ଭଗବତୋ ଜ୍ଞାତସ୍ୟ ବି ପ୍ରଲମ୍ବନାତ୍ ବାଧ୍ୟତେ ତମିତି ଭାବ ଆଉ ମୁଁ ବି ଭଗବାନଙ୍କର ଭକ୍ତ ନା ଭକ୍ତ ହେଇକି ଆମେ ଯଦି ପ୍ରଲମ୍ବନ କରିବା ଭଗବାନଙ୍କୁ ବ୍ରାହ୍ମଣଙ୍କୁ ଠକିବା ତାହେଲେ ଆମର ଧର୍ମରେ ଭକ୍ତିରେ ବାଧା ହେଇଗଲା ଆମେ ଭଗବାନଙ୍କୁ ଠକୁ ନାଇଁ କି ଆଜ୍ଞା ଭଗବାନଙ୍କୁ ଆମେ ଠକଉଛୁ ବୋଲି କେହି ଜାଣନ୍ତିନି କିନ୍ତୁ ଭଗବାନ ଜାଣନ୍ତି ଭଗବାନଙ୍କୁ ଠକେଇ ଦଉନି କେମିତି ଠକେଇ ଦଉଛି ଭଗବାନ ଭଗବାନ ଅନ୍ତର୍ଜାମ ଉପରେ ଅଛନ୍ତି ନା ଆଜି ଜାଣୁଛେ ଠାକୁର ସେବା କଲାବେଳେ ଆଜି ମାଳା ସରିନି ହଉ ଦି ମାଳା ଥାଉ କାଲି କରିଦବା ଆଜି ରୋଷେଇ କରିବାକୁ ଇଚ୍ଛା ହଉ କିଏ ରୋଷେଇ କରୁଛି ଠାକୁରଙ୍କୁ ଫଳ ଭୋଗ ଦେଇଦବା ଠକେଇଦେଲେ ଠାକୁର ଭଗବାନଙ୍କୁ ଆମେ ଠକେଇ ଦଉଛନ୍ତି ଭଗବାନ ଜାଣୁଛନ୍ତି ଏ ଭକ୍ତି ଧର୍ମର ବାଧକ ହେଇଛି ପ୍ରଲମ୍ବନ ପ୍ରତିଦିନ ଆମେ ଖାଇବାକୁ ଦଉଛେ ଆଜି ଯଦି ଖାଇବାକୁ ନଦବା ମୋତେ ଭୋକ ଲାଗୁନି ମାନେ ଠାକୁରଙ୍କୁ ଫଳ ଭୋଗ ଲଗେଇ ଦେବି ମୋତେ ଭୋକ ଲାଗୁନି ଆଉ ଭୋଗ କଣ ଲଗେଇବା ଅନ୍ନ ଭୋଗ କଣ ଲଗେଇବା ଟିକେ ଫଳ ଲଗେଇ ଦିଅ ଭଗବାନ ଠକେଇ ଦେଲେନି ଆରେ ସବୁଦିନ ତ ଖାଇବାକୁ ଦେଉଛୁ ଅନ୍ନ ଖାଇବାକୁ ଦେଉଛୁ ବର୍ତ୍ତମାନ ଅନ୍ନ ଖାଇବା ଟାଇମ୍ରେ ଫଳ ଖାଇବାକୁ ଦେବା ତାର ଗ୍ୟାସ୍ ସିଟି ହବ କହିଲେ ମୋତେ ଠକେଇ ଦେଲା ଆମେ ଭଗବାନଙ୍କୁ ଠକଉଛେ ଗୃହସ୍ଥ ଯଦି ବ୍ରାହ୍ମଣଙ୍କୁ ଠକେଇ ଦେଲା ବିପ୍ର ପ୍ରଲମ୍ବନ ତାର ଧର୍ମ ବାଧିତ ହେଲା ସେଭଳି ଭକ୍ତ ଯଦି ଭଗବାନଙ୍କୁ ଠକେଇବା ପାଇଁ ପ୍ରଲମ୍ବନ କରିବା ପାଇଁ ଇଚ୍ଛା କରିଲେ ତାର ଭକ୍ତିରେ ବାଧକ
तथापि च सर्वलोक अति उदारतया प्रसिद्ध हम ददामि इति प्रतिश्रुतम। गुरुदेव सब लोक रे मु उदार समस्त मु देई देई आसी, किंतु आज ब्राह्मण को ये भगवान बोली आपण जणै देले, मु तो ब्राह्मण बोली जानि आपण कहि देले ये भगवान बोली, आंको यदि मु न देई मोर दुष्कृति हबनी, मु वृत्ति लोभ रे धन लोभ रे आंको ठकी देबी।
सचाहं वित लोभेन प्रत्याचखे कथम बीजम प्रतिश्रुत्या ददामीति प्राहादीकितवो यथा।
बहुत सुंदर आज्ञा आज्ञा, आम कौन सी कथा कह पूर्वर आम विचार कर बापा किए आम गुरु किए आम मुखर कौन सी वचन बाहर पूर्व इटा को विचार करे जो मैंने विचार कर जानवे क्या घर पिला ये कहार भक्त यार गुरु किए ये क्यों धर्म को भांगा लोक मान विचार कर ने बहुत सुंदर कथा कह
सच अहम बीत लोभ है ना मोर धन सर्वस्व नहीं जाए बोली मो धन लोभ रे प्रत्याचक्ष कथम दीजम ब्राह्मण को ठके देवी की
ब्राह्मण को पन्ना कर देवी ना यही परिवार आज्ञा रामजी को प्रथमे विश्वामित्र आसते मागिया विश्वामित्र प्रकृत रामजी को मागिया पाई जो आसते विश्वामित्र सब अस्त्र शस्त्र देखिए तेजस्वी करिए राम एटा राम कर इच्छा भगवान कर लीला विश्वामित्र आगे आसी कौन कहीदे दशरथ पाखे प्रतिश्रुति करदे प्रतिश्रुति कर जहां मुझे मागि दब देदे वशिष्ठ उपस्थित अच्छा कहले मत राम लक्ष्मण को दिय मत राम को दि लक्ष्मण को दि दशरथ कह आज देह आण आपण प्राण को नहींगले देह रही मु राम को दे पारि कि ब्राह्मण कण प्रतिश्रुति करेंगे कौन ब्राह्मण को प्रतिश्रुति
मागहु भूमि धेनु धन कोसा सर्वस देउ आज सहरोसा देह प्राण ते प्रिय किछु नाही सो मुनि देउ निमिष एक माही
राज्य धन कोष जहा दरकार माग मु दे दे देह प्राण याठु प्रिय कौन अच्छे राम मोर प्राण ये दशरथ नाम कई मु दशरथ मोर शरीर राम हूँ मोर प्राण
सब सुत प्रिय मोहि प्राण के नहीं राम दे नहीं बनाई गोसाई
पर सब चारोटी जाक पुओ मोर प्रिय तुम आउ क्यों पुओ को तुम नहीं जाओ किंतु राम दे नहीं बनाई गोसाई हे गोसाई मु बण को राम को दे पारि मोर चारि जाक पुओ प्रिय राम को मु बण को देबि राम जी सुन सुन बापा कौन आज विप्र धर्म को ब्राह्मण को मना कर दौंते राम जी बड़ मझे रही गले ब्राह्मण गोटे पक्ष ब्राह्मण प्रतिश्रुति अन्य पक्ष गुरु को चाहते अड़ुआ कह अड़ुआ गले कहले असुविधा पिता दुख करेंगे न गले कहले ब्राह्मण दुख कर राम जी चिंता कर वशिष्ठ बुझे वशिष्ठ कह महात्मा दशरथ ये रघुकूल वंश रे आपण जात ब्राह्मण को प्रतिश्रुति देइछन्ती माने आपण राम लक्ष्मण को दियंतु किछु उपकार हो तेजस्वी हेबे वशिष्ठ बुझेला पर ही दशरथ देव पुत्र भगवान बाज ब्राह्मण को दे दउछन् प्राण प्रिय भगवान ब्राह्मण आराध्य आओ ब्राह्मण गाभी भगवान को तनु आओ ये जी ब्राह्मण्य सभ्यता ब्राह्मण्यारम बलि महम भगवान एकादश स्कंद ब्राह्मण मान मुझे बलि से बलि आज मना करेंगे कहे गुरुदेव साजहम वित्त लोभेन प्रत्याचक्ष्यम कथम दिजम ब्राह्मण को मना करी धन पाई प्रतिश्रुत ददामी प्रहादी कितबो यथा गोटे ठक वंचक भली मु प्रहलाद मो गुरु हूँ प्रहलाद विश्वनाथ चक्रवर्ती बहुत सुंदर कथा लिखले प्रहलाद पौत्रस्य मम भगवत अनुकूल्य एवं सोधर्म मोर गुरुदेव केते कष्ट पाई प्रहलाद केते कष्ट पाई भगवान को छाड़ी ना ଆମେ ସଂସାର ପାଇଁ କେତେ କଷ୍ଟ ନ ପାଉଛେ, ସଂସାର ପାଇଁ ଯେତିକି କଷ୍ଟ ପାଇଛେ ତାର ଗୋଟିଏ ଭାଗ ବି ଭଗବାନ ପାଇଁ କଷ୍ଟ ପାଇନି, ଗୋଟିଏ ଭାଗ ତପସ୍ୟା କଲେ ସେତିକି କଷ୍ଟ ସହିଲେ ଭଗବାନ ମିଳିଯିବ। ସଂସାର ପାଇଁ ଆମେ ଯେତିକି ପରିଶ୍ରମ କରୁଛେ ତାର ଚାରି ଭାଗରୁ ଭାଗେ ବି ଭଗବାନ ପାଇଁ ସେତିକି ପରିଶ୍ରମ କରିବା ଭଗବାନ ମିଳିଯିବେ, ଭଗବାନ ଏତେ ଆସାନରେ ମିଳନ୍ତି। ଆମର ଗୁରୁଦେବ ଏଭଳି କଠୋର ଭାଷାରେ କୁହନ୍ତି, ତୁମେ ଭଗବାନଙ୍କୁ ଭଗବାନଙ୍କୁ ପାଇବା କିଛି କଠିନ କାମ ନାହିଁ, ତୁମେ ତୁମ ସ୍ତ୍ରୀକୁ ସନ୍ତୁଷ୍ଟ କରିବା ପାଇଁ ଯେତିକି ଚେଷ୍ଟା କରୁଛ ତାର ଗୋଟେ ଭାଗରୁ ଅଧା ଭାଗ ବି ଚିନ୍ତା କର ମୁଁ ଭଗବାନଙ୍କୁ ସନ୍ତୁଷ୍ଟ କରିବି, ଭଗବାନ ସନ୍ତୁଷ୍ଟ ହେଇ ଭଗବାନଙ୍କୁ ପାଇବାଟା ସୁଲଭ, କିନ୍ତୁ ଭଗବାନଙ୍କୁ ପ୍ରାପ୍ତିର ଲାଳସାଟା ପାଇବା ଦୁର୍ଲଭ। ଭଗବାନ ପାଇବାଟା ସୁଲଭ, କିନ୍ତୁ ଭଗବାନଙ୍କୁ ପାଇବା ପାଇଁ ଯୋଉ ଲାଳସା ଆସିବା ଏଇଟା ଦୁର୍ଲଭ। କାହିଁକି ନା ଛୁଆଟି ବେଳୁ ଜନ୍ମ ହେଲା ଠାରୁ ଆମେ ଦେଖୁଛେ ଧନ ଲାଳସା, ସ୍ତ୍ରୀ ଲାଳସା, ଜମିବାଡ଼ି ଲାଳସା, ଏଟା ଦେଖି ଦେଖି ଆଇଲା ନା, ସେଥିପାଇଁ ଅନ୍ତର ଭିତରେ କାମନା ଚାଲି ଆସୁଛି ଏଇଟାକୁ ପ୍ରାପ୍ତ ହେବି। କିନ୍ତୁ ଭଗବାନଙ୍କୁ ପାଇବାର ଲାଳସା ଆମର କେଉଁଠି ଅଛି, କେଉଁଠି ଶିଖୁଛେ, ଏ ବିଦ୍ୟାଳୟ କାହିଁ, ସେଥିପାଇଁ ଇଚ୍ଛା ନାହିଁ, ପ୍ରାପ୍ତ ହେବା ପାଇଁ କାମନା ଜାଗ୍ରତ ହେଉନି। ପ୍ରହାଦି କିତବୋ ଯଥା ତେନ ପ୍ରହ୍ଲାଦସ୍ୟ ଅନ୍ତକରଣଂ କୃପୟା ଭକ୍ତି ବୀଜଂ ପୂର୍ବଂ ପ୍ରାପ୍ତମ୍ ଏବଂ ସମ୍ପ୍ରତି ତୁ ଶ୍ରୀ ବାମନଦେବ କୃପୟା ପ୍ରାପ୍ତେନଂ ପ୍ରେମନାଂ ସିଦ୍ଧିଏବ ଇତି ଅର୍ଥ। ମୋ ଗୁରୁଦେବ ପ୍ରହ୍ଲାଦ ମୋତେ ଭକ୍ତି ବୀଜ ଦେଇଥିଲେ, ମଞ୍ଜିଟା ଆପଣ ପକାଉଛନ୍ତି ନା ଗୋଟେ ଜାଗାରେ ମାଟିରେ ମଞ୍ଜି ପଡୁଛି, ମଞ୍ଜିରେ ଜଳ ଦିଆଯାଉଛି, ଜଳ ଦେଲା ପରେ ଗଜା ମାରୁଛି, ସେଥିରୁ ବାଡ଼ ଦରକାର, ତାକୁ ପୁଣି ଲତା ହେଇଥିଲେ ତା ପାଇଁ ପୁଣି କଣ ଦେବାକୁ ପଡିବ, ଝଟା କିଛି ଦେବାକୁ ପଡିବ, ସେ ବଢିବ ତାପରେ ଫଳ ପଡିବ। ଭକ୍ତି ଏଇଭଳି ଆମର ବେଳେ ବେଳେ ଇଚ୍ଛା ହୁଏ ଆରେ ମୁଁ ସାଙ୍ଗେ ସାଙ୍ଗେ ଭକ୍ତି କଲି, ଦୁଇ ବର୍ଷ ପାଞ୍ଚ ବର୍ଷ କାହିଁ ମୋର ଭକ୍ତି ହଉନି। ଇଏ ଗୋଟେ ଏଭଳି କ୍ଷେତ୍ର, ଏଇ କ୍ଷେତ୍ରରେ ବୀଜ ବପନ କଲେ, ଜଳସେଚନ କଲେ, ସାର ଦେଲେ ଯେ ଫଳ ପ୍ରାପ୍ତ ହେବେ ଏଇଟା ଆପଣଙ୍କ ହାତରେ। ଭକ୍ତି କ୍ଷେତ୍ର ଏଭଳି କ୍ଷେତ୍ର, ଏଠି ପାଣ୍ଡିତ୍ୟ ନାହଂ ଦ୍ୱିଜତ୍ୱଂ, ନାହଂ ଦ୍ୱିଜତ୍ୱଂ ଦେବତ୍ୱଂ ଋଷିତ୍ୱଂ। ପ୍ରହ୍ଲାଦ କହୁଛନ୍ତି, ଅସୁର ବାଳକ ମାନେ ପଚାରୁଛନ୍ତି, ପ୍ରହ୍ଲାଦ ଆମେ ଅସୁର କୂଳରେ ଜନ୍ମ, ଆମେ କଣ ଭଗବାନଙ୍କୁ ପାଇପାରିବୁ, କହିଲେ ଏଠି ଭଗବାନଙ୍କୁ ପାଇବା ପାଇଁ ଦେବତ୍ୱ ଆବଶ୍ୟକ ନାହିଁ, ମୁଁ ଦେବତା ଦେବତା ଜାତିରେ ହେବି, ମୁଁ ଋଷି ଜ୍ଞାନ ଅଜ୍ଞାନ ବିଚାର କରିବି, ଦେବତ୍ୱମ ଋଷିତ୍ୱମ ହଁ ପ୍ରୀଣନାୟ ମୁକୁନ୍ଦସ୍ୟ ହଁ ନ ବୃତମ ନ ବହୁଜ୍ଞତା, ପ୍ରୀଣନାୟ ମୁକୁନ୍ଦସ୍ୟ ମୁକୁନ୍ଦକୁ ପ୍ରୀଣନ କରିବାକୁ ହେଲେ ବହୁ ବହୁତ ଜାଣିକି ବି ପ୍ରବଚନ ପ୍ରବଚନ ଦେଇକି ଯେ ଭଗବାନ ପାଇବି ତା ବି ଦରକାର ନାହିଁ। ସବରେ କଣ ଜାଣିଥିଲା ଆଜ୍ଞା କହିଲେ, କିଛି ଭଗବାନଙ୍କୁ ଜାଣିବା ଲୋକ ଯେତିକି ଆମେ ପ୍ରଭୁଙ୍କୁ ଦେଖିବା, କେଉଁ କେଉଁ ମାନେ କଣ କଣ ଜାଣିଥିଲେ, ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ତାଙ୍କ ଲିଷ୍ଟ ଦେଖିବା, ପ୍ରାୟ ସମସ୍ତଙ୍କ ଲିଷ୍ଟରେ ଆସିବ ସେମାନଙ୍କର ପ୍ରବଚନ କିଛି ନାହିଁ, କେବଳ ଏଇ ଜଣେ ନାରଦ ପ୍ରହ୍ଲାଦ ମହାରାଜ ପ୍ରବଚନ ଦେଇଛନ୍ତି, ଯୋଉଟାକି ନାରଦ ମୁନିଙ୍କର ପ୍ରବଚନ, କେଉଁଠି ସବରି ଉକ୍ତି ପାଇବେନି। ପଣ୍ଡିତ ବି କିଛି ଆବଶ୍ୟକ ନାହିଁ ଭକ୍ତିରେ, ପ୍ରେରଣାୟ ମୁକୁନ୍ଦ ସେନ ବୃତାନ୍ନ ବହୁଜ୍ଞତା, ଉଚ୍ଚ କୂଳରେ ମୁଁ ହେବି, ବହୁତ ଜ୍ଞାନୀ ହେବି ନା, ଭଗବାନ ପାଇବା ବହୁତ ଆସାନ ଜିନିଷ, ପ୍ରଭୁଙ୍କୁ ପ୍ରାପ୍ତ ହେବା ପାଇଁ କାମନା ଆସିବା ଦରକାର। କାହିଁକି ନା ସବୁ ଜନ୍ମର ଦୁଃଖ, ଅନନ୍ତ ଜନ୍ମର ଦୁଃଖ, ଏଇ ଜନ୍ମର ଦୁଃଖ, ଆହୁରି ବି କେତେ ଜନ୍ମ ଚାଲିବ, ଏ ସମସ୍ୟାର ସମାଧାନ କେବଳ ମନୁଷ୍ୟ କରିପାରିବ ଭକ୍ତି ଦ୍ୱାରା। ପ୍ରଭୁଙ୍କୁ ପ୍ରାପ୍ତି ହେଇଗଲେ ସବୁ ଦୁଃଖର ସମାଧାନ ହବ। ଦେଖନ୍ତୁ ଆଜି ସର୍ବସ୍ୱ ତ୍ୟାଗ କରିବେ କହିଲେ, ଗୁରୁଦେବ ମୁଁ ଠକେଇ ପାରିବେନି, ଏଇ କଥାରେ ମୁଁ କହୁଥିଲି, ବୀଜ ପଡିଛି ଯେଭଳି ଭକ୍ତି ବୀଜଟା ପଡିଥିଲା, ବର୍ତ୍ତମାନ ବାମନ ଦେବ ଭଗବାନ ଆସୁଛନ୍ତି, ମୋର ପ୍ରେମ ସିଦ୍ଧି ହବ, ଯଦୁକ୍ତମ କୃପା ସିଦ୍ଧମ ଯଜ୍ଞ ପତ୍ନୀ ବୌରଚେନମ ସୁଖାଦୟ, ବିଶ୍ୱନାଥ ଚକ୍ର ଠାକୁର ଲେଖିଲେ। କୃପା ସିଦ୍ଧ କିଏ କିଏ, କୃପାରେ ସିଦ୍ଧ ହେଲେ, କଳିଯୁଗରେ ସବୁ କୃପା ସିଦ୍ଧ, ସିଦ୍ଧ ଭଗବାନ ପାଇବାକୁ ହେଲେ ତିନିଟା ରାସ୍ତା ଅଛି, ତିନି ପ୍ରକାର ଲୋକ ଭଗବାନଙ୍କୁ ପାଆନ୍ତି, ଜଣେ ହେଉଛି ନିତ୍ୟ ସିଦ୍ଧ, ନିତ୍ୟ ସିଦ୍ଧ ମାନେ ଯାହାକୁ ଇଂଲିଶରେ କୁହାଯାଏ ଇଟର୍ନାଲ ଆସୋସିଏଟ୍ସ, ଯେମିତି ରାଧାରାଣୀ, ଲଳିତା, ବିଶାଖା, ପାଣ୍ଡବ ମାନେ ଭଗବାନ ସେମାନଙ୍କୁ ଧରିକି ବୈକୁଣ୍ଠରୁ ଆସିକି ଲୀଳା କରିକି ଦେଖାଉଛନ୍ତି, ଦୁର୍ଯ୍ୟୋଧନ ବି ତାଙ୍କର କ୍ୟାମ୍ପ ଯିବ ଉସାଙ୍ଗ କହୁଛନ୍ତି, ସେ ସବୁ ଧରିକି ଆସିଛନ୍ତି। ଯେମିତି ନାଟ ପାର୍ଟି କୋଉଠି କ୍ୟାମ୍ପ ପକଉଛି, ଓଡ଼ିଶା ପରା କ୍ୟାମ୍ପ ପକଉଛି, ସେ କଣ ହିରୋକୁ ଆଣିକି ଏଠି ହିରୋଇନ ଖୋଜୁଛି କି? କିଏ ହିରୋଇନ ରୋଲ କରିବା ଆସ, କିଏ ବିଲିଆ, ତାର କ୍ୟାମ୍ପ ଅଛି। ତା କ୍ୟାମ୍ପ ଯେତେବେଳେ ଆସୁଛି, ତାର ଚେୟାର ଟେବୁଲ ଲାଇଟ ଟେଣ୍ଟ ମାଇକ ସବୁ ଧରିକି ଆସୁଛି। କୋଉଠୁ ଖୋଜାଖୋଜି କରିବ, ସେଟ କରିବ କୋଉଠି? ଭଗବାନ ଯେତେବେଳେ ଆସନ୍ତି ସମସ୍ତଙ୍କୁ ଧରିକି ଆସନ୍ତି। ଦେଖ ଦୁର୍ଯ୍ୟୋଧନ ଭଳିଆ ରୋଲ କଲେ ଅଭିନୟ କଲେ ଏହା ପାଇବ, ଅର୍ଜୁନ ଭଳିଆ କଲେ ଏହା ପାଇବ, ପାଞ୍ଚାଳୀ ଭଳିଆ, ପାଞ୍ଚାଳୀ ତାଙ୍କର, ଦୁର୍ଯ୍ୟୋଧନ ତାଙ୍କର, ଅର୍ଜୁନ ତାଙ୍କର। ଆମକୁ ଶିଖଉଛନ୍ତି ଏଇଭଳି ତୁମେ ମୋ ପ୍ରତି ସମର୍ପଣ ହେଲେ, ବିଭୀଷଣ ଭଳି ସମର୍ପଣ ହେଲେ ଲଙ୍କାପୁର ପାଇବ, ରାବଣ ପରି ବିରୋଧ କଲେ ଶିବଙ୍କ ନିକଟରୁ ବର ପାଇଥିଲେ ବି ଦଶାନନ ଯିବ। ଏସବୁ ସିଦ୍ଧ, ନିତ୍ୟ ସିଦ୍ଧ ସେମାନେ ସେଠି ରହିଛନ୍ତି। ଆଉ ଗୋଟେ ହେଲେ ସାଧନ ସିଦ୍ଧ, ସାଧନ କରିକି ପ୍ରାପ୍ତ ହେବା। କଳିଯୁଗରେ ସାଧନ କରିକି ପ୍ରାପ୍ତ ହେବା ଅସମ୍ଭବ, କାରଣ ଆପଣ କହୁନାହାନ୍ତି ଆମକୁ ସମୟ କାହିଁ ଜୀବନର ଭିତରେ। ଏଟାକୁ ଲୋକ ବର୍ତ୍ତମାନ କହିଲେଣି କର୍ମମୟ ଜୀବନ। କର୍ମମୟ ଜୀବନକୁ ବଢେଇଦେଲା କିଏ ନା ଲାଇଟ କରେଣ୍ଟ ଆଗେ। ମୂଳମୂଳ ବସିକି ବିଚାର କରେ, ଲୋକମାନେ ଏତେ ଦୌଡୁଛନ୍ତି କୋଉଠି ପାଇଁ? ଆଗରୁ ତ ଏତେ ଦୌଡୁନଥିଲେ। ଏ ମୁଖ୍ୟ ବଦମାସ ତିଆରି ହେଇଛି ଏଇ କରେଣ୍ଟ, କରେଣ୍ଟ ହେଲା ବୋଲି ଏ ଟିଭି ମୋବାଇଲ ଇଣ୍ଟରନେଟ ସବୁ ଚାଲିଛି। ଆଗରୁ ସନ୍ଧ୍ୟାବେଳେ କିରୋସିନ ସରିଯିବ ବୋଲି ଲୋକମାନେ, ଗରିବ ଲୋକମାନେ ସନ୍ଧ୍ୟାବେଳେ ରୋଷେଇ କରିକି ଖାଇ ପିଇ ଦେଇକି ଟିକେ ଭାଗବତ ପଢିକି ଶୋଇଯିବା, ତାଙ୍କୁ ସମୟ ଠିକ ମିଳୁଥିଲା, କେତେବେଳେ ନ ମିଳିଲେ ରାତିରେ ମିଳୁଥିଲା। ବର୍ତ୍ତମାନ ମନୁଷ୍ୟକୁ ଜୀବନ କର୍ମମୟ ଜୀବନ ସମ୍ପୂର୍ଣ୍ଣ। ଆପଣ ଦେଖୁନାହାନ୍ତି ଆମେ କଣ ସାଧନ କରିବା? ସବୁ ପ୍ରକାର ଇଲେକ୍ଟ୍ରି ଆସିଗଲା, ଇଲେକ୍ଟ୍ରିକ ବ୍ୟବସ୍ଥା କରାଗଲା, ପୁଣି ସେ ଇଲେକ୍ଟ୍ରି ଜିନିଷ ପୁଣି ଖରାପ ହେଲା, ତାକୁ ନେଇକି ରିପେୟାର କର, ସେଥିରେ ଭୋଗ ବସ୍ତୁ ଦେଖାହେଲା। ଲୋକକୁ ସାଧନ ସାଧନ କରିବାକୁ ହେଲେ ଆଗେ ମନ ସ୍ଥିର ଦରକାର, ପରିବେଶ ଦରକାର, ଏସବୁ କିଛି ସାଧନ କିଛି କରିପାରିବେନି କହିଲି। ଏଇ ଯୋଉ ହରିନାମ କରିବାଟା ହଉଛି ସବୁଠୁ ବଡ ସାଧନ। ଆପଣ ଦେଖୁନାହାନ୍ତି ପରୀକ୍ଷା କରିକି ହିନ୍ଦୀ ଗୀତ ଗାଇପାରିବେ, ସବୁ କିଛି କରିପାରିବେ, ଫିଲ୍ମ ଗୀତ ଗାଇପାରିବେ, ସବୁ କିଛି କରିବେ, ଦିନମାନ ମୋବାଇଲରେ କଥା ହେଇପାରିବେ, ସବୁବେଳେ ହରିନାମ କରିପାରିବେନି। ପରୀକ୍ଷା କରିବେ ସବୁଠୁ ସହଜିଆ କାମ ରାମ 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 ରାମ। ହଁ ଯଦି ହରେ କୃଷ୍ଣ କଷ୍ଟ ହଉଛି, ରାମ ରାମ ହେଲା କୁହ ଦେଖିବା ଭଲ ଲାଗିଲା, କିନ୍ତୁ ଏଇ ସାଧନଟା ଆମକୁ କରିବାକୁ ପଡିବ। ସାଧନ କିନ୍ତୁ ସିଦ୍ଧ ପ୍ରାପ୍ତ ହେଇପାରିବ, କୃପା ସିଦ୍ଧ ତୃତୀୟ ନମ୍ବର ହେବ କୃପା ସିଦ୍ଧ। ଏ ଯୋଉ ସାଧନ କରୁଛେ ଏ ଆମର ନିଜର ହୃଦୟଟାକୁ ସଫା କରୁଛେ। ଯେମିତି ଗୋଟେ ଚାଷୀ ତାର ବାଦାମ ମଞ୍ଜି ବର୍ତ୍ତମାନ ଫିଙ୍ଗା ହେଇଥିବ, ସେ ଟିକେ ଟିକେ ଗଜା ହେଇଥିବ, ସେ ବର୍ଷା ଆକାରରେ ବାଦାମ ମଞ୍ଜି ଫିଙ୍ଗି ଦେଇଛନ୍ତି ନା, ଯୋଉଠି ନାହିଁ ଆମର ଇରିଗେସନ ସିଷ୍ଟମ, ସେ ଜମିଟା ଘାସ ଫାସ ବାଛିକି ବାଦାମ ମଞ୍ଜି ପକେଇ ଦିଅନ୍ତି ଗଜା ମାର୍କ। ଇନ୍ଦ୍ରଦେବଙ୍କୁ ଡାକିବେ, ଏଇ ଯୋଉ 4-5 ଦିନ ବର୍ଷା ହେଲା ତାଙ୍କର ବାଦାମ ଗଛ ଭଲ ହେଲା। ସିଏ କିନ୍ତୁ ଜମିଟାକୁ ତିଆରି କରିଥିଲେ, କିନ୍ତୁ ଇନ୍ଦ୍ରଦେବଙ୍କ ଉପରେ ତାଙ୍କର ଅଧିକାର ଅଛି କି? ଇନ୍ଦ୍ରଦେବ ତୁମେ ବର୍ଷା ଜବରଦସ୍ତି କରିବେ ନା? ଇନ୍ଦ୍ରଦେବ ସ୍ୱତନ୍ତ୍ର, ସେ ଚାହିଁଲେ ବର୍ଷା କରିବେ ନନ୍ କରିବେ। ସେଭଳି ଆମେ ଯୋଉ ଭଜନ ସାଧନ କରୁଛେ କଳିଯୁଗରେ, ଭଗବାନ ଯଦି କୃପା କରିଦେଲେ, ଏଇଟା ଆଶାଟା ଆମର ବେଶୀ, ପ୍ରଭୁ ଯଦି କୃପା କରିବେ ଆମେ, କାରଣ ଭଜନ କଲାବେଳେ ମନ କୁଆଡ଼େ ଚିନ୍ତା କଲେ ଆପଣ ଦେଖିବେ, ଭଜନ କଲାବେଳେ ହରେ କୃଷ୍ଣ ମନ୍ତ୍ର ଜପ କଲାବେଳେ ଆପଣଙ୍କ ମନ କୁଆଡ଼େ ଯାଉଛି, ଶବ୍ଦ କୁଆଡ଼େ ବାହାରୁଛି, ଆପଣଙ୍କ ଆଖି କୁଆଡ଼େ ଯାଉଛି। ଦେଖନ୍ତୁ ଯେ ଆଖି ବୁଝିଲେ ନିଦ, ଯେ ଆଖିଟା ଖୋଲିଲେ ସଂସାର କଥା, ଏଠି ଏହା ହେଲା ସେଠି ତାହା ହେଲା, ଏଣେ ମନ ହରେ କୃଷ୍ଣ ହରେ କୃଷ୍ଣ ମନ କୁଆଡ଼େ ପଳେଇବ? ଯଦି କହିବେ ନା ମୁଁ ଗୋଟେ ଜାଗାରେ ବସିକି ରହିବି, ଗୋଟେ ଜାଗାରେ ବସିଲେ ନିଦ ଆସିଯିବ, ଭଗବାନଙ୍କୁ ଭଲ ପାଇନି ନା? ଏଟା ଟ୍ରେନିଂ ପ୍ରଥମରୁ ନେବାକୁ ପଡିବ। ଆମ ଉଦାହରଣ ଦିଏ, ଆପଣ ଦେଖନ୍ତୁ ଭଗବାନ ଆମଠୁ କେତେ ଦୂରରେ ଅଛନ୍ତି, ଅର୍ଥ ଆମର କେତେ ନିକଟରେ ଅଛନ୍ତି। ଏ ଝିଅ ପାଟି କରନି, ବସ ଚୁପ କିଣି ପାଟି ନାହିଁ। ଭଗବାନ ଆମଠୁ କେତେ ଦୂରରେ ଅଛନ୍ତି, ଅର୍ଥ ଆମର କେତେ ନିକଟରେ ଅଛି, ପରୀକ୍ଷା କର। ଭଗବାନଙ୍କ ଆଗରେ ମନ୍ଦିରକୁ ଗଲେ 10 ମିନିଟ ଠିଆ ହେଇପାରିବେନି, ନିଦ ଲାଗିଯିବ, କି ବସିଲେ ଠାକୁରଙ୍କ ଜପ କରିବି ବୋଲି ବସିଲେ ନିଦ ଲାଗିଯିବ। କିନ୍ତୁ ଆପଣ ଦଶରା ତିଆରି ନିଦ୍ରା ହେଇଥିବେ, ଆପଣଙ୍କୁ ଟଙ୍କା କିଆ ନୋଟ ଦିଆହବ 1,00,000 ଟଙ୍କା, ଯେତେ ଗଣିଦେବ ତୁ ସେତେ ପଇସା ନେଇଯିବି। ଆଜ୍ଞା ନିଦ ଲାଗିବ ଆମକୁ, ମୋଟେ ନିଦ ଲାଗିବ, ଆଖିରେ ପାଣି ମାରିକି ଗଣିବା, ଏଇଟା ମୋର ବା, ଏଇଟା ମୋର ଟଙ୍କାଟା ମୋର, କାରଣ ତା ପ୍ରତି ଆମର ପ୍ରିୟତା ଆସିଯାଇଛି, ଅର୍ଥ ପ୍ରତି ପ୍ରିୟତା ଆସିଯାଇଛି, ଭଗବାନଙ୍କ ପ୍ରତି ପ୍ରିୟତା ଆସି, ସେଥିପାଇଁ କଷ୍ଟ ହଉଛି। କିନ୍ତୁ ଏଇ ରାସ୍ତାରେ ଆମେ ଧୀରେ ଧୀରେ ଗଲେ ଦେଖୁଛନ୍ତି ନା, ଏ ବଳି ମହାରାଜ ଆଜି ଦାନ ଦେଇ ଭଗବାନଙ୍କୁ ଭେଟିଗଲି, ଇଏ ତ ଗୋଟିଏ ଜିନିଷକୁ ଧରିଛନ୍ତି, କେବଳ ଦାନ ଦେଇ ପ୍ରଭୁ ଭେଟିଗଲେ, କହିଲେ ଆଜି ମୋର ପ୍ରେମ ଫଳଟା, ଯୋଉ ଭକ୍ତି ବିଜୟଟା ପ୍ରହ୍ଲାଦ ଦେଇଥିଲେ, ମୋ ଗୁରୁଦେବ ଦେଇଥିଲେ, ଆଜି ଫଳିବାକୁ ଯାଉଛି। ମୁଁ ଏଇ ଅବସ୍ଥାରେ ଆପଣ ମନା କରୁଛନ୍ତି ମୁଁ ସମସ୍ତଙ୍କୁ ଦାନ ଦେଇଛି ଭଗବାନଙ୍କୁ ଦେବିନି। ବର୍ତ୍ତମାନ ସୁନ୍ଦର କଥା କହୁଛନ୍ତି, ନନୁ ପ୍ରତ୍ୟାଖ୍ୟାନେ ଦୋଷ ଉକ୍ତାହ, ପ୍ରତ୍ୟାଖ୍ୟାନ କରିଦେଲେ ଜଣକୁ ହଁ ବୋଲି କହିକି ଆମେ ତାକୁ ମନା କରିଦବା। ସଂସାରରେ ସବୁଠୁ ବଡ ପାପ କଣ ଶୁଣନ୍ତୁ, ବଳି ମହାରାଜ କହୁଛନ୍ତି, ମହାଜନ କହୁଛନ୍ତି,
ନହିଁ ଅସତ୍ୟାତ୍ ପରୋ ଧର୍ମ ଇତି ହୋ ବାଚ ଭୂରିୟମ୍ ସର୍ବମ୍ ସ୍ୱଡମ୍ ମଲଂ ମନ୍ନେ ରୂତେ ଅଲିକା ପରମ ନରମ।
ସଂସାର ସବୁଠୁ ବଡ ପାପ କଣ? ବର୍ତ୍ତମାନ ଧରଣୀ ମାତା ଦୁଃଖରେ ଅଛନ୍ତି କି? ବର୍ତ୍ତମାନ ପ୍ରଡକ୍ସନ ହଉନି, ଆମେ ବର୍ତ୍ତମାନ ଧରଣୀ ମାତାଙ୍କୁ କଷ୍ଟ ଦେଇକି ପ୍ରଡକ୍ସନ ଆଣୁଛେ ନାଇଁ କି? ମୁଁ ଯାଇଥିଲି କୋରାପୁଟ, କୋରାପୁଟରେ ନଦୀ ପାରେ 8 କିଲୋମିଟର ଚାଲି ଯାଇଥିଲୁ ଗୋଟେ ଗାଁକୁ, ସେ ଗାଁକୁ ଯାଇଥିଲୁ, ସେଠି ଭକ୍ତ କିଛି ଅଛନ୍ତି, ବର୍ଷା ଦିନ ଯାଇଥିଲୁ, ଆସିଲା ବେଳେ ତ ପୁରା ନଦୀରେ ପହଞ୍ଚି ପଶିକି ଆସିଲା। ସେ ମତେ ଦେଖାଉଥାନ୍ତି ଜମି ଦିଟା, କହିଲା ଆଜ୍ଞା ଏଇଟା ଚୋରା ଜମି, ଚୋର ଜମି। ଚୋର ଜମି କଣ ତାଙ୍କ ଭାଷାରେ? ସେ ତ କୋରାପୁଟ ଲୋକ କହିଲେ ଏଥିରେ ସାର ଦେଲେ ଏଇଟା ହବ, ଏଇଟା ଚୋର ଜମି। ସେଇଟା ଆଜ୍ଞା ସେଇ ଧାନଟା ଆମେ ଖାଉ, ତାଙ୍କ ଭାଷାରେ ସେ କହିବେ, ଏଥିରେ ଆମେ ସାର ଫାର ପକଉନୁ। ମୁଁ ଦେଖି ଏତେ ଖୁସି ଲାଗିଲା, ଏତେ ଲମ୍ବା ଲମ୍ବା ଧାନ ଏତେ ସୁନ୍ଦର ହେଇଛି। ଆପଣ ଦେଖନ୍ତୁ ଧରଣୀ ମାତା ଏବେ ବି ଯୋଉଠି ସରଳ ଲୋକମାନେ ଅଛନ୍ତି ସେ ଶସ୍ୟ ବୀଜ ଦେଇକି ସେମାନେ ବଡ଼ ଆରାମସେ ରହିଛନ୍ତି। ମୁଁ ଦେଖିଲି କଦଳୀ ପନିପରିବା ଧରିକି ସେ କୋରାପୁଟ ଲୋକ ଜଙ୍ଗଲ ଭିତରେ ପାହାଡ଼, କୋରାପୁଟରୁ 40 କିଲୋମିଟର ଭିତରକୁ ଆମେ ଯାଇଛୁ ପୁରା ଜଙ୍ଗଲ। ଦିନ ଟିକେ ସନ୍ଧ୍ୟା ହେଇଗଲେ ଭାଲୁ ସେବାଟ ରାସ୍ତା ଯାଏ, ଭାଲୁର ସବୁ ବିଷ୍ଠା ପଡ଼ିଛି, ଝାଡ଼ା ଯାଇଛି, ଭାଲୁ ଗାତ ଖୋଳିଛି। ମୁଁ ଦେଖି ଆମେ ଯାଇଥାନ୍ତୁ, ସେଠି ଲୋକ ଭକ୍ତି କରୁଛନ୍ତି, ଆମର ଭକ୍ତମାନେ ସେଠି ସବୁ ଆସିଛନ୍ତି, ଜଣେ ଜଣେ ଯାଇକି ସବୁ ନାମ ହଟ କରି ଭକ୍ତ କରୁଛନ୍ତି। ମୁଁ ଏଇ କଥାରେ ଆପଣଙ୍କୁ କହୁଥିଲି, ଧରଣୀ ମାତା ଯେତେବେଳେ ଖୁସି ରହିବେ ସବୁ ଦେବେ। ଆମର ଯେତେବେଳେ ବିନ୍ସ 80 ଟଙ୍କା ଏଠି, ସେଠି ମୋତେ ପଚାରିଲେ ବିନ୍ସ କେତେ ଟଙ୍କା? ନା ଆମେ ଆଜ୍ଞା କୋରାପୁଟରେ 80 ଟଙ୍କା ବିକୁଛୁ। ସେ କୋରାପୁଟରେ 80 ବିକୁଛନ୍ତି, ଯେଉଁ ସମୟରେ ଏଠି ପ୍ରଡକ୍ସନ ହେଇପାରିବନି ସେଠି ପ୍ରଡକ୍ସନ ହେଉଛି। ଧରଣୀ ମାତା ଖୁସି ରହିଲେ ସବୁ କିଛି ଜିନିଷ ଦେବେ। ଧରଣୀ ମାତା ବର୍ତ୍ତମାନ ବହୁତ ଦୁଃଖରେ ଅଛନ୍ତି, କାହିଁକି ନା ଧରଣୀ ମାତା ପାଇଁ ସବୁଠୁ ବଡ ଭାର କଣ? ଏଠି କହୁଛନ୍ତି, ନହିଁ ଅସତ୍ୟାତ୍ ପରୋ ଅଧର୍ମ ଇତି ହୋ ବାଚ ଭୂରିୟମ୍। ଭୂ ଧରଣୀ ମାତା କଣ କୁହନ୍ତି? ସଂସାରର ସବୁଠୁ ପରମ ଅଧର୍ମ କଣ? ଅସତ୍ୟ, ଅସତ୍ୟ କହିବା। ଆଜି ଆମକୁ ଏଭଳି ଭାବରେ ଶିଖେଇ ଦିଆଯାଇଛି ଆମ ସଭ୍ୟତାରେ, ମିଛ କଥା ନ କହିଲେ ବଞ୍ଚିପାରିବ ନାହିଁ। ମିଛ ନ କହିଲେ କଣ ବଞ୍ଚି ହବ? ଲୋକମାନେ କହୁଛନ୍ତି ମିଛ ନ କହିଲେ ବଞ୍ଚି ହବନି। ମିଛ କହିବା ଦ୍ୱାରା ଆମର କଣ ହଉଛି ସେଟା ବିଚାର କରୁନାହାନ୍ତି ଲୋକ। ସମସ୍ତେ ତ ମିଛ କହି ଭାବୁଛନ୍ତି ମୁଁ ତାକୁ ଠକେଇ ଦେଲି, ମିଥ୍ୟା କହିବା ଦ୍ୱାରା ଠକାନ୍ତିନି, ଠକରେ ପଡନ୍ତି। ସତ୍ୟ କହିବା ଲୋକ ଠକିଗଲା ବୋଲି ଜଣା ପଡନ୍ତି, କିନ୍ତୁ ସେ ଠକନ୍ତି। ସତ୍ୟ ଧାରମମ୍, ଏମିତି ଗୋଟେ ଶ୍ଳୋକ ଅଛନ୍ତି, ସତ୍ୟ ଦୟା ସତ୍ୟ ହିଁ ପରମ ଧାରମମ୍। ସବୁ ସତ୍ୟ ଉପରେ ଏତେ ଶ୍ଳୋକ ଅଛନ୍ତି, ମିଥ୍ୟାବାଦୀ ଆମେ ଭାବୁଛୁ ମୁଁ ତାକୁ ଠକେଇ ଦେଲି। କେହି ଏଠି କାହାକୁ ଠକେଇ ନାହାନ୍ତି, ଠକେଇଛନ୍ତି କିଏ କହିଲେ? ଦେଖି ଆଜ୍ଞା ମୁଁ ଠକେଇଛି, ମୁଁ ଆପଣଙ୍କୁ ପ୍ରମାଣ କରିଦେବି ଆପଣ ଠକିଛନ୍ତି। କାରଣ ଆମେ ଜାଣିବା ଦରକାର ସଂସାରରେ ଆମଠୁ ବଡ ବଡ ଠକ ଏଇଠି ଅଛନ୍ତି ଏ ଜାଗା ଭଳି। ଆମେ ଯଦି ସରଳ ରାସ୍ତାରେ ଯିବା, ସତ୍ୟ ରାସ୍ତାରେ ଯିବା, ଭଗବାନ ଆମକୁ ପ୍ରୋଟେକ୍ସନ ଦେବେ, ନା ଆପଣଙ୍କୁ ଠକେଇଦେବେ। ଆପଣ ସେଣେ ଠକେଇକି ଆଣିଥିବେ, ଏଣେ ମାର୍କେଟରେ ଗଲା ବେଳକୁ ସନ୍ଧ୍ୟାବେଳେ ଆଣେ ବାଇଗଣ ଦେଖିଛି ଦେଲୁ, ସେ ବାଛି ବାଛିକି ପକା ବାଇଗଣ ଢୋକେଇଦେବେ। ଆପଣ ଠକେଇକି ଆସୁଛନ୍ତି, ଆପଣଙ୍କୁ ରିଆକ୍ସନ ମିଳିଯିବ ଯୋଉ ବାଟେ ଆପଣ। କିନ୍ତୁ ଯଦି ଚିନ୍ତା କରି ବିଚାର କରି ଦେଖିବେ ମୋତେ, ମୁଁ କେଉଁଠି ଠକିଲି? ହଁ ଏଇଠି ଠକି ବୋଲି ଏଥିପାଇଁ, କାରଣ ମୁଁ ଜଣକୁ ଠକେଇକି ଆସି ମିଥ୍ୟା କଥା କହିକି ଆସି। କାରଣ ସଂସାର ବଡ ବଡ ଠକ ମାନେ ଅଛନ୍ତି, କାରଣ ଏ ଜାଗାଟା ଗୋଟେ ବଡ ଭୟଙ୍କର ଜାଗା। ଏଠି ଯଦି ସାଧୁ ସଂଘ ଭିତରେ ଭଲ ଲୋକଙ୍କ ସଙ୍ଗରେ ନ ରହିବେ, ଏ କ୍ୟାମ୍ପରୁ ଆପଣ ବାହାରି ଯିବେ ସବୁ ମିଛ ଯାଙ୍କ ବୁଲୁଛନ୍ତି, ଆପଣ ଠକେଇଦେବେ କେମିତି? ଏ କଥାରେ ମନ ପଡ଼ିଗଲା, ସେ ଆମର ଇସ୍କନ ଜଣେ ପ୍ରବଚକ କୁହନ୍ତି, ଠକ ମାନେ କେମିତିକା? ଆମେ ଯୋଉ ଭାବୁଛୁ ମୁଁ ଠକେଇ ଦେଇଛି, କିନ୍ତୁ ଆମଠୁ ବଡ ଠକ ଅଛନ୍ତି। ସେ ଗୋଟେ ଲୋକ ଭାରି ବଡ ଠକ, ସିଏ ତାର ଗୋଟେ 2 ଟଙ୍କିଆ ନୋଟ ଚଳୁ, ସେ ପକେଟରେ ପୁରେଇ ରଖିଛି, ଟ୍ରେନ ଲାଷ୍ଟ ସେ ଜାଣିଛି ଟ୍ରେନ ଷ୍ଟେସନରେ ଏଇଠି ଏତିକି ସମୟ ରହିବ। ଟ୍ରେନରେ 3 ବେଲ୍ ହୁଏନି କି? ଆଗରୁ ସବୁ ବେଲ୍ ସିଷ୍ଟମ ଥିଲା, ଏବେ ବି ଅଛି ଆମର ଏଇ ସାଇଡ଼ରେ, ଏ ସାଇଡ଼ରେ ଅଲରାଉଣ୍ଡ, ଏ ସାଇଡ଼ରେ ବେଲ୍, ଖୋର୍ଦ୍ଧା ଜୋନ୍ରେ ସବୁ ବେଲ୍ ଅଛି, ଭଦ୍ରକରୁ ଖୋର୍ଦ୍ଧା ଜୋନ୍। ଟଙ୍ଗ ଟଙ୍ଗ ଘଣ୍ଟା, ସେ ଦିଟା ଘଣ୍ଟା ବାଜିଲେ ଉଠୁନି, ଥାର୍ଡ ବେଲ ବେଳକୁ ସେ ଧାଇ ଧାଇ ଗାଇଗଲା, କାରଣ ସେ ଠକଟା ଏ ଦି ଟଙ୍କିଆ ନୋଟ ଟାକୁ ପାସ୍ କରିଦେଇ ଆସିବି ଆଉ ନେଇ ପେପର ଦୋକାନ ଦେଲା, କହିଲା ଭାଇ ଏ ପେପରଟା ଦେଲ, ଏଟା ମିଛୁଆଟା ଅଧର୍ମକୁ ଆଶ୍ରୟ କରୁଛି, ଚିରା ଟଙ୍କାଟାକୁ ଦବ, ସେ ଜାଣିନି ଯେ ଭଗବାନ ଅଛନ୍ତି ବୋଲି, ସତ୍ୟ ଅଛି ବୋଲି, ସେ ପେପର ବାଲା ବିଷୟ କଲା, ସେ ତାର ଚୁପଚାପ ରଖିଲା, ରଖିଦେଇକି ପେପର ଗୋଟେ ଧରିଦେଲା, ୟା ମନ ଖୁସି ଯାହା ମୁଁ ଦି ଟଙ୍କାଟା ଚିରା ଦି ଟଙ୍କାଟା ପାସ୍ କରିଦେଇ ଆଇଲି ଆଉ, ଆସିକି ଯେତେବେଳେ ପେପର ଟ୍ରେନ ଛାଡ଼ିଦେଲା ପେପରଟାକୁ ଖୋଲିଲା, ଆଜି ସୋମବାର ଦେଖିଲା ରବିବାରିଆ ପେପର ଦେଇଦେଇଛି, ୟା ମନ ଖୁସି ମୁଁ ତାକୁ ଠକେଇ ଦେଇ ଚାଲି ଆସିଛି, ତେଣୁ ସିଏ କହିଲା ଯାହା ରବିବାରିଆ ପେପରଟା ପାସ୍ ହେଇଗଲା, ଦେଖିବା ଟଙ୍କାଟା ଖୋଜିଲା ଡ୍ରଟା ଖୋଜିଲା ଦେଖିଲା ଦି ଟଙ୍କିଆ ଚିରା ନେଲା, ଇଏ ଭାବୁଛି ମୁଁ ଚାଲାକ, ସିଏ ଭାବୁଛି ମୁଁ ଚାଲାକ, ଚାଲାକ କିଏ, ଭଗବାନ କଣ କରିବେ ନା ଆପଣ ଅସତ୍ୟକୁ ଆଶ୍ରୟ କରୁଛନ୍ତି ମାନେ ଆପଣ ପାଖକୁ ଆଉ ଗୋଟେ ଅସତ୍ୟ ଲୋକ ଢୁକେଇ ଦେବେ, ଇଏ ଚାଲିଛି ନା ବର୍ତ୍ତମାନ ଦେଖୁନା ଛକା ପଞ୍ଝା ଛକା ପଞ୍ଝା ଚାଲିଛି, ନହି ଅସତ୍ୟାତ୍ ପର ଅଧର୍ମ ଇତି ହ ଉବାଚ ଭୂରିୟମ୍, ଧରଣୀ ମାତା କହୁଛନ୍ତି ସଂସାରରେ ଅସତ୍ୟ ଠାରୁ ଅଧର୍ମ କିଛି ନାହିଁ, ସର୍ବମ ସ୍ୱଡ଼ୁମ୍, ଅସତ୍ୟ ଠାରୁ ପରମ ଅଧର୍ମ କିଛି ନାହିଁ, ସର୍ବମ ସ୍ୱଡ଼ୁମ୍ ଅଲମ୍ ମନ୍ୟେ, ମୁଁ ସବୁ ସହିପାରିବି, ରୁତେ ଅଲିକ ପରମ ନରମ ଅନୃତବାଦିନମ, ଅଲିକ ପରମ ଅନୃତବାଦିନମ ନରରୂପମ ସର୍ବମ ମେରୁ ମନ୍ଦରାଦିକମ ଧାର୍ତ୍ତୁମ ସମର୍ଥମ, ମୁଁ ମେରୁ ମନ୍ଦର ସବୁ ପର୍ବତକୁ ଧରିପାରିବି, ଦେଖୁନାହାନ୍ତି ସେ ଧରଣୀ ମାତା ଉପରେ ଆମେ ଶିକ୍ଷା ନେଲେ ବା ଅବଧୂତ ଧରଣୀ ମାତାଙ୍କ ପାଖରୁ, ଧରଣୀ ମାତା ଗୋଟେ ଗୁରୁ ଥିଲେ ଚବିଶ ଶିକ୍ଷା ଗୁରୁ ଭିତରେ, ଧରଣୀ ମାତାଙ୍କ କତିରୁ କଣ ନେବେ, ସହିବା ସହିବା, ଦେଖନ୍ତୁ କେତେ ମାଟିକି ହାଣି ପକଉଛି, ତାପରେ ଝାଡା ଯାଉଛି, ଛେପ ପକଉଛି, ପରିଶ୍ରା କରୁଛି, ଘର କରୁଛି, ସବୁକିଛି କରୁଛି, ସେ ସୋଉଛି, ଧରଣୀ ମାତାଙ୍କ କତିରୁ ଏ କଥା ଶିକ୍ଷା, ଧରଣୀ ମାତା କହୁଛନ୍ତି ମୁଁ ମେରୁ ମନ୍ଦର ସବୁକୁ ଧାରଣ କରିପାରିବି, ଅସତ୍ୟବାଦୀ ଲୋକଙ୍କୁ ମୁଁ ଧାରଣ କରିବିନି, ମତେ ଭାର ହେଇଯାଏ, ତାହେଲେ ଚିନ୍ତା କରନ୍ତୁ ବର୍ତ୍ତମାନ ଧରଣୀ ମାତା କେତେ ଦୁଃଖରେ ଅଛନ୍ତି, କାରଣ କେହି ସତ୍ୟ କଥା କହିବା ପାଇଁ ପ୍ରସ୍ତୁତ ନାହାନ୍ତି, କାରଣ ଆପଣ ସତ୍ୟ କଥା କହିବେ ମାନେ ଆପଣ ବିପଦରେ ପଡ଼ିଯିବେ, ବର୍ତ୍ତମାନ ସବୁ ମିଛୁଆଙ୍କ ଭିତରେ ଆପଣ ସତ କଥା କହିଲେ ସମସ୍ତେ ଘେରିବେ ଆପଣଙ୍କୁ, କିନ୍ତୁ ତାଙ୍କୁ ଭୟ କଲେ ହବ ନା, ପରମାତ୍ମା ଅଛନ୍ତି, ଭଗବାନ ଅଛନ୍ତି ଆମର ସାକ୍ଷୀ, ଆମେ ସତ୍ୟ କଥା କହିଲେ ସେ ଆମକୁ ଷ୍ଟ୍ରେଙ୍ଗ ଦେବେ, ସେ ଆମକୁ ସାହାଯ୍ୟ କରିବେ, କହିଲେ ଗୁରୁଦେବ ମୁଁ ଏଟା କରିପାରିବିନି, ଅସତ୍ୟ କଥା ମୁଁ କେମିତି ଦେବା ପାଇଁ କହିଦେଇଛି, ବର୍ତ୍ତମାନ ମନା କରିଦେବେ, ଏଟା ଏଟା ସବୁଠୁ ବଡ଼ ଅଧର୍ମ, ଏଇ କଥାଟାକୁ କୈକେୟୀଙ୍କୁ କହିଥିଲେ କିଏ, ଦଶରଥ, କୈକେୟୀ ବହୁତ ଚାଲାକ ନା, ମନ୍ଥରା କୋଟି କପଟି ଗୁରୁ ମନ୍ଥରା ଶିଖାଏ, କୋଟି କପଟିଙ୍କର ଗୁରୁ ମନ୍ଥରା ଟ୍ରେନିଂ ଦେଇଛି ଆଉ, କହିଲା ଯେତେପର୍ଯ୍ୟନ୍ତ ରାମଙ୍କ ଶପଥ ନ ଆଣିବ ସେତେ ପର୍ଯ୍ୟନ୍ତ ତୁମେ କିଛି କହିବ, ପ୍ରାଣ ଯାଏ ପରବଚନ ଏକଥା କହିସାରିଲେଣି, ତଥାପି ସେ କହୁନାହାନ୍ତି ଯେ ଚଉଦ ବର୍ଷ ରାମ ବନକୁ ଯିବ ବୋଲି, ଯେତେବେଳେ ସତ୍ୟ କଥା କହିଲେ ଧୀରେ ଧୀରେ ମୁଖ ଖୋଲିବେ, ନହିଁ ଅସତ୍ୟ ସମପାତକ ପୁଞ୍ଜା ଗିରି ସମ ହୋଇକି କୋଟିକ ଗୁଞ୍ଜା, ଏ ଶ୍ଳୋକର ଅନୁବାଦ ଠିକ ହବ, ନହିଁ ଅସତ୍ୟ ସମପାତକ ପୁଞ୍ଜା, ଏ ସଂସାରରେ ପାପ ଅସତ୍ୟ ଠାରୁ ଗୋଟେ ପାପ ନାହିଁ, ସତ୍ୟମୂଳ ସବ ସୁକୃତ ସୁହାଏ ବେଦ ପୁରାଣ ବିଦିତ ମନୁ ଗାଏ, ହେ କୈକେୟୀ ମୁଁ ସତ୍ୟ ତୁମକୁ କରିକି କହୁଛି ତୁମେ କଣ ବିଶ୍ୱାସ କରୁ ନା, ସତ୍ୟ ଠାରୁ ଅଧର୍ମ ପାତକ ଆଉ କିଛି ନାହିଁ, ସତ୍ୟ ମୂଳା ସବ ସୁକୃତ ସୁହାଏ ବେଦ ପୁରାଣ ବିଦିତ ମନୁ ଗାଏ, ବେଦ କହୁଛି ପୁରାଣ କହୁଛି ମନୁ ମହାରାଜ କହୁଛନ୍ତି, ସତ୍ୟ ହଉଛି ସମସ୍ତ ସୁକୃତିର ମୂଳ, ଅସତ୍ୟ ହଉଛି ସବୁ ପାପର ମୂଳ, ଠିକ ସେ କଥା କହୁଛନ୍ତି ବଳି ମହାରାଜ, ନା ମୁଁ ଅସତ୍ୟ କଥା କେବେ କହିବିନି, ସତ୍ୟ କହିଲେ ଆପଣଙ୍କ ଭିତରୁ ଗୋଟିଏ ଏତେ ବଡ ଶକ୍ତି ଆସେ ଆପଣ କାହାକୁ କେୟାର କରିବେନି, ପରୀକ୍ଷା କରିକି ଆପଣ ଦେଖନ୍ତୁ, ପୋଲିସ ହଉ କିଏ ବି ହଉ କେତେ ବଡ ଲୋକ ହଉ ସେ ଆପଣ ସତ୍ୟ କହୁଛନ୍ତି ଆଉ କାହିଁ ଭୟ କରିବେ, ସତ୍ୟ ଲୋକ କାହାକୁ ଭୟ କରିବେନି, ଗୋଟେ ଛୁଆଙ୍କର ବହିରେ ଅଧା ଅଧା ମନଲ ପଡ଼ୁଛି, ମୁଁ କହିଛି ସେଟାକୁ ମନଲ ପଡ଼ି ଯଦି ପ୍ରଭୁ ସାହାଯ୍ୟ କରିବେ, ଗୋଟିଏ ସତ୍ୟବାଦୀ ଲୋକ ଥାଏ, ଅଧାର୍ମିକ ନୁହେଁ ଧାର୍ମିକ ଲୋକ, କାହାର କିଛି କ୍ଷତି କରେ ନା, କିନ୍ତୁ ଗୋଟିଏ ତାଙ୍କରି ସେ ଯାଇଛି ଗୋଟେ ଜାଗାକୁ ଧର୍ମଶାଳା, ବହୁତ ଦିନ ତଳେ ବହିରେ ପଢ଼ିଥିଲି, ସେ ଧର୍ମଶାଳା ଯାଇ ଶୋଇଛି, ସେଠି ଗୋଟେ ବଡ ଧନୀ ଲୋକକୁ ମର୍ଡର କରିଦିଆଯାଇଛି। ଯୋଉ ଲୋକଟା ମର୍ଡର କରିଛି ସେ ମର୍ଡର କରିଦେଇକି ସେ ଛୁରୀ ଆଉ ରକ୍ତ କପଡା ଏଗୁଡାକ ସବୁ କଣ କରିଛି ନା ଇଆରି ବ୍ୟାଗରେ ଭରି କରିଦେଇଛି। ଇଏ ତ ସତ୍ୟ ଲୋକ, ଇଏ କାଇଁ ଡରିବ? ତା ପରଦିନ ଯେତେବେଳେ ପୋଲିସ ସବୁ ଇନକ୍ୱାରି ଭଲ ମନ୍ଦ କଲେ, ଧର୍ମଶାଳାରେ ଦେଖିଲେ ଧର୍ମଶାଳା ମର୍ଡର ହେଇଛି, ଇଏ ତ ଜାଣିନି କିଏ ମର୍ଡର କରିଛି, ମୋର କଣ ଦରକାର, ଇତର ବସିଛି। ପୋଲିସ ଦେଖିଲା ଇଆର ବ୍ୟାଗରୁ ସବୁ ବାହାରିଲା, ଆକୁ ଭର୍ତ୍ତି କରିଦିଆଗଲା ଜେଲ, ଜେଲରେ ରହିଲା। ସତ୍ୟ କରି ତାକୁ ସତ୍ୟ ଅଛି, ପ୍ରଭୁଙ୍କର ଇଚ୍ଛା, ପ୍ରଭୁ ଭୁଲ ଭୁଲ କରିଛି, ମୋର କୋଉ ଜନ୍ମରେ କଣ ଦଣ୍ଡ ଥିବ, ଏ ଜନ୍ମରେ ତ କିଛି କରିନି, ହଉ ଠିକ ହେଲା। ସେ ଜେଲ ଭିତରେ ଭଗବାନ ପାଇଗଲା। ହୁଏତ ଆଜି ଏଇ କାମଟା ନ ହେଇଥିଲେ ସେ ସଂସାର ଭଗବାନ ପାଇପାରିନଥାନ୍ତା। ସତ୍ୟର ଫଳଟା ପରେ ମିଳେ, କିନ୍ତୁ ସତ୍ୟର ଫଳ ପ୍ରଭୁ ପ୍ରାପ୍ତି ହୁଏ। କିଛି ଦିନ ଗଲା ସେ ସେଇଠି ରହିଛି, ଭଗବାନଙ୍କୁ ଡାକୁଛି, ପ୍ରଭୁ ମୋର କଣ କର୍ମଫଳ, ମୁଁ ତ ମାରିନି, ମୋତେ ଅଯଥା ମର୍ଡର କେସ୍ରେ ପକେଇ ଦେଇଛନ୍ତି। ଯିଏ ମାରିଥିଲା କିଛି ଦିନ ପରେ ସିଏ ଜେଲକୁ ଆସିଲା, ସିଏ ଜେଲକୁ ଆସିଲା, ଆକୁ ଯେତେବେଳେ ଦେଖିଲା ସବୁବେଳେ ଡରିଲା, କାହିଁକି ଡରିଲା ନା, ସେ ଭୁଲ କାମଟା କରିଛି। ଇଏ କାଳେ କହିଦବ କି, ଇଏ କାହିଁ କହିଦବ କି, କାରଣ ଇଏ ମାରିଛି, ଇଏ ମର୍ଡର ଆଉ ଗୋଟେ ମର୍ଡର କରି ପଶିଛି ଭିତରେ। ତେଣୁ ଇଏ ଯେଉଁ ପ୍ରଥମ ଲୋକଟି ଯିଏ ନିର୍ଦ୍ଦୋଷ, ଯିଏ ସତ୍ୟ କଥା କୁହେ, ସିଏ ଯେଉଁ ରୁମ୍ରେ ଥିଲା, ଇଏ କହିଲା ଆକୁ ମୁଁ ଏଇଠି ମାରିଦେବି, ଏ ଜେଲ୍ ଭିତରେ ମାରିଦେବି। ତେଣୁ ସିଏ କଣ କରିଛି ନା, ଝରକା ଫରକାକୁ ସବୁ ଭାଙ୍ଗିକି ପଶିବା ପାଇଁ ଚାହୁଁଛି, ପଶିବା ପାଇଁ ଆସିଥିଲା, ଆସିକି ତାକୁ ମାରିବା ପାଇଁ ଚାହୁଁଛି। ସେ ସମୟରେ ଦେଖିଦେଲା ସିକ୍ୟୁରିଟି, ସିକ୍ୟୁରିଟି ଦେଖିଦେଲା, ଇଏ ଚାହିଁଲା ସିକ୍ୟୁରିଟି ଦେଖିଲା, ତାକୁ ପଳେଇଗଲା, ଭାଙ୍ଗିକି ପଳେଇଗଲା। ତାପର ଦିନ ଏଇ ସିକ୍ୟୁରିଟି ଯାଇକି ପୋଲିସ ଜେଲର ଅଫିସରଙ୍କୁ କହିଲା, ଆଜ୍ଞା ଏ ଲୋକଟା ବଡ ବଦମାସ ଅଛି, ନ୍ୟାୟ କେତେବେଳେ ମିଳେ ଦେଖନ୍ତୁ। ଆପଣ କହିବେ ସଂସାରରେ ସତ୍ୟ, ମୁଁ କହୁଛି ମୋତେ ନ୍ୟାୟ ମିଳୁନି। ସତ୍ୟର ଫଳ ସାଙ୍ଗେ ସାଙ୍ଗେ ନ୍ୟାୟ ମିଳେ ନା, ଯେମିତି ଆପଣ ଟଙ୍କାଟେ ସୁଧ ଲଗାଉଛନ୍ତି, ସୁଧ ସହ ମୂଳ ମିଳିବ ନା ଲାଷ୍ଟକୁ। ଆଉ ସତ୍ୟ ଆପଣ କହୁଛନ୍ତି, ସତ୍ୟର ଫଳ ସ୍ୱରୂପ ପ୍ରଭୁ ପ୍ରାପ୍ତି ହବ, ସୁଖ ମିଳିବ, ସବୁ ମିଳିବ, ଧୈର୍ଯ୍ୟ ଧରିବାକୁ ପଡ଼ିବ। ଆମର ଅଧୈର୍ଯ୍ୟ, ମୁଁ କହିଲି ଠିକ କଥା କହିଲି, ମୋ କଥା କେହି ଶୁଣୁନାହାନ୍ତି, ଏଇଟା ହେଲାଣି ସେଟା, ସତ୍ୟର ମୂଲ୍ୟ ଅଛି, ସଂସାରଟା ସତ୍ୟ ଉପରେ ଚାଲିଛି। ତାପର ଦିନ ଜେଲ ଅଫିସର ଡାକିଲା, ସିଏ ଖାଲି ଅନ୍ଧାରରେ ସିକ୍ୟୁରିଟି ଛାଇରେ ଜାଣିପାରୁନି ଯେ କିଏ ତାକୁ ମାରିବା ପାଇଁ ଯାଉଥିଲା। ସେ ଚିତ୍କାର କଲା, ଯେତେବେଳେ ସିକ୍ୟୁରିଟି ଉଠି ଆସିଲା, ଇଏ ଡରିକି ସେ ଝରକା ବାଟେ ପୁଣି ଭାରି ପଳେଇ ଆସିଲା। ଯେତେବେଳେ ଜେଲ ଅଫିସର ଡାକିଛି, ସିକ୍ୟୁରିଟି ଅନୁମାନ କରି ଏ ଲୋକଟାକୁ କହିଛି ଯେ ଏଇ ଲୋକଟା ଆଜ୍ଞା ମାରିବା ପାଇଁ ଯାଇଥିଲା, ଦୁଇଜଣ ଗୋଟେ ଜାଗାରେ ଠିଆ କରାଗଲା। ଏ ଯିଏ ନିର୍ଦ୍ଦୋଷୀ ସତ୍ୟ ବ୍ୟକ୍ତି ତାକୁ ପଚରା ହେଇଛି, ତୁମକୁ କିଏ ମାରିବା ପାଇଁ ଯାଇଥିଲା, ସେ ତ ଆଗରେ ଠିଆ ହେଇଛି। ମୁଁ କହିପାରିବିନି, ମୁଁ କହିପାରିବିନି, କିନ୍ତୁ ସେ ଖାସ ଜାଣିଛି ଏ ଲୋକ ମତେ ମାରିବା ପାଇଁ ଯାଇଥିଲା, ସେ କହିଲାନି ସେଠି। ଆଉ ତ ସେ ଯେତେବେଳେ ନିଜେ ସାକ୍ଷୀ ଦେଇପାରିଲାନି, କଣ କରାଯିବ, ଛାଡ଼ି ଦିଆ। କିନ୍ତୁ ରାତିରେ ସେ ବ୍ୟକ୍ତିର ପରିବର୍ତ୍ତନ ହେଲା, ହେଲା ଏଇ ଲୋକ ଚାହିଁଥିଲେ ବର୍ତ୍ତମାନ ମୋର ଏଇଠି ମର୍ଡର ହେଇଥାନ୍ତା, ମୁଁ ଆକୁ ମାରିବା ପାଇଁ ଯାଇଥିଲି ନା, ଇଏ ପ୍ରମାଣ ଦେଇଥିଲେ, ସିକ୍ୟୁରିଟି ବି ପ୍ରମାଣ ଅଛି। କିନ୍ତୁ କଣ କହିଲା, ହେଲା ଆଜ୍ଞା ମୁଁ ଜାଣି, ୟାର ରାତି ଭିତରେ ଏଇ ଯୋଉ ସତ୍ୟ କଥାଟି, ସେ ସତ୍ୟକୁ ଆଶ୍ରୟ କରି ତାର ଫଳସ୍ୱରୂପ କଣ ହେଲା, ରାତିରେ ଆସି ତା ପାଦ ତଳେ ପଡ଼ିଲା, ତା ଭାଇ ତୁ ଆଜି ଚାହିଁଥିଲେ, ଆଜି ଚାହିଁଥିଲେ ମୋର ମୃତ୍ୟୁ ହେଇଥାନ୍ତା, ଆଉ ମୁଁ ସେଦିନେ ମାରିକି ସେ ଲୋକକୁ, ଇଏ ଜାଣିନି ଯେ ଏଇ ଲୋକ ମର୍ଡର କରିକି ମୋ ବ୍ୟାଗ ଭିତରେ, ମୋର ବ୍ୟାଗ ଭିତରେ ଛୁରୀ ପୁରେଇଛି ବୋଲି, ଇଏ ନିଜେ କହିଦେବି। ଦେଖନ୍ତୁ ଧର୍ମଶାଳ ତୁମେ ଯୋଉଦିନ ଥିଲ, ମୁଁ ନିଜେ ମାରିକି ମୋର ଛୁରୀ ସହିତ ସେ ଯୋଉ କପଡ଼ା ସବୁ ତୁମ ବ୍ୟାଗରେ ଭରି କରିଥିଲି, ଆଉ ତୁମେ ଆଜି ମୋତେ କ୍ଷମା କରିଦେଲ, ମୋତେ ଆଜି ବିପଦରୁ କ୍ଷମା କରିଦେଲ। ସେ କହିଲା ଆଚ୍ଛା ଦେଖ, ମୁଁ କ୍ଷମା କରିଦେଲି, ଭଗବାନ ତୁମକୁ କ୍ଷମା କର। ସେ ବହିରେ ଲେଖାଯାଇଛନ୍ତି, ସେ ଏତିକି କହୁ କୋ ସର ଛାଡ଼ିଦେଲା, ପ୍ରଭୁ ତୁମକୁ କ୍ଷମା କର, ମୋର ସମୟ ଆସିଗଲା, ବର୍ତ୍ତମାନ ମୁଁ ଯାଉଛି। ତାରି ଆଗରେ ସେ ସର ତ୍ୟାଗ କଲା, ତୁମକୁ ଭଗବାନ କ୍ଷମା କରି। ସତ୍ୟର ମୂଲ୍ୟ ନା, ଏ ଚୋର ତା ଜୀବନ ସାରା ଚାହିଁଥିଲେ ପରିବର୍ତ୍ତନ ହେଇପାରିଥାନ୍ତା, ବର୍ତ୍ତମାନ ଚିନ୍ତା କଲା, ଆଉ ସତ୍ୟର ଫଳ ତାକୁ ଏହା ମିଳିଲା। ତାରି ଆଗରେ ସେ ପ୍ରଭୁଙ୍କ ପାଖକୁ ଦେଖିଦେଲା ଜଣେ ଅସତ୍ୟ ଲୋକ। ଏ ଛୋଟ ପିଲାମାନଙ୍କ ପାଇଁ ସବୁ ଚିତ୍ର କରି ବହିରେ ଦିଆହେଇଛି, ସତ୍ୟର ମୂଲ୍ୟ କ'ଣ, ଧୈର୍ଯ୍ୟ ଧରିବାକୁ ପଡ଼ିବ। ପାଣ୍ଡବମାନଙ୍କୁ 14 ବର୍ଷ ବଣ ଭିତରେ ବୁଲିବାକୁ ପଡ଼ିଲା, କିନ୍ତୁ ସବୁ ଅସତ୍ୟର ଆଶ୍ରୟ କରି ଦୁର୍ଯ୍ୟୋଧନ ସିଂହାସନ ଉପକୃତ। ସବୁ ବେଦର ନିୟମକୁ ଭାଙ୍ଗିକି, କିନ୍ତୁ ପାଣ୍ଡବ ମାନଙ୍କର କିଛି କ୍ଷତି ହେଇନଥିଲା, ସବୁ ସତ୍ୟକୁ ଆଶ୍ରୟ କରି ପ୍ରତି ବିପଦ ତରେ ସେ ତେଜସ୍ୱୀ ହେଇଥିଲେ, ସବୁ ଅସ୍ତ୍ର ପାଇଥିଲେ, ସବୁ କରୁଣା ପାଇଥିଲେ। ଏଠି ସେ କଥା ସିଏ କହୁଛନ୍ତି, ଅସତ୍ୟ ଠାରୁ ପର ଅଧର୍ମ କିଛି ନାହିଁ, ଶ୍ରେଷ୍ଠ ଅଧର୍ମ କିଛି ନାହିଁ। ତହି ତମ ନରକ ପ୍ରାପ୍ତି ଆଦି ଅନର୍ଥ ଭାବେ ଶୁକ୍ରାଚାର୍ଯ୍ୟ କହୁଛନ୍ତି, ତାହେଲେ ତୁମର ତ ନରକ ପ୍ରାପ୍ତି ହେଇଯିବ, କାରଣ ତୁମେ ପ୍ରତିଶ୍ରୁତି ଦେଇଛ ବ୍ରାହ୍ମଣଙ୍କୁ ଅର୍ଥ ଦେଇପାରିବନି, ଏଇ ବ୍ରାହ୍ମଣଙ୍କୁ ଦେଇପାରିବନି, ତୁମର ନରକ ପ୍ରାପ୍ତି ହେଇଯିବ। କହିଲେ ବରଂ ମୁଁ ନର୍କକୁ ଯିବି, କିନ୍ତୁ ପ୍ରତିଶ୍ରୁତିକୁ ଭଙ୍ଗ କରିବି ନାହିଁ।
ନାହଂ ବିଭେମି ନିରୟାତ୍ ନ ଧନ୍ୟାତ ସୁଖର୍ଣ୍ଣବାତ୍ ନ ସ୍ଥାନାଚ୍ୟବନାତ୍ ମୃତ୍ୟୁ ଯଥା ବିପ୍ର ପ୍ରଲମ୍ବନାତ୍।
ଦେଖନ୍ତୁ ବ୍ରାହ୍ମଣଙ୍କୁ କେମିତି ଦୃଷ୍ଟି ରଖୁଛନ୍ତି, ଭଗବାନଙ୍କୁ ଦେବା ପାଇଁ ସେ ଗୁରୁଙ୍କ ଆଗରେ କଣ କହୁଛନ୍ତି, ଗୁରୁଦେବ ନାହଂ ବିଭେମି, ମୁଁ ଭୟ କରୁନି, ନିରୟାତ୍ ମୁଁ ନର୍କକୁ ଗଲେ ଭୟ କରିବିନି, ନ ଅଧନ୍ୟା ମୋର ଧନ ଚାଲିଗଲେ ବି ମୋର ଭୟ ନାହିଁ, ଅସୁଖାର ନବାତ ଅସୁଖ ସାଗରରେ ମୁଁ ପଡ଼ିଗଲେ ବି ମୋର ଭୟ ନାହିଁ, ନ ସ୍ଥାନ ଚ୍ୟବନା ଏଇ ଇନ୍ଦ୍ର ପଦବୀରୁ ମୁଁ ପତିତ ହେଇଗଲେ ଭ୍ରଷ୍ଟ ହେଇଗଲେ ମୋର ଦୁଃଖ ନାହିଁ, ଆଉ ମୃତ୍ୟୁ ମୋତେ ଯଦି ବ୍ରାହ୍ମଣ ସର୍ବସ୍ୱ ନେଇକି ବ୍ରାହ୍ମଣ ମୋତେ ମାରିଦିଅନ୍ତି ମୋର ଭୟ ନାହିଁ, କିନ୍ତୁ ବିପ୍ର ପ୍ରଲମ୍ବନା ପ୍ରବଞ୍ଚନା ବ୍ରାହ୍ମଣକୁ ଠକେଇବା ମୋତେ ବଡ଼ ଭୟ ଲାଗୁଛି, ମୁଁ ବ୍ରାହ୍ମଣକୁ ଠକେଇ ପାରିବି, ଏଇଟା କଥା ବି କରିପାରିବି। କହିଲେ ତୁ ବ୍ରାହ୍ମଣକୁ ନ ଠକେଇ ପାରିବୁ ତୋର ସର୍ବସ୍ୱ ଚାଲିଯିବ, ଧନ ଚାଲିଯିବ, ସମ୍ମାନ ଚାଲିଯିବ। କହିଲେ ଆଜ୍ଞା ଏ ସଂସାରରେ କଣ ଚାଲିଯାଏ ଆଉ କଣ ରୁହେ, ଏ ଶ୍ଳୋକରେ କହୁଛନ୍ତି, ଲୋକରେ ଦୁଇଟା ଜିନିଷ ନଷ୍ଟ ହବ, ସମ୍ପ୍ରତ ଧରାଧିକମ୍ ଏ ଧରାଯିବ ଆଧିକମ୍ ଧନାଦି ସବୁ ନଷ୍ଟ ହବ, ଧନ ଆଉ ଶରୀର ଭିତରେ କେଉଁଟା ନଷ୍ଟ ହବ ଆଗେ କୁହନ୍ତୁ, ଧନ ଆଉ ଶରୀର ଭିତରେ କେଉଁଟା ଆଗେ ନଷ୍ଟ ହବ ଆଜ୍ଞା କୁହାଯାଇପାରିବ? ସିଦ୍ଧର୍ଶନ ଲେଖିଲେ ଦୁଇଟା ଯାକ ଆଗେ, ଦେଖନ୍ତୁ କେତେ ଲୋକଙ୍କର ଧନ ଅଛି ଶରୀର ଚାଲିଗଲା ନାଇଁ, ଅବସ୍ଥା ନାହିଁ, ଧନ ଥୁଆ ହେଇଛି ସବୁ ରଖିଲେ ଶରୀର ଚାଲିଗଲା, କିମ୍ବା ଧନ କମେଇକି ରଖିଥିବା ଶରୀର ଥିବା ଧନ ପଳେଇବ, ଦୁଇଟା ଅସ୍ଥାଏ ଭୂମି ସହ ହାସ୍ୟତି ଲୋକ ସମ୍ପର୍କ ଧରାଧିକମ୍, ମୃତ୍ୟୁ ପରେ ମୃତ୍ୟୁ ପୁରୁଷର ବା ମୃତ୍ୟୁ ପରେ ଏସବୁ ଧନାଦି ସବୁ ପଳେଇଯିବ, ମୃତ୍ୟୁ ପରେ ତ ଧନାଦି ରହିବନି, କିମ୍ବା ବର୍ତ୍ତମାନ ଅବସ୍ଥାରେ ବି ଏ ଦୁଇଟା ଆଙ୍ଗ ଜିନିଷ ହେଉଛି ଅସ୍ଥାଏ, କେତେବେଳେ ଆମର ଗୋଟେ ଧନ ଯାଇପାରେ କିମ୍ବା ଶରତ ଦେଇପାରେ। ତସ୍ୟ ତ୍ୟାଗ ନିମିତ୍ତ କିମ୍ ବିପ୍ର ତୁଷ୍ୟତେ ନ ତେତ୍, ମୁଁ ବ୍ରାହ୍ମଣକୁ କାହିଁକି ସନ୍ତୁଷ୍ଟ ନ କରିବି, ଯେଉଁ ଜିନିଷଟା ନଷ୍ଟ ହେଇଯିବ ନଷ୍ଟ ବସ୍ତ୍ର ଜଣକୁ ସନ୍ତୁଷ୍ଟ କରାହବ। ନୀତିକାର କହିଲେ ଧନାନି ଜୀବିତଞ୍ଚୈବ ପରାର୍ଥ ପ୍ରାଜ୍ଞକୁ ସୃଜେତ୍, ଧନ ଆଉ ଜୀବନ ଏ ଦୁଇଟା ଭଗବାନଙ୍କର ଗୋଟେ ଉପହାର, ଇଏ କେତେବେଳେ କଣ ଯିବ କିଛି ହିସାବ ନାହିଁ, ଜୀବନ ଯାଇପାରେ ବା ଧନ ଯାଇପାରେ, ଲଟେରୀ ଯେମିତି ଲଟେରୀ ଖେଳନ୍ତି ନା, ବର୍ତ୍ତମାନ ଜୀବନ ଆମ ଆଗରୁ ଚାଲି ଯାଇପାରେ, ଦେଖୁଛୁ ଆମେ ବଡ଼ ବଡ଼ ଲୋକମାନେ ଅଛନ୍ତି, ବହୁ ବଡ଼ ବଡ଼ ଲୋକ, ଧନ ସମ୍ପତ୍ତି ଭରପୁର ହେଇକି ରହିଛି, ଶରୀର ବର୍ତ୍ତମାନ ଅକ୍ଷମ, ବାସ୍ ଶରୀର ଚାଲିଗଲା, ଧନ ଅଛି କିମ୍ବା ଧନ ଥିବ ଶରୀର ଚାଲିଯିବ, ଶରୀର ଥିବ ଧନ ଚାଲିବ, ଯାହା ବି ତ ଗୋଟେ ହବ, ଦିଟା ଅସ୍ଥାଏ, ଧନାନି ଜୀବିତଞ୍ଚୈବା ପରାର୍ଥେ ପ୍ରାଜ୍ଞା ସୃଜେତ୍, ସନ୍ନିମିତମ୍ ବରଂ ତ୍ୟାଗ ବିନାଶ ନିୟତେ ସତୀ, ଦୁଇଟାଙ୍ଗ ବିନାଶ ବରଂ ଭଲ କାମରେ ପରନିମିତ ଅନ୍ୟର ନିମିତ୍ତ ଭଗବତ ନିମିତ୍ତ ଧନ ଆଉ ସର ଲାଗିଯିବା ଦରକାର, କାରଣ ଦୁଇଟାଙ୍ଗ ବିନାଶ ହେଇଯିବ, ଦୁଇଟାଙ୍ଗ ବିନାଶ ହେଇଯିବ, କିନ୍ତୁ ଦୁଇଟା ବିନାଶ ଜିନିଷରେ ଗୋଟେ ଅବିନାଶୀ ଭଗବାନଙ୍କୁ ପାଇବା, ପ୍ରଭୁଙ୍କୁ ପାଇଯିବା, ଚିହ୍ନି ପାରିବା ପ୍ରକୃତ ଧନ କଣ।
ଅଧନେ ଯତନ ଧନ ନା ଚିହ୍ନିଲି, ଅଧନେ ଯତନ ଧନ ନା ଚିହ୍ନିଲି, ଅଧନେ ଯତନ ଧନ ନା ଚିହ୍ନିଲି, ଅଧନେ ଯତନ ଧନ ନା ଚିହ୍ନିଲି।
ଅଧନ କୁ ଯତ୍ନ କରୁଛେ, ଅଧନେ ଯତ୍ନ କରି ଧନ ତିଆଗିଲୁ। ହରିନାମ ଧନଟା ହଉଛି ଧନ, ଏଇଟା ସାଙ୍ଗରେ ଯିବ, ଏ ଧନ ସାଙ୍ଗରେ ଯିବ, ଏ ତ୍ୟାଗ ଶରୀର ଥାଉ ଥାଉ ଚାଲି ଯାଇପାରେ, କିମ୍ବା ଧନ ଥାଉ ଥାଉ ସର ଯାଇପାରେ, ସର ଥାଉ ଥାଉ ଧନ ଯାଇପାରେ, ଦୁଇଟା ଯାକ ବାଜି ଲାଗିଲା ଭଳି ଲାଗିଛି। କଣ ଆମ ଭାଗ୍ୟ ରହିଛି କି ଜାଣିଛୁ? ଲଟେରୀ ଲାଗିଲା ଭଳି, କିମ୍ବା ଧନ ଥାଇପାରେ ଶରୀର ଥାଇପାରେ। ଆପଣଙ୍କୁ ଧନ ଆଉ ଶରୀର ଦୁଇ ଜଣଙ୍କର କୋପରେସନ ଆସିବନି। ଆପଣଙ୍କୁ ଧନ ପ୍ରଚୁର ଅଛି, ଆପଣଙ୍କୁ ଗୋଟେ ବହୁତ ବଡ ରୋଗ ହେଇଯାଇଛି, ବର୍ତ୍ତମାନ ବଡି କୋପରେଟ କରୁନି ଧନ ସହିତ, ବହୁତ ଟଙ୍କା ପଇସା ଅଛି, ଡାକ୍ତର କହିବ ନା ଲୁଣ ଖାଇପାରିବନି, ଖାଲି ସିଝା ଖାଇବ, ଅର୍ଣ୍ଣ ଖାଇପାରିବନି, ମିଠା ଖାଇପାରିବନି। ଦେଖ ଏଇ ଶରୀର ବର୍ତ୍ତମାନ କୋପରେଟ କରୁନି, ଯାହାଦ୍ୱାରା ଆମେ ଶରୀର ଦ୍ୱାରା ଧନ କମେଇଥିଲେ, ଧନକୁ ଭୋଗିବା ପାଇଁ ବର୍ତ୍ତମାନ କୋପରେଟ କରିବନି, ମନା କରିଦେବ। କେତେ କଷ୍ଟ ଦେଖୁଛନ୍ତି ଜୀବନ ଅସ୍ଥାୟୀ ଜିନିଷ କହିଲେ, ଏଇ ଯାହା ମୃତ୍ୟୁ ପରେ ରହିବନି, ଯୋଉ ସଂସାର, ସଂସାରରେ ଧନା ଅଧିକମ ଧରା ଅଧିକମ, ମୁଁ ଏଇଟା କାହିଁକି ବର୍ତ୍ତମାନ ନଦେବି? ବ୍ରାହ୍ମଣକୁ ତୁଷ୍ୟ ନ କରିବି, ବ୍ରାହ୍ମଣକୁ ମୁଁ ସନ୍ତୁଷ୍ଟ କରିବି। ଅଧନେ ଯତ୍ନ ଧନ ନା ଚିହ୍ନିଲୁ କି ମଦେ ରହିଲି ଭୁଅରେ। ମଦ ଆସିଯାଉଛି ନା ସଂସାରରେ, ଧନ ମଦ, ଧନ ଗୋଟେ ମଦ ଯେ ଆମେ ଶୁଣୁଥିଲେ, ନୀତିକାର କହୁଛନ୍ତି ମଦ ଖାଇଥିବା ଲୋକର ନିଶା ଛଅ ଘଣ୍ଟା ପାଇଁ କି ଚାରି ଘଣ୍ଟା ପାଇଁ କି ଛାଡ଼ିଯାଏ, ଧନ ନିଶାର ଲୋକ ତାର ନିଶା ମୋଟେ ଓହ୍ଲେଇ ବୋଲି, ତାର ଅଧୋପତନ ନହେଲେ କେବେ ଓହ୍ଲେଇ ବୋଲି, ସେ ଏମିତି ନିଶା ଚଢିକି ରହିଥିବ ଦିନ ରାତି ଚବିଶ ଘଣ୍ଟା ଦେଖିଲେ। କେବଳ ଅଧୋପତନ ହଉଛି, କେବଳ ତାର ଯେତେବେଳେ ଅର୍ଥ ସରିଯିବ ବା ଭ୍ରଷ୍ଟ, ସାଂସାରିକ ଭ୍ରଷ୍ଟ ହେଇଯିବ, ସେତେବେଳେ ତାର ବୁଦ୍ଧି କଲେ, ଆରେ ମୋ ଧନ ପାଇଁ ଏମିତି ବିଷରେ ମାତିକି ଅମୃତକୁ ଛାଡ଼ି ଦଉଛି। ତାମାନେ ଆପଣଙ୍କୁ ଶିକ୍ଷା ଦେଉଛନ୍ତି, ଆପଣ କି ଭାବିବେନି ଆଉ କାଲିଠୁ ଆଉ ଧନ କମେଇବାନି, ଧନ ବି କମେଇବାକୁ ପଡିବ, ଧର୍ମ ବି, ଦୁଇଟା ଇନକମ କରିବାକୁ ପଡେ, କିନ୍ତୁ ଆମର ଗୋଟିଏ ଇନକମ ଚାଲିଛି, ଧନ ଇନକମ ଏଇ ଲାଇଫ ପାଇଁ, ଧର୍ମ ଇନକମ ପର ଲାଇଫ ପାଇଁ, ଆଉ ଧର୍ମଟା ବି ଏ ଜନ୍ମର ସୁଖ ଦବ। ଧନ ଧର୍ମ ଉଭୟକୁ ଧରି ଚାଲିବାକୁ ପଡିବ, କିନ୍ତୁ ବର୍ତ୍ତମାନ ଧର୍ମ ବର୍ମ ନାହିଁ, ସବୁ ଧନ।
ହରି ନାମ ଧନ ଅମୂଲ୍ୟ ରତ୍ନ, ହରି ନାମ ଧନ ଅମୂଲ୍ୟ ରତ୍ନ, ହରି ନାମ ଧନ ଅମୂଲ୍ୟ ରତ୍ନ, ହରି ନାମ ଧନ ଅମୂଲ୍ୟ ରତ୍ନ। ଅକ୍ଷୟ ତିନି କାଲ, ଅକ୍ଷୟ
ପ୍ରେମାନନ୍ଦ ଠାକୁରଙ୍କର ପଦ ମୀରାଙ୍କର ଭଜନ ସହିତ ମିଳିଯିବ। ମୀରା କଣ କହିଲେ, ମେନେ ରାମ ରତ୍ନ ଧନ ପାୟ, ପାୟୋଜି ମେନେ ରାମ ରତ୍ନ ଧନ ପାୟ, ରାଜକନ୍ୟା ଆଜ୍ଞା ରାସ୍ତାରେ ଭିକାରୀ ହିଁ ବୁଲୁଥିଲେ, ଇଏ ଆନନ୍ଦ, ଧନର ଆନନ୍ଦ ନାହିଁ, ଧର୍ମରେ ଆନନ୍ଦ, ନାମରେ ଆନନ୍ଦ, ରାଜକନ୍ୟା ତାତ ମାତ ଭାତ ବନ୍ଧୁ ଆପଣ ନା କୋଇ, ଛୋଡ଼ ଦିଏ କୁଲକି ଲାଜ କ୍ୟା କରେଗା କୋଇ, ମୁଁ କୁଳର ଲାଜଙ୍କୁ ବି ଛାଡ଼ ଦେଇଛି, ମୋର ତାତ ମାତ ଭ୍ରାତ ବନ୍ଧୁ ମୋର କେହି ନା, ମେରେ ତୋ ଗିରିଧର ଗୋପାଳ ଦୁସୁରା। ଯୁବତୀ ଅବସ୍ଥାରେ ଜଣେ ରାଜକନ୍ୟା ରାସ୍ତାରେ ବୁଲୁଛି, କି ଆନନ୍ଦ, କି ଆନନ୍ଦ ଅଛି ସଂସାର ବୁଝିପାରିବ? ପ୍ରଭୁଙ୍କ ଭକ୍ତିରେ ଯୋଉ ଆନନ୍ଦ, ଏଟା ଅନୁଭବର ବସ୍ତୁ, ତିନି ଜାଗତର ବସ୍ତୁ ତୁଚ୍ଛ ମନେ ହୁଏ, ତୁଚ୍ଛ ମନେ ହୁଏ। ହରିନାମ ଧନ ଅମୂଲ୍ୟ ରତ୍ନ, ଅକ୍ଷୟ ଏ ତିନି କାଳ, ତିନି କାଳ ପାଇଁ ଅକ୍ଷୟ ବସ୍ତୁ, ଖାଇଲେ ବାଢିବେ ସଙ୍ଗେ ଯେ ଯାଇ, ଆମେ ଧନ ଯେତିକି ଖାଉଛେ ଖର୍ଚ୍ଚ ହେଇଯାଉଛି ନା ବଢୁଛି କି, କିନ୍ତୁ ହରିନାମ ଧନ ଯେତେ ଖାଇବେ ଅର୍ଥ ଯେତେ ନାମ କରିବି ଇଏ ବଢିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଇଏ ବଢିବ ହରିନାମ ଧନ ବଢେ। କିନ୍ତୁ ଆକୁ ଆମେ ହେଳାରେ ଛାଡି ଦଉଛେ। କହିଲେ ଗୁରୁଦେବ ଯୋଉ ଧନ ନଷ୍ଟ ହେଇଯିବ ସେ ଧନ ଦ୍ୱାରା ମୁଁ ବ୍ରାହ୍ମଣଙ୍କୁ ତୁଷ୍ଟି କରିଦେଲେ କଣ କ୍ଷତି ଅଛି, ଏ ଧନ ବି ନଷ୍ଟ ହବ, ଏ ଶରୀର ବି ନଷ୍ଟ ହବ। କହିଲେ ଧନ ଶରୀର ଆଜ୍ଞା ମୁଁ କେବଳ ଧନଟା ଦେବି, କିନ୍ତୁ ମୋ ଠାରୁ ବଡ ବଡ ଦାନୀ ବି ସଂସାରରେ ଅଛନ୍ତି। କେହି କେବେ ନିଜକୁ ବଡ ଭାବି ନାହାନ୍ତି। ଭାଗବତରେ ଏଇଟା ହଉଛି ବଡ ସିଦ୍ଧାନ୍ତ। ଯଦି ଭାଗବତ ପ୍ରଭୁ ଭାଗବତଙ୍କୁ ଆପଣ ପ୍ରାର୍ଥନା କରିବେ, ଭାଗବତ ଆପଣଙ୍କୁ ଏଇଟା ଜଣେଇ ଦେବେ, କେବେ ଆପଣଙ୍କ ଜୀବନରେ ଏଇ ଭାବନା ଆସିବ ମୁଁ ବଡ ଲୋକ ବୋଲି, ଆପଣ କଣ କହିବେ? ମୁଁ ସଂସାର ସବୁଠୁ ଛୋଟ ଲୋକ, ଭଗବାନ ଯାହା ଆଗରେ ଭିକାରୀ ହେଉଛନ୍ତି ସେ ନିଜକୁ ବଡ କରୁନାହାନ୍ତି। କହିଲେ ଗୁରୁଦେବ ଆପଣ କଣ କହୁଛନ୍ତି, ମୁଁ ଗୋଟେ ଦାନୀ, ଏ ବାମନ ମଗଧରୁ ତିନି ପାତ ମୋଠୁ ବଡ ବଡ ଦାନୀ ଅଛନ୍ତି, ମୁଁ କେବଳ ଧନ ଦେବି, କିନ୍ତୁ ଶରୀର ଦେବା ଲୋକ ଅଛନ୍ତି, ଶରୀରକୁ ଅର୍ପଣ କରିଦେଇଛନ୍ତି। ତ୍ୱଂ ସର୍ବସ୍ୱମେବ ଦିଶ୍ୟତି ତାର୍ଥେ ପୂର୍ବ ଆଚାର ପ୍ରଦର୍ଶିତାମ ଇତି ଚେତ୍ରାହ। ତୁମେ ସର୍ବସ୍ୱ ଦେବା ପାଇଁ ଦିଶ୍ୟତି ମାନେ ଦେବା ପାଇଁ ଆଗ୍ରହ, ସାର୍ ଦେବା ପାଇଁ ଆଗ୍ରହ କରିଛ, ପ୍ରସ୍ତୁତ ହେଇଛ, କିନ୍ତୁ ସଦାଚାରଟା ପ୍ରମାଣ ଦିଅ। ବଳିଙ୍କୁ ଶୁକ୍ରାଚାର୍ଯ୍ୟ ପଚାରୁଛନ୍ତି, ଜଣେ ଟୀକାକାର ଲେଖୁଛନ୍ତି, ବଳି ତୁମେ କହୁଛ ତୁମେ ଏଟା ଦବ ସବୁ ଧର୍ମକୁ ଛାଡିକି, ତୁମ ଭଳିଆ ଆଉ କେହି ଦେଇଛନ୍ତି ଏ ସଦାଚାରଟା ପ୍ରତିଷ୍ଠା କଲା? କହିଲା ଗୁରୁଦେବ ମୁଁ କେବଳ ଧନ ଦଉଛି, ଧନ ଦେବା ଲୋକ କମ ଆଜ୍ଞା, ଏ ଧନ ଦେବା ଲୋକ ବେଶୀ, ଶରୀର ଦେବା ଲୋକ କମ। ଆପଣ ମନ୍ଦିର ଗୁଡା କହନ୍ତୁ ଆଜ୍ଞା ଆମର ଦଶ ଟଙ୍କା ଦରକାର କି ପଚାଶ ଟଙ୍କା ଦେଇଦେବେ, କହିଲେ ଘଣ୍ଟାଟା ଆସିବ ଦେଖିବା। ଶରୀର ଦେଇକି ସେବା କରିବା ଲୋକ କମ, ପୁଣି ଶରୀରକୁ ଦାନ କରିବା ଲୋକ ଆହୁରି କମ। ଭାଗବତ କହୁନାହାନ୍ତି ଯେ କେବଳ ବସିକି ଆମେ ହରିନାମ କରିବା ଅନ୍ୟର ଉପକାର କରିବାନି। ଲୋକମାନଙ୍କର ଗୋଟେ ବହୁତ ବଡ ଧାରଣା ହେଇଯାଇଛି, ଏ ବାବାଜୀ ମାନେ ଗୋଟେ ସମାଜର ଭାର କାଳ ମାଗି ଆଣି ଖାଇବେ, ବସିବେ, ହରିନାମ କରିବେ, ଭଲ ଖାଇ ପିଇ ଦେଲେ ମଠରେ ମଠରେ ଖାଇବେ, ଖଟରେ ଶୋଇବେ। ନା 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 ନା, ଭାଗବତ ଆମକୁ ଶିଖା, ଭଗବାନ ଶ୍ରୀକୃଷ୍ଣ ବଳରାମ ଭାଇଙ୍କୁ ଦେଖେଇ କହୁଛନ୍ତି, ଭାଇ ବୃକ୍ଷ ଦ୍ୱାରା ମନୁଷ୍ୟ ଶିଖୁ, ଭକ୍ତ ଶିଖୁ, ଏ ତାବ ଜନ୍ମ ସାଫଲ୍ୟ ଦେହି ନାମ ଇହ ଦେହେସୁ ପ୍ରାଣେ ଅର୍ଥେ ଧିଆ ବାଚା ଶ୍ରେୟାଚରତେ ସଦା। ଅନ୍ୟର ମଙ୍ଗଳ କର, ଭଗବାନ ଯେଟା କହିନାହାନ୍ତି ମନା କରୁନାହାନ୍ତି। କହିଲେ ଦେଖ ଏ ବୃକ୍ଷକୁ ଭାଇ, ଏ ବୃକ୍ଷ ମାନେ କଣ କରୁଛନ୍ତି? ବୈଷ୍ଣବର ପ୍ରଥମ ଗୁରୁ ହେଲେ ବୃକ୍ଷ, ଅନ୍ୟର କେବଳ ଉପକାର ପାଇଁ ତାଙ୍କ ଜୀବନ। ବୈଷ୍ଣବ କଣ କରିବେ? ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଏ କଥା ଦଶମ ସ୍କନ୍ଧ ଭାଗବତ ବୃନ୍ଦାବନ ଭ୍ରମଣ ସମୟ, ଏଇତାବତ ଜନ୍ମ ସାଫଲ୍ୟମ, ଆମ ଜୀବନରେ କାହାକୁ ଆମେ ସାହାଯ୍ୟ କରିଛେ? ପ୍ରଶ୍ନ ଆମେ କରିବା, ମୋ ଜୀବନରେ ମୁଁ ଜଣକୁ ସାହାଯ୍ୟ କରିଛି? କାହାକୁ ମନ ଦ୍ୱାରା, କାହାକୁ ଧନ ଦ୍ୱାରା, କାହାକୁ ଦେହ ଦ୍ୱାରା, କାହାକୁ ମୁଁ ସାହାଯ୍ୟ କରୁଛି? ତାହେଲେ ମୋତେ କାହିଁକି ମିଳିଲା ଏ ଜନ୍ମ ମିଳିଛି? କେଉଁଥିପାଇଁ? ଗୋଟେ ପଶୁ ସାହାଯ୍ୟ କରୁଛି, ଗୋଟେ ପକ୍ଷୀ ସାହାଯ୍ୟ କରୁଛି, ଗୋଟେ ବୃକ୍ଷ ସାହାଯ୍ୟ କରୁଛି, ମୁଁ କାହାକୁ ସାହାଯ୍ୟ କରୁଛି ମୋ ଜୀବନରେ? ଆମେ ଏତେ ସ୍ୱାର୍ଥପର ହେଇଗଲେ ଆମକୁ ଯେ ଜନ୍ମ ଦେଇଛି ସେ ପିତାମାତାକୁ ଆମେ ଟିକେ ସାହାଯ୍ୟ କରିପାରିଲେ, ବୃଦ୍ଧ ଅବସ୍ଥାରେ ତାଙ୍କ ହାତ ଧରିକି ଯାଇପାରିଲେନି, ଆମର ବାପା ଯୋଗ୍ୟ ଅଛନ୍ତି, ଆମେ ଶ୍ରବଣ କୁମାର ଯାହାଙ୍କର ବାପା ମା ଅନ୍ଧ ସେ କାନ୍ଧରେ ବୁଲେଇ ବୁଲୁଥିଲେ, ଯାହାର ବାପା ମା ଅନ୍ଧ ପୁଅ ତାଙ୍କୁ କାନ୍ଧରେ ବସୁଥିଲା, ତାହେଲେ ଯଦି ଶ୍ରବଣ କୁମାରଙ୍କର ପିତାମାତାଙ୍କର ଚକ୍ଷୁ ଥାଆନ୍ତା ତାହେଲେ ଶ୍ରବଣ କୁମାର ତାଙ୍କର କି ସେବା କରନ୍ତା? ଆପଣ ବିଚାର କରନ୍ତୁ, ଭାବନ୍ତୁନି ଅନ୍ଧ ବୋଲି ସେ କାନ୍ଧରେ ବସୁଥିଲେ, ନା ନା ନା, ପିତୃଭକ୍ତି ସେଭଳି ଥିଲା, ସେ ପିତୃଭକ୍ତିର ପ୍ରତିକ୍ରିୟାଟା ପଡ଼ିଲା ଦଶରଥ ମହାରାଜ ଉପରେ, ଏତେ ବଡ ପିତୃଭକ୍ତ। ଆମ ଜୀବନରେ ଆମେ କାହାକୁ ସାହାଯ୍ୟ କରିଛେ ବିଚାର କରିବାକୁ ପଡିବ। ଗୋଟିଏ ଲୋକକୁ ଭଲ କଥା ଶିଖେଇଛେ, ଗୋଟିଏ ଲୋକକୁ ତାର ଜୀବନ ପଥରୁ ଖରାପ ପଥରୁ ଭଲ ପଥକୁ ଆଣିଛେ, ଏଇଟା ବିଚାର କରିବାକୁ ପଡିବ। ଏଇତାବତ ଜନ୍ମ ସାଫଲ୍ୟମ, ଏଇଥିରେ ଜୀବନ ସଫଳ ହବ, କାରଣ ଭଗବାନ ବ୍ୟାକୁଳ ହେଉଛନ୍ତି ନା, କେତେ ପ୍ରକାର ଲୋକ ଅଛନ୍ତି, କେତେ ଖରାପ ପଥରେ ଯାଉଛନ୍ତି ଆଜ୍ଞା। ଜଣେ କାଦୁଅରେ ପଶି ଯାଇଛି, ଆଉ ଜଣେ ଶୁଖିଲା ରହିଛି, କାଦୁଅରେ ପଶିବା ଲୋକ ଆଉ ଜଣକୁ କାଦୁଅରେ ପଶିକି ଟାଣିକି ଉଠେଇ ପାରିବ? ଯିଏ ଶୁଖିଲାର ଅଛି ସେ ଉଠେଇବ, ସେଭଳିଆ ଯାହାର ଧନ ଅଛି ସେ ଶୁଖିଲାର ଅଛି ସେ ଗରିବକୁ ଉଠେଇବ, ଯାହାର ଜ୍ଞାନ ଅଛି ସେ କୁପଥରେ ଯାଉଛି ସେ ତାକୁ ଉଠେଇବ, ଯାହାର ଯୋଉ ଯୋଗ୍ୟତା ଅଛି ସେ ଅନ୍ୟକୁ ସାହାଯ୍ୟ କରିବ। ଏଇଟା ସଫଳ ମନୁଷ୍ୟ ଜୀବନଟା ସଫଳତା ଏଇଥିରେ ଭଗବାନଙ୍କ ଆଶୀର୍ବାଦ ଏଇଥିରେ ମିଳେ। ପ୍ରଭୁଙ୍କର କୃପାଟା କେମିତି ମିଳିବ କି? ଆମେ ଖାଲି ହରିନାମ କଲେ ଭଗବାନଙ୍କୁ ଇଏ ସ୍ୱାର୍ଥପର। ଯେତେବେଳେ ପ୍ରହ୍ଲାଦ ମହାରାଜଙ୍କୁ ଭଗବାନ ନୃସିଂହଦେବ ବର ଦେଲେ, ପ୍ରହ୍ଲାଦ ଅସୁର କୂଳରେ ଏତେ କଷ୍ଟ ଭୋଗିଲ, ତୁମେ କୂଳରେ କାହିଁକି ରହୁଛ, ତୁମେ ମୋ ବୈକୁଣ୍ଠକୁ ଚାଲ। କହିଲେ ନା ନା, ପ୍ରାୟଣ ଦେବମନୟ ସୌଯୁକ୍ତି କାମା ମୌନେ ଚରନ୍ତି ବିଜନେନ ପ୍ରାର୍ଥନିଷ୍ଠା। କେତେ ସାଧୁ ଅଛନ୍ତି ସେ ସ୍ୱାର୍ଥପର, ଯାଇକି ହିମାଳୟ ଗୁମ୍ଫାରେ ରହିକି ତପସ୍ୟା କରୁଛନ୍ତି। ଦେବମୁନି ମାନେ ମୌନ ବ୍ରତ କରୁଛନ୍ତି, କାହାକୁ କିଛି କହିବେନି। ପ୍ରଭୁ ମୁଁ ଏଇ କୃପଣ ମାନଙ୍କୁ ଛାଡ଼ିକି ଯିବିନି, ଆପଣ ଏମାନଙ୍କୁ ଉଦ୍ଧାର କଲା ପରେ ମୁଁ ଯିବି। ପ୍ରହ୍ଲାଦଙ୍କର କିଛି ସମସ୍ୟା ଥିଲା କି? ସେ ଚିନ୍ତା କରୁଛନ୍ତି ସର୍ବେ ଭବନ୍ତୁ ସୁଖୀ। ନହ ସାଧୁ କିଏ କି ଆଜ୍ଞା? ଏ ବେଶଧାରୀ ବଡ଼ ମନ୍ଦିର କରିଛି, ବହୁତ ମଠ କରିଛି, ବହୁତ ଚେଲା କରିଛି, ସାଧୁ କି? ସାଧୁର ଲକ୍ଷଣ ଅସାଧୁର ଲକ୍ଷଣ ଗୋଟେ ଜାଗାରେ, ଗୋଟିଏ ଶ୍ଳୋକରେ ଚାଣକ୍ୟ କହିଲେ, ସାଧୁ ପର ସମ୍ପତ୍ତି ସୁ। ଜଣେ ହସିଲେ ସାଧୁ ହସିବ, ଜଣଙ୍କର ଧନ ସମ୍ପତ୍ତି ତା ପରିବାର ସମସ୍ତେ ଭଲ ସ୍ନେହରେ ଦେଖିକି ଯେ ଖୁସି ହେଲା ସେ ସାଧୁ। ଖଳ ପର ବିପତ୍ତି ସୁ, ଅନ୍ୟର ବିପଦ ଦେଖି ଯେ ଦୁଃଖୀ, ଅନ୍ୟର ବିପଦ ଦେଖି ଯେ ଦୁଃଖୀ ହଉଛି, ଏ ସୁଖୀ ହଉଛି, ସେ ଲୋକଟା ଅଡୁଆର ପଇଲା, ଭଲ ହେଇଛି। ନିଜ ନିକଟରେ ଆମର କେତେ ସାଧୁତା ଅଛି ସେଟା ମାପିବା ପାଇଁ ବେଶୀ ସମୟ ଲାଗିବନି। ଶାସ୍ତ୍ର ଥର୍ମୋମିଟର, ଶାସ୍ତ୍ରର ବାଣୀ ଥର୍ମୋମିଟର, ଏଟା ନେଇଯାଅ, ନିଜକୁ ନିଜେ ମାପି ଦିଅ ମୁଁ କେଡ଼େ ବଡ଼ ସାଧୁ। ସଂସାର ଲୋକ ଆମକୁ ସାଧୁର ସାର୍ଟିଫିକେଟ ଦେଲେ ଆମେ ସାଧୁ ହେଇପାରିବାନି, ପରମାତ୍ମା ତର ସାର୍ଟିଫିକେଟ ଦେ ଭଗବାନ ଅଛନ୍ତି। ପ୍ରଭୁଙ୍କୁ ନିରପେକ୍ଷ ଭାବରେ ପଚାରିବା, ପ୍ରଭୁ ମୋର କେତେ ସାଧୁତ୍ୱ ଆସିଛି, ଆପଣ ମୋତେ ଜଣେଇ ଦେଲେ, ଶାସ୍ତ୍ର ଆପଣଙ୍କୁ ଜଣେଇ ଦେଲେ। ଅନ୍ୟର ଉପକାର ବଳି ମହାରାଜ କହିଛନ୍ତି, ଗୁରୁଦେବ ମୁଁ କଣ ଦେବି, ଇଏ ବାମନ ମୋର ସର୍ବସ୍ୱ ନେଇଯିବେ, ଆପଣ କହୁଛନ୍ତି ଧନ ନେଇଯିବେ, ଧନ ତ ନେଇଯିବେ କିନ୍ତୁ ମୋ ଠାରୁ ବଡ ବଡ ଦାନୀ ଅଛନ୍ତି। ବଳି ମହାରାଜ ଯୋଉ ଦାନୀ ବୋଲି କହୁନାହାନ୍ତି, ମୋ ଠାରୁ ବଡ ବଡ ଦାନୀ ଅଛନ୍ତି। ମୁଁ ଏଇସବୁ ଉପରେ ପଳେଇ ଆସିଥିଲି। ମଣିଷ ଜୀବନ ସଫଳ କିଭଳି ହବ? ପ୍ରାଣୀ ଅର୍ଥେଇ, କାହାକୁ ପ୍ରାଣ ଦେଇକି ଦରକାର ପଡିଲେ ଜୀବନ ଦେବାକୁ ପଡିବ, ଅନ୍ୟକୁ ସାହାଯ୍ୟ କରିବାକୁ ହେବ। ଅର୍ଥ ଯେ ବ୍ରାହ୍ମଣ ସ୍ୱର ସେ କଣ ପ୍ରାଣ ଦେଇପାରିବେ? ତା ପ୍ରାଣ ତା ସ୍ୱରଟା ଦୁର୍ଲଭ, ସାଧୁ ସ୍ୱର ଦୁର୍ଲଭ, ତା କତିରେ ଅର୍ଥ ଥିବ ଯଦି ଅନ୍ୟକୁ ସାହାଯ୍ୟ କରିବ। କ୍ଷତ୍ରିୟ ବୈଶ୍ୟ ଏମାନେ ଅର୍ଥ ଦ୍ୱାରା, କ୍ଷତ୍ରିୟ ପ୍ରାଣ ଦ୍ୱାରା ବି ରକ୍ଷା କରିବ। ଯାହାର ଅର୍ଥ ନାହିଁ ଶରୀର ଦେଇପାରିବନି, ପ୍ରାଣେ ଅର୍ଥେ ଧିଆ ବୁଦ୍ଧି କହିଲେ ଏ ତିନିଟା ଜିନିଷ ନାହିଁ, ବାଚା ମଧୁର ବିନୟ ବଚନ କହି ତୁଷିବ ଜନ। ବଚନ ପୂର୍ବରୁ ଦିଟା ଜିନିଷ ହେଲା। ଏ ସଂସାର କଣ ଅଭାବ କି ବର୍ତ୍ତମାନ ଆଜ୍ଞା? ମୋବାଇଲର ଅଭାବ ନାହିଁ, ପଇସାର ଅଭାବ ନାହିଁ, ଇଣ୍ଟରନେଟର ଅଭାବ ନାହିଁ, କୌଣସି ଜିନିଷର ଅଭାବ ନାହିଁ, ସବୁ ଜିନିଷ ଫ୍ରେସ, ସବୁ ଲେଖା ହଉଛି ଫ୍ରେସ, କିନ୍ତୁ ଗୋଟିଏ ଜିନିଷ ଫ୍ରେସ ନାହିଁ। କୋଉଟା? ଏଇ ବାସି ଜିଭରେ ଯୋଉ ବଚନ ଗୁଡାକ ବାହାରୁଛି ସବୁ ବାସି, ଫ୍ରେସ ଜିନିଷ କିଛି ସବୁ ନେଷ୍ଟି କଥା ଦେଖୁନାହାନ୍ତି କିଏ କେତେ କଠୋର ବଚନ। ମହାଭାରତ ଯୁଦ୍ଧରେ ଏତେ ଲୋକ ମରିଥିଲେ, ଏତେ ଅସ୍ତ୍ର ପ୍ରୟୋଗ ହେଇଥିଲା, ଆପଣଙ୍କୁ ବିଶ୍ୱାସ ହଉଛି କି ନାହିଁ? କିନ୍ତୁ ଆପଣ ଜାଣିପାରୁନାହାନ୍ତି ଯୁଦ୍ଧ ବାକ୍ ଯୁଦ୍ଧ କେମିତି ଚାଲିଛି, ମୋବାଇଲ ବାକ୍ ଯୁଦ୍ଧ ହେଇ ଚାଲିଛି, କଳିଯୁଗରେ ଏଟା ବଡ ଯୁଦ୍ଧ ବା କଠୋର ବଚନ, ଖାଲି ଜୀବ ପୀଡ଼ା ଚାଲିଛି, ହରିବଚନ ହବନି। ଆପଣ କାହାକୁ କଠୋର ବଚନ କହିଲେ ଭକ୍ତି କରିପାରିବେନି କି ଧର୍ମର ଫଳ ପାଇପାରିବେନି, କାରଣ ତା ଅନ୍ତରରେ ପ୍ରଭୁ ବି ଅଛନ୍ତି, ତା ଅନ୍ତରରେ ଭଗବାନ ଅଛନ୍ତି, ସେ ଭଗବାନ ଦୁଃଖୀ ହେଇଯିବେ। ପ୍ରଭୁ ସମସ୍ତଙ୍କ ଅନ୍ତରରେ ଅଛନ୍ତି। ଏଇ କଥାରେ ମୁଁ କହୁଥିଲି, ବଳି ମହାରାଜ ଯୋଗୁ ଦାନୀ ବୋଲି ମନେ କରୁନାହାନ୍ତି। ଆଜ୍ଞା ମୁଁ ବହୁତ କମ ବଡ଼ ଦାନୀ, ମୁଁ କେବଳ ଧନ ଦଉଛି, କିନ୍ତୁ ସ୍ୱର ଦେବା ଲୋକ ସଂସାରରେ ଅଛନ୍ତି। ସାଧବ ଦୁସ୍ତେଜସ୍ୱୀ ଦଧ୍ୟାସି ବିପ୍ରଭୂତୟୋ କୋବି କଳ୍ପଧରାଦିଶୁ। ଏଇଟା ବଡ ବଡ କଥା ଆଜ୍ଞା, ଧନ କଥା ମତେ କହୁଛନ୍ତି, ମୋଠୁ କେଡ଼େ ବଡ ଦାନୀ ଅଛନ୍ତି। ଶ୍ରେୟ କୁର୍ବନ୍ତି ଭୂତାନା ଭୂତାନା, ମୁଁ ତ ବ୍ରାହ୍ମଣ ପାଇଁ ଧନ ଦେବି, ଆଗେ କହିଲେ କାହା କଥା ଦଧ୍ୟ, ତାପରେ କହିଲେ ଶିବି, ଦଧିଚି ଆଉ ଶିବି। ଶିବି ରାଜା ଥିଲେ, ଆପଣ ପ୍ରସଙ୍ଗ ଜାଣିଥିବେ, ଏତେ ଧର୍ମରୂପା ଏତେ ଦାନୀ ଥିଲେ, ସିଂହାସନ ଉପରେ ବସିଛନ୍ତି, ତାଙ୍କର ପରୀକ୍ଷା କରିବା ପାଇଁ ତାଙ୍କୁ ଇନ୍ଦ୍ର ଗୋଟିଏ କଣ କୁହାଯିବ ବାଜ ପକ୍ଷେ, ଠିକ ବାଜ ପକ୍ଷେ, ଆଉ ଅଗ୍ନି ପାରା ହେଲା, ନା ବାଜପକ୍ଷୀ ଛଞ୍ଚାଣ ସମାନ କପୋତ ହେଲେ ପାରା ପିଜିଅନ କପୋତ ହେଲେ ଇଏ ଆସିଲେ ପରୀକ୍ଷା କରିବା ପାଇଁ ଦେଖିବା ଇଏ କେତେ ବଡ ଦାନୀ ସିଂହାସନରେ ବସିଛନ୍ତି ସିଂହାସନ ପୂର୍ବରୁ ଗୋଟେ ଆଉ ଗୋଟେ ସ୍ଥାନ ସବୁ ସିଂହାସନ ଅଛି ସେଇଠି ଆସିକି ବସିଗଲେ କାରଣ ବାଜପକ୍ଷୀଟି ଗୋଡେଇଛନ୍ତି କାହାକୁ ଏଇ କପୋତ କପୋତ ଆସିଲେ ସିଧା ଲୁଚିଗଲେ ପଛଟା ଏମିତି କପଡ଼ା ପଛରେ ଲୁଚନ୍ତି ସେ ଆସିକି ବସିଲେ ସେଠି କହିଲେ ମହାରାଜ ଇଏ କହିଲେ ଆଶ୍ଚର୍ଯ୍ୟ ପକ୍ଷୀ କଣ କଥା କହୁଛି ମହାରାଜ ମୁଁ ଯାହାକୁ ଭୋଜନ କରିବା ପାଇଁ ଚାହୁଁଛି ଆପଣ ତାକୁ ଶରଣାଗତ କେମିତି ରଖିଲେ ସେ ଆପଣଙ୍କ ଶରଣ ନେଇଛି ଆପଣ ତାକୁ ଫେରେଇ ଦିଅନ୍ତୁ କହିଲେ ନା ଶରଣାଗତକୁ କେବେ ହେଲେ ଛଡ଼ାଯିବ ଶରଣାଗତ ଯିଏ ରହିଛି ତାକୁ କେବେ ତ୍ୟାଗ କରା ହେବନି କହିଲେ ଇଏ ଆଶ୍ଚର୍ଯ୍ୟ ହଉଥିଲା ଆରେ ବାଜ ପକ୍ଷୀଟା ମନୁଷ୍ୟ ଭାଷାରେ କେମିତି କଥାବାର୍ତ୍ତା କରୁଛି ଏବଂ କଣ କହିଲେ କହିଲେ ସେ ବି କହୁଛନ୍ତି ତୁମର ତ ଧନ କିଛି ମାଂସ ଦରକାର ମୁଁ ଦେଇଦେବି ଏଇ ବାଜ ପକ୍ଷୀ ଏଇ କପୋତ ବଦଳରେ ମୁଁ ଅଲଗା ମାଂସ ଦେଇଦେବି କହିଲେ ନା 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 ମୁଁ କୌଣସି ପାପିର ମାଂସ ଖାଏ ନା ପରୀକ୍ଷା କରୁଛନ୍ତି ବା ଇନ୍ଦ୍ରଦେବ କହିଲେ ମୁଁ ପାପିର ମାଂସ ଖାଏ ନା ମୁଁ କେବଳ ପୁଣ୍ୟାତ୍ମା ଲୋକଙ୍କର ମାଂସ ଖାଏ ଆଉ ଏଇ ଏଇ କପୋତଟି ହଉଛି ପୁଣ୍ୟାତ୍ମା ତୁମେ ଦେଇପାରିବ ମୋତେ ଯେ କେହି କେବେ ପାପ କରିନାହାନ୍ତି ତାଙ୍କର ମାଂସ ମୁଁ ଭୋଜନ କରିବି କହିଲେ କେବେ ପାପ କରିନାହାନ୍ତି ମାଂସ ଭୋଜନ କରିବି ସିବି କହିଲେ ମୁଁ ତ କେବେ ପାପ କରିନି ଆଜ୍ଞା ମୋ ମାଂସ ଆପଣ ଖାଇବେ ହଁ ଦିଅ କିନ୍ତୁ ସମ ପରିମାଣରେ କପୋତକୁ ଓଜନ କରିବେ ସମ ପରିମାଣର ମାଂସ ହେଲେ ମୁଁ ଯାଇ ଛାଡ଼ିବି ମୋର ନହେଲେ ଛାଡ଼ିବି ଗୋଟିଏ କଣ କୁହାଯିବ ତରାଜୁ ରହିଲା ଗୋଟେ ପାଖରେ କପୋତକୁ ବସେଇଲେ ନିଜେ ନିଜ ଶରୀରରୁ ମାଂସ କାଟିକି ପକଉଛନ୍ତି ଆଜ୍ଞା ଇଏ ଇଏ ତ ପରୀକ୍ଷା କରୁଛନ୍ତି ଇନ୍ଦ୍ରଦେବ ଇଏ ଏଭଳି ବାଜ ପକ୍ଷୀ ଆଜ୍ଞା ଶରୀରରୁ ସବୁ ମାଂସ କାଟି ସାରିଲେ ସେ ବାଜ ପକ୍ଷୀ ଦେଖୁଛନ୍ତି ଠିଆ ହେଇକି ଇନ୍ଦ୍ର ଏପଟରେ କପୋତ ବସୁଛନ୍ତି ଏପଟରେ ମାଂସ ପକାଯାଉଛି କିନ୍ତୁ ଉଠୁନି ଉପରକୁ ସିନା ଉଠିଲେ ସମାନ ହବ ଶେଷକୁ ଆଜ୍ଞା କାଟି କାଟି ଶରୀରର ମାଂସ ସରିବ ଶେଷକୁ ନିଜେ ଆସିକି ବସିଲେ ନିଜେ ଆସିକି ବସିଲେ ସେଠୁ ଉଠିଲେ ଆଜ୍ଞା ଦୁଇ ଜଣ ଯାକ ତାଙ୍କ ରୂପକୁ ଦେଖେଇଲେ ଆମେ ପରୀକ୍ଷା କରିବା ପାଇଁ ଆସିଥିଲୁ ତୁମେ ଶରଣାଗତକୁ କିଭଳି ରକ୍ଷା କରୁଛ କିଭଳି ଦାନ ଦଉଛ ସେ କଥାରେ ବଳିମାରଦେବ ବର୍ତ୍ତମାନ କହୁଛନ୍ତି ଶ୍ରେୟ କରନ୍ତି ଭୂତାନାମ ଜୀବମାନଙ୍କର ମଙ୍ଗଳ କରନ୍ତି ସାଧବ ସାଧବ ଶବ୍ଦ ଅର୍ଥକୁ ଶ୍ରୀଧର ସ୍ୱାମୀ ଏତେ ଏତେ ଜାଗାରେ ସବୁ କଥା ଲେଖିଛନ୍ତି ବହୁତ ବଢିଆ ଅଲଗା ଅଲଗା ଅର୍ଥ ଲେଖିଛନ୍ତି ସାଧବ କେତେବେଳେ ଲେଖିଛନ୍ତି ପର ଉପକାରୀ ସାଧବ ଶାସ୍ତ୍ରାନୁବର୍ତ୍ତିନା ସାଧବ ସଦାଚାରୀ ଏଠି ସାଧବ ଅର୍ଥ କଣ ହେବ ସାର ପର ଉପକାର କେବଳ ପର ଉପକାର ଯାହାର ବ୍ରତ ସିଏ ସାଧୁ ଯାହା ସାଧୁର ଇଏ ହଉଛି କଣ କୁହାଯିବ ବିସ୍ତାରିତ ଅର୍ଥ ବାସ୍ତବ ଅର୍ଥ ହଉଛି ସାଧୁ କିଏ ଯାହାର ବ୍ରତ ହଉଛି କେବଳ ଅନ୍ୟର ଉପକାର କରିବା ସେଥିପାଇଁ ସାଧୁମାନଙ୍କୁ ବାପା ବୋଲି ଡାକ ବାବା ନାଇଁ କି ଆଜ୍ଞା ବାବା ଭଲ ଅଛନ୍ତି ନା କାହିଁକି ଡାକ ନା ବାବା ଯେଭଳି ସ୍ୱାଭାବିକ ପୁତ୍ରର ମଙ୍ଗଳ ଚାହେ ତା ନିକଟରୁ କିଛି ଆଶା କରେ ନା ସେଭଳି ସଂସାରରୁ ସାଧୁମାନେ କୌଣସି ଆଶା କରନ୍ତିନି ଅର୍ଥ ଲାଳସାରେ କାହାକୁ କାହାର ମଙ୍ଗଳ ଚିନ୍ତା କରନ୍ତିନି ସବୁବେଳେ ଚିନ୍ତା କରନ୍ତି ଏ ପିଲାଟିର ମଙ୍ଗଳ କେମିତି ହେବ ଇଏ କିନ୍ତୁ ଭଲ ଏର ଦୁଃଖ କିଭଳି ଏଇଥିପାଇଁ ସାଧୁମାନଙ୍କୁ ବାବା କୁହାଯାଏ ସାଧୁମାନଙ୍କର ଏତେ ବଡ ଉଚ୍ଚ ପଦବୀ ତାଙ୍କର ଭାବନାରେ ଭଗବାନ ତାଙ୍କୁ ବଡ କରିଥାନ୍ତି ସାଧୁମାନେ କୌଣସି ସ୍ୱାର୍ଥପର ନୁହନ୍ତି ପରର ଧନକୁ ଲୁଣ୍ଠନ କରିକି ସେ ସୁଖଭୋଗ କରନ୍ତିନି ବିଶେଷ କରନ୍ତିନି ଏମାନେ ତ ସାଧୁ ନୁହନ୍ତି ବରଂ ଆଙ୍କ ଅପେକ୍ଷା ଚୋର ହଉଛି ଭଲ ନୀତିଶାସ୍ତ୍ର ଲେଖିଲେ ଚୋରମାନଙ୍କୁ ଚିହ୍ନି ହବ ସେ ରାତିରେ ଚୋରି କରନ୍ତି ଅସତ ଉପାୟରେ ଚୋରି କରନ୍ତି କିନ୍ତୁ ସାଧୁ ବେଶଧାରୀ ଚୋରମାନେ ଦିନ ରାତି ସବୁବେଳେ ଚୋରି କରିପାରିବେ କିଛି ଅସ୍ତ୍ରଶସ୍ତ୍ର ଆବଶ୍ୟକ ନାହିଁ ହସି ଖୁସିକି ଚୋରି କରିବେ ସେ କହୁଛନ୍ତି ବରଂ ଚୋର ଭଲ ଚୋର ଦ୍ୱାରା ସମାଜରେ ଯଦି କ୍ଷତି ନ ହବ ସାଧୁ ବେଶଧାରୀ ଚୋରମାନଙ୍କ ଦ୍ୱାରା ସଂସାର ବହୁତ କ୍ଷତି ହେଇଯିବ କାରଣ ଧର୍ମ ପ୍ରତି ଲୋକମାନଙ୍କର କଣ ଆସିବା ଘୃଣ୍ୟ ଭାବ ଆସିବ ଏ ସାଧୁମାନେ ଗୋଟେ ଏହା କଲେ କେତେ ଲୋକ ବିମୁଖ ହେଲେ ଜଣେ ସାଧୁ ପାଇଁ ସହସ୍ର ଲୋକ ବିମୁଖ ହେଇଯାଉଛି ଭକ୍ତି ଉପରେ ଭଗବାନଙ୍କର ଧର୍ମ ଉପରେ କୋଠାରେ ହାତ ହଉଛି ଯେଉଁଠି ଜଗନ୍ନାଥ ଶୁଣୁଥିଲେ ଆହେ ନୀଳ ଶୈଳ ଘୋର ବନେ ମୃଗଣୀକୁ ପଡ଼ିଥିଲା ଆକର୍ଷଣ ପଶୁ ପାଇଁ ଭଗବାନ ଅବତାର ନେଇଛନ୍ତି ଗଜେନ୍ଦ୍ର ପାଇଁ, ଆମର ବର୍ତ୍ତମାନ ବିଶ୍ୱାସ ଅଛନ୍ତି ଯେ ଭଗବାନ ଅଛନ୍ତି ବୋଲି। କାରଣ ଭଗବାନଙ୍କୁ ଡାକିବା ଲୋକ ଯୋଉ ସାଧୁ, ସେମାନେ ତ ଅର୍ଥ ଲାଳସା ହେଇଗଲେ, ସେମାନେ ତ ଧର୍ମ ମାର୍ଗରେ ଗଲେନି, ସେମାନେ ତ ଭ୍ରଷ୍ଟଚରିତ ହେଇଗଲେ, ଲୋକମାନେ କଣ ବିଶ୍ୱାସ କରିବେ? ସାଧୁ ଅର୍ଥ ପରୋପକାରୀ, କେବଳ ଅନ୍ୟର ଶ୍ରେୟ ଯୋଉମାନେ ଚିନ୍ତା ସେମାନେ ସାଧୁ। କହିଲେ ଗୁରୁଦେବ ସାଧୁମାନେ ଶ୍ରେୟ କରୁବନ୍ତି ଭୂତାନମ ସାଧବ ଦୁସ୍ତେଜ୍ୟ ଅଶୁଭି, ସାଧୁମାନେ ଦୁସ୍ତେଜ୍ୟ ଅଶୁ, ଯୋଉ ପ୍ରାଣକୁ ତ୍ୟାଗ କରିବା ଅତି କଷ୍ଟ, ସେ ପ୍ରାଣକୁ ତ୍ୟାଗ କରିକି ଅନ୍ୟର ଉପକାର କରନ୍ତି। ପ୍ରାଣକୁ ତ୍ୟାଗ କରି ଅନ୍ୟର କିଏ ଉପକାର କରୁଛନ୍ତି? ବଳି କହିଲେ ମୁଁ କେବଳ ବ୍ରାହ୍ମଣର ଉପକାର କରିବି ଧନ ଦେଇ, କିନ୍ତୁ ପ୍ରାଣକୁ ଦେଇକି ଉପକାର କରିବା ଲୋକ ଦୁଇ ଜଣ ମୋଠୁ ଏମାନେ ଶ୍ରେଷ୍ଠ। ଦଧ୍ୟା ଦଧିଛି ଷଷ୍ଠ ଶ୍ରୋତ ଭାଗବତ ପରେ ବଡ ଉଦାର ସଂସାର କିଏ ଆଜ୍ଞା? ଆପଣ ଭାଗବତ ପଢିଲେ ବେଳେ ବେଳେ ଭାଗବତ କହିଲା ବେଳେ ମୁଁ ଆପଣଙ୍କୁ ଖୋଲା କଥା କହୁଛି, ଏ ସାଧୁ ବେଶ ଧରିବାକୁ ବି କଷ୍ଟ ଲାଗୁଛି। କେତେ ଜନ୍ମରେ ଭଗବାନ କରୁଣା କଲେ ଆମେ ସାଧୁ ହବା? ସାଧୁ ଗୋଟେ ଅତି ସଂସାର ରତ୍ନ ଭଳି ବସ୍ତୁ। ଏଇ ଇନ୍ଦ୍ର ଦଧିତୃଷିଙ୍କର ବେକୁ କାଟି ଦେଇଥିଲେ, ମୋ କଥା ମାନିଲନି, ମୁଁ ମନା କରିଛି ଅଶ୍ୱିନୀ କୁମାରକୁ ତୁମେ ବିଦ୍ୟା ଦେବନି। ଦଧିଚି ଋଷି ତ ସାଧୁମାନଙ୍କର ଭାରି କୋମଳ ହୃଦୟ। ଅଶ୍ୱିନୀ କୁମାର ଆସିକି କହିଲେ ଆଜ୍ଞା ଆମକୁ ଟିକେ ବିଦ୍ୟା ଦିଅ, କହିଲେ ଯା ମୁଁ ବ୍ୟସ୍ତ ଅଛି କେତେ ଦିନ ପରେ ଆସ। ଆସିଲା ପରେ ବିଦ୍ୟା ଦେଇଦେଲେ। ଇନ୍ଦ୍ର ଖବର ପାଇଗଲେ ଅଶ୍ୱିନୀ କୁମାର ଯାଇଛନ୍ତି ଦଧିଚିଙ୍କ ପାଖକୁ ବିଦ୍ୟା ନେବା ପାଇଁ। ଇନ୍ଦ୍ର ଆସି ଧମକେଲେ ଦଧିଚି ତୁ ମନା କରିଥିଲି, ମୋତେ ବିଦ୍ୟା ଦେଲନି, ଅଶ୍ୱିନୀ କୁମାରକୁ ଦେବ? ଅଶ୍ୱିନୀ କୁମାର ଦୁଇଜଣ ହଉଛନ୍ତି ସ୍ୱର୍ଗର ଡକ୍ଟର ବୈଦ୍ୟ। କହିଲେ ଯଦି ଅଶ୍ୱିନୀ କୁମାରକୁ ବିଦ୍ୟା ଦେବ ତମ ବେକକୁ ଆମେ କାଟିଦେବ। ଦଧିଚି ସାଧୁ ପରୋପକାର, ସେ କଣ ଏତେ କଥା ମନେ ଅଛି? ଅଶ୍ୱିନୀ କୁମାର ଦିଜଣ ପୁଣି ଚାଲି ଆସି ପହଞ୍ଚିଗଲେ। କହିଲେ ଗୁରୁଦେବ ଆପଣ କହିଥିଲେ ଆପଣଙ୍କର କାମ ସରିଗଲାଣି ବୋଧେ, ଆମକୁ ଟିକେ ବିଦ୍ୟା ଦିଅନ୍ତୁ। କହିଲେ ଆରେ ବାପା ମୋତେ ଇନ୍ଦ୍ର ଧମକେଇ ଯାଇକି ତୁମକୁ ବିଦ୍ୟା ଦେବି, ସେ ବେକ କାଟିଦେ। କହିଲେ ଆଜ୍ଞା ଆମେ ସ୍ୱର୍ଗର ଡକ୍ଟର, କିଛି ଅସୁବିଧା ନାହିଁ, ଆପଣଙ୍କ ବେକ କାହିଁ କାଟିବେ? ଆଗେ ଆମେ ଆପଣଙ୍କର ବେକଟାକୁ କାଟି ଦେଇକି ରିଜର୍ଭ ରଖିଦେଉଛୁ, ଆପଣଙ୍କ ବେକରେ ଅଶ୍ୱ ବେକକୁ ଲଗେଇ ଦେଉଛୁ, ସେଥିପାଇଁ ଏଟାକୁ ଅଶ୍ୱଶିରା ବିଦ୍ୟା କୁହାଯାଏ। ପୁଣି ଆପଣ ବିଦ୍ୟା ଦେଇ ସାରିଲା ପରେ ଇନ୍ଦ୍ର ଆସିକି ଆପଣ ବେକକୁ କାଟିଦେଲା ପରେ ସେଇ ଅଶ୍ୱର ବେକଟାକୁ ନେଇକି ଅଶ୍ୱଧିରେ ଲଗେଇଦେବ, ଆପଣ ବେକଟା ନେଇ ଆପଣ ଲଗେଇଦେବେ। ଇନ୍ଦ୍ର ତାହିଁ କଲେ, ବିଦ୍ୟା ସରିଛି, ଇନ୍ଦ୍ର ଆସିଲେ କାଟିଦେଲେ ବେକ, ଅଶ୍ୱିନୀ କୁମାର ପୁଣି ସେଟ୍ କରିଦେଲେ। ଇଏ ପାଠ ଏଠି ନାହିଁ, ଇଏ ସ୍ୱର୍ଗରେ ଅଛି। ଏଠି ଆଜ୍ଞା ଏଠି ତ ହେଇଯାଉଛି କଣ, ହାର୍ଟ ଫାର୍ଟ ଚେଞ୍ଜ ହେଇଗଲାଣି, ମାଙ୍କଡ଼ ହାର୍ଟ ଆଣିକି ଲଗେଇଦେଲେଣି, ଏଇଠି ତ ଗୋଟେ କମ୍ପ୍ୟୁଟରରେ ବିଦ୍ୟା ହେଉଛି, ଆଉ ସ୍ୱର୍ଗରେ କିଏ ବିଦ୍ୟା ନଥିବ? ସେଠି ମନ୍ତ୍ର ବିଦ୍ୟା, ଏଠି ଯନ୍ତ୍ର ବିଦ୍ୟା, କରେଣ୍ଟ ଚାଲିଗଲେ ସେ ହାର୍ଟ ଅପରେସନ ହେଉଛି ଗଲା, ସିଏ ମନ୍ତ୍ର ବିଦ୍ୟା ଫେଲ ହବ। ଇଏ ଏଇ ଇନ୍ଦ୍ର ଯାହାଙ୍କର ବେକକୁ କାଟିଥିଲେ, ଯେତେବେଳେ ବୃତାସୁର ପ୍ରଭୁ ଆସନ୍ତି, ବୃତ ପ୍ରଭୁ ବିଶାଳ ବଡ଼ ସର ଧରିକି ଆସନ୍ତି, ଅସୁର ହେଇଛନ୍ତି, ଭଗବାନ କହିଲେ ବୃତକୁ ମାରିବାକୁ ହେଲେ କିଛି ଅସ୍ତ୍ର ନାହିଁ, ଇନ୍ଦ୍ର ଯାଅ ସେଇ ଦଧିଚି ଋଷିଙ୍କର ଅସ୍ଥି ମାଗିକି ଆଣି। ଦେଖୁଛନ୍ତି ଯାହାର ବେକକୁ କାଟିଥିଲେ ସେ ଇନ୍ଦ୍ର ଆସିକି ପହଞ୍ଚିଲେ। କହିଲେ ଆଜ୍ଞା ଆପଣଙ୍କ ଅସ୍ଥି ଦେବାକୁ ପଡିବ, ଆପଣଙ୍କ ଅସ୍ଥି ଦେଲେ ଏଥିରେ ବଜ୍ର ନିର୍ମାଣ ହବ, ଏଥିରେ ବୃତାସୁର ମରିବ। ଆଜ୍ଞା ଉଦାର ଭାବରେ ଯିଏ ତାଙ୍କ ବେକ କାଟିଥିଲେ ଉଦାର ଭାବରେ କହିଲେ ହଁ। ଗୋଟିଏ ଶ୍ଳୋକ କହିଛନ୍ତି ଆପଣ ଭାଗବତକୁ, ବହୁତ ଲୋକ ସେ ଭାବନ୍ତି ସାଧୁମାନେ ଯେଉଁ ଭଜନ କରୁଛନ୍ତି ସେମାନେ କାହାର ସୁଖ ଦୁଃଖ ବୁଝନ୍ତିନି, ଖାଲି ପଇସା ପତ୍ର ନେବେ ମଠରେ ବସି ହରିକୃଷ୍ଣ ନାମ କରି, ଭାଗବତ ଶିକ୍ଷା ଦଉନାହାନ୍ତି। ଦଧିଚି ସୁନ୍ଦର ଶ୍ଳୋକ କହିଲେ, ଏ ତବାର ଧର୍ମମ ପୁଣ୍ୟ ଶ୍ଳୋକ ଉପାସତେ ଯୋ ଭୂତ ଶୋକ ହର୍ଷଭ୍ୟାମ ଆତ୍ମା ଶୋଚତି ହୃଷ୍ୟତି। ଅବ୍ୟ ଧର୍ମ ସଂସାରର କଣ, ସଂସାର ଅବ୍ୟ ଧର୍ମ କଣ, ଅକ୍ଷୟ ଧର୍ମ କଣ, ଭକ୍ତି ଧର୍ମ କଣ, ଏ ତବାନ ଅବ୍ୟୟ ଧର୍ମମ ପୁଣ୍ୟ ଶ୍ଳୋକେ ଉପାସିତ, ପୁଣ୍ୟ ଶ୍ଳୋକେ ଭଗବତେ, ଭଗବାନଙ୍କୁ ବଡ଼ ଉପାସନା କଣ, ସବୁଠୁ ବଡ଼ ଉପାସନା ଶ୍ରୀ ବିଗ୍ରହର। ଲୋକମାନେ ଏଇଟାକୁ ଜାଣନ୍ତିନି ବୋଲି କହେ ଠାକୁର ପୂଜା, ଠାକୁର ପୂଜା ନୁହେଁ, ମାନବ ସେବା, ମାଧବ ସେବା। ଆଚ୍ଛା ମାଧବ ଅନ୍ତରରେ, ମାନବଙ୍କ ଅନ୍ତରରେ ମାଧବ ଅଛନ୍ତି ବୋଲି ଆମର ଜ୍ଞାନ ଆଇଲାଣି କି? ଆମେ ଦୁଃଖୀକୁ ସେବା କରିବା, ଧନୀକୁ ସେବା କରିବାନି? ଦୁଃଖୀ ଠାରୁ ଧନୀମାନେ ଅଧିକା ଦୁଃଖରେ ଅଛନ୍ତି। କେବଳ ଦରିଦ୍ରଙ୍କୁ ସେବା କରିବା ଭଗବାନ କହୁନାହାନ୍ତି, ପ୍ରତ୍ୟେକ ଜୀବକୁ ସେବା କରିବା ପାଇଁ କୁହାଯାଉଛି। କାରଣ ଏଠି ଦରିଦ୍ର ବି ଦୁଃଖୀ, ଧନୀ ବି ଦୁଃଖୀ। ଭାଗବତ କଣ କହୁଛନ୍ତି? ସମସ୍ତଙ୍କୁ ସେବା କରିବ। ଅବ୍ୟୟ ଧର୍ମ କଣ? ଏତବାନ ଅବ୍ୟୟ ଧର୍ମ ପୁଣ୍ୟ ଶ୍ଳୋକ ଉପାସ, ଭଗବାନଙ୍କୁ ଗୋଟେ ଶ୍ରେଷ୍ଠ ଉପାସନା। ଆମର ସବୁଆଡେ ଭଗବାନଙ୍କ ଦର୍ଶନ ହଉନି ବୋଲି ଆମକୁ କୁହାଯାଉଛି, ପ୍ରଥମେ ତୁମେ ଭଗବାନଙ୍କୁ ବିଗ୍ରହଙ୍କୁ ପୂଜା କର। ଲୋକମାନେ କହୁଛନ୍ତି ଭଗବାନ ସବୁଆଡେ ଅଛନ୍ତି, ଆମେ କାହିଁକି ମନ୍ଦିରକୁ ଯିବୁ? ଯଦି ଭଗବାନ ସବୁଆଡେ ଅଛନ୍ତି, ଆପଣ ଆପଣ ସବୁଆଡେ ଭଗବାନ ଦେଖିପାରୁଛନ୍ତି କି? ଆମେ ସବୁଆଡେ ଭଗବାନଙ୍କୁ ଦେଖିପାରୁନାହିଁ ବୋଲି ଭଗବାନଙ୍କର ମନ୍ଦିର ଶ୍ରୀବିଗ୍ରହ ପ୍ରତିଷ୍ଠା କରିକି ପ୍ରଭୁଙ୍କୁ ସେବା କରୁଛେ। କାହିଁକି ସେବା କରୁଛେ? ଏ ସେବା କରି କରି ଲାଷ୍ଟ ଷ୍ଟେଜ୍ ଏଇଟା, ସବୁ ଜୀବ ଅନ୍ତରେ ଭଗବାନ ଅଛନ୍ତି, ଏଇଟାକୁ ଦେଖିବା, ଏଇଟା ଭକ୍ତିର ସିଦ୍ଧି ଅବସ୍ଥା। ଏଇଥିପାଇଁ ଏଇଟା ହଉଛି ଟ୍ରେନିଂ ଅବସ୍ଥା। ଆଜି ଟ୍ରେନିଂ ନେଇନି ସବୁଆଡେ କେମିତି ଭଗବାନ ଦେଖିବ? ଭଗବାନ ଗୋଟିଏ ଜାଗାରେ, ଆମେ ଗୋଟିଏ ଜାଗାରେ ପ୍ରଭୁଙ୍କୁ ଦେଖିପାରୁନେ, ସବୁ ଜାଗାରେ କେମିତି ଦେଖିବା? ସମସ୍ତଙ୍କ ଅନ୍ତରେ ଭଗବାନ ଅଛନ୍ତି। ଏଇଟା ଟ୍ରେନିଂ ନବା ପାଇଁ ଭଗବାନଙ୍କୁ ଉପାସନା କରାଯାଉଛି। ସେ ଭଗବାନ ଆପଣ କୃପା କରିବେ, ମୁଁ ସବୁ ଜୀବ ଅନ୍ତରରେ ଅଛି, ତୁ ଦେଖ। କହିଲେ ଯୋ ଭୂତ ଶୋକ ହର୍ଷାଭ୍ୟାମ ଆତ୍ମା ଶୋଚତି ହୃଷ୍ୟତି। ଭୂତ ଜୀବମାନଙ୍କର ଶୋକରେ ହସ ହର୍ଷରେ ଗୋଟେ ଜୀବ ହସୁଛି, ଗୋଟେ ଜୀବ ଦୁଃଖ ପାଉଛି। ଦଧିଚୁ ଋଷି ଏହା କହିକି ସର ଛାଡ଼ିବେ, ଇନ୍ଦ୍ର ଭଗବାନ ପଠେଇଛନ୍ତି, ଆଜି ଦେବତାମାନେ ବିପଦରେ ଅଛନ୍ତି, ଏଇ ହଉଛି ପ୍ରଭୁଙ୍କର ଉପାସନା, ତୁମେ ଦେବତାମାନେ କାହିଁକି ଦୁଃଖରେ ରହିବ? ମୋ ସ୍ୱର ତୁମେ ନିଅ, ତୁମେ ସୁଖର ଜୀବର ସୁଖ ଦୁଃଖରେ ସୁଖୀ ଦୁଃଖୀ ହବା ହଉଛି ଭଗବାନଙ୍କର ବଡ ଉପାସନା, ଶ୍ରେଷ୍ଠ ଉପାସନା, ଅବ୍ୟୟ ଧର୍ମ ପୁଣ୍ୟ ଶ୍ଳୋକ ଉପାସନା। ଏହା କହିଲେ ଦଧିଚୁ ଧ୍ୟାନରେ ସେଇଠି ଇନ୍ଦ୍ର ଯାହାଙ୍କର ବେକ କାଟିଥିଲେ, ଏଇ ସ୍ୱାର୍ଥପର ଇନ୍ଦ୍ର ଧରିକି ଗଲେ ବଜ୍ରକୁ, ଧରିକି ଏ ଅସ୍ତିକି ଧରିକି ଗଲେ, ବଜ୍ର ନିର୍ମାଣ କଲେ, ଐରାବତ ଉପରେ ବସି ଗଲେ ବୃତଙ୍କ ପାଖରେ ଯୁଦ୍ଧ କରିବା ପରେ। ତାଙ୍କରି କଥା ଏଠି କହୁଛନ୍ତି, କହିଲେ ଗୁରୁଦେବ ମୁଁ ବ୍ରାହ୍ମଣକୁ କେବଳ ତିନି ପାଦ ଭୂମି ଦେବି, ଧନ ଟିକେ ଦେବି, ସ୍ୱର ଦେବା ଲୋକ ଅଛନ୍ତି, ଦଧ୍ୟମ ଶିବି ପ୍ରଭୃତ କୋ ବିକଳ୍ପ ଧରା ଦିଶୁ, ତଥାପି କଣ ବୁଝୁନାହାନ୍ତି ଆଜ୍ଞା? କହିଲେ ରେ ବାପା, ଶୁକ୍ରାଚାର୍ଯ୍ୟ କହୁଛନ୍ତି, ରେ ବାପା ତୁ ସବୁ ଦେଲା ପରେ ତୋର ଲାଭ କଣ ହବ? ସାଧାରଣ ଲୋକ କହୁଥିଲା ପ୍ରଫିଟ କଣ, ଭଗବାନଙ୍କୁ ଡାକିକି ମୋର ପ୍ରଫିଟ ଟା କଣ? ଆଚ୍ଛା ସଂସାରକୁ ଡାକିକି କଣ ପ୍ରଫିଟ ପାଇଛନ୍ତି ମତେ କୁହ? ସଂସାରକୁ 40 ବର୍ଷ ବର୍ତ୍ତମାନ ସେବା କରିସାରିଲେଣି, କଣ ପ୍ରଫିଟ ମତେ କି? ହାତ ଟେକି କହିଲେ ଆଜ୍ଞା ପ୍ରଫିଟ ଟା ଏହା ପାଇଛି, ପ୍ରଫିଟ କେବଳ ଏତିକି ହେଇଛି ଗୋଟିଏ ଗୋଟିଏ ଲାତ ମିଳିଛି, ଲାତ ମିଳୁନି, ପୁଅଟାକୁ ଭଲ ପାଉଥିବେ, ସବୁ ପାଠ ପଢେଇବେ, ପୁଅ ବଢିଗଲେ କହିବେ ବାପା ମୋ ପାଇଁ କଣ କରୁଛ, କେତେ ଟଙ୍କା ରଖିଛ, ମତେ କୋଉ କଲେଜରେ ପଢେଇଥିଲେ, ସ୍ତ୍ରୀକୁ ସେଭଳି ହାତ ଧରିକି ତାଙ୍କୁ ସବୁ କରିଥିବେ, ଗୋଟେ ଦିନ କଣ ସେ ବ୍ରତ ଦିନ, ହଁ ସାବିତ୍ରୀ ବ୍ରତ, ସେଦିନ ଶାଢୀଟା ଓଲଟା ହେଇଗଲା ଆପଣଙ୍କର, 12 ବର୍ଷର ତପ ଚାଲିଗଲା। ସଂସାର ସଂସାର କେବଳ ଗୋଟେ ଫଳ ହେଲା, ତାଙ୍କ ସ୍ୱାର୍ଥ ପୂରଣ ହଉଛି କି ନାହିଁ ସେ ଦେଖିଲେ, ସଂସାରକୁ ସଂସାର ଭଜନ କରିକି ଆମର କଣ ଲାଭ ହେଇଛି? କେବଳ ସଂସାରକୁ ଭଜନ କରି ଭଜନ କରି ଗୋଟିଏ ଲାଭ ହେଇଛି, ଭକ୍ତିମନ ଠାକୁର ଲେଖିଲେ, ଆଉ କିଛି ଲାଭ ହେଇନି, ଗୋଟିଏ ଲାଭ। କଣ ସେ ଲାଭ? ସଂସାର ସଂସାର ବୋଲି ମିଛେ ଗଲା କାଲ,
ସଂସାର ସଂସାର ବୋଲି ମିଛେ ଗଲା କାଲ,
ଲାଭ ନା ହଇଲ କିଛୁ ଘଟିଲା ଜଞ୍ଜାଲ, କିସେରା ସଂସାର ଏହି ଛାୟାବାଜି ପ୍ରାୟ,
କିସେରା ସଂସାର ଏହି ଛାୟାବାଜି ପ୍ରାୟ,
ଇହାତେ ମମତା କରି ବୃଥା ଦିନ ଯାୟ,
ଦିନ ଚାଲିଗଲା, ବୟସ ହେଇଗଲା, ସଂସାର ପାଇଁ ସବୁକିଛି କଲେ, କିନ୍ତୁ ମନ କହିବ ମୋ ସମୟ ଗୁଡା ବେକାର ଗଲା। ସଂସାର ଯଦି ଭଗବାନଙ୍କୁ ଭଜନ କରିନି, ଆଜ୍ଞା ଆମେ ଆଜି ଆପଣଙ୍କୁ ଏତିକି କହିବାର ମୋର ଅଧିକାର ନାହିଁ, ଏଇ ଦୃଷ୍ଟିରୁ ମୁଁ ଆପଣମାନଙ୍କୁ କହୁଛି, ଯେହେତୁ ସାଧୁ ବେଶ ଗୋଟେ ପିନ୍ଧିଛି, ସଂସାରକୁ ଚଳେଇବା ବହୁତ କଷ୍ଟ, ଆମେମାନେ ଅଭିଜ୍ଞତା ନେଉଛୁ, ବହୁ ବହୁ ଗାଁ ଗହଳିକି ଯାଉଛୁ, ସବୁ ଲୋକ ଯିଏ ବି ଆସୁଛନ୍ତି କେବଳ ଏଇ ଗୋଟିଏ କଥା କହୁଛନ୍ତି, ଆମର ବଡ ଭାଇମାନେ ଯେତେବେଳେ ଦେଖାଯାଆନ୍ତି, ଆମେ ଯେତେବେଳେ ଭାଗବତ ସପ୍ତାହକୁ ଯାଉ, ସେମାନେ କୁହନ୍ତି ଆରେ ତୁମେ ସୁଖରେ ଅଛ। ମୁଁ ଥରେ ପରୀକ୍ଷା କଲି, ମୁଁ ବେଳେବେଳେ କହିଦିଏ ମୋର ନିଜର କଥା, ମୁଁ ଥରେ ପରୀକ୍ଷା କଲି ଭଦ୍ରକର ଭାଗବତ ସପ୍ତାହ, ମୋର ଜଣେ ଭାଣିଜୀ ଆସିଲେ, ମୁଁ ପରୀକ୍ଷା କଲି, ମୁଁ କହିଲି ଘରେ କହିଦେବ ମୁଁ ଘରକୁ ଫେରିଯିବି। ସେ କହିଲେ ମାମୁଁ ସଂସାରକୁ କେବେ ଆଉ ଫେରିବା କଥା କୁହନା, ମୁଁ ଦେଖିବା ଏମାନେ କଣ କଣ କେଉଁ ସ୍ଥିତିରେ ଅଛନ୍ତି, ଏମାନେ ଖୁସି ହଉଛନ୍ତି ସାଧୁ ଜଣେ ଘରକୁ ଯାଉ ବୋଲି। କହିଲେ ମାମୁଁ ସଂସାର କଥା କୁହନା, ବହୁତ ଆନନ୍ଦରେ ତୁମେ ଅଛ, ବହୁତ ଯେଉଁଠି ଗୋଟିଏ ପ୍ରେମ ନାହିଁ ସ୍ନେହ ନାହିଁ ସେ କି ଜୀବନ ଆଜ୍ଞା। କୁକୁର ବିଷ୍ଠା ଖାଇଦେଲା ପରେ ତା ମାର ମୁହଁକୁ ବି ଚାଟି ଚାଲିଛି, ମୋ ମା ଖାଇସାରିଲା ଛୁଆ ମୁହଁକୁ ଚାଟୁଛି, ଛୁଆ ଖାଇସାରିଲା ମା ମୁହଁକୁ ଚାଟୁଛି, ତାଙ୍କର ସ୍ନେହ ଅଛି। ଆମେ ଗୋଟେ ପରିବାର ଭିତରେ ରହିଛେ, ଟିକେ ସ୍ନେହ ନାହିଁ, ସମ୍ପର୍କ ନାହିଁ, ଭାଇ ଭାଇ ସ୍ୱାମୀ ସ୍ତ୍ରୀ ଭିତରେ କି ଜୀବନ। ଶିଶୁକୁ ଆମକୁ ଲାଗିବ ସବୁ କିଛି କର୍ମ କରିସାରିଲା ପରେ ଲାଗିବ ମୋର ସମୟଟା ବୃଥା ଚାଲିଗଲା, କିସେର ସଂସାର ଏଇ ଛାୟାବାଜି ପ୍ରାୟ। ଛାୟାବାଜି ମାନେ ବିବାହ ବେଳେ ଦୋଳ ବେଳେ ଆକାଶରେ ଯୋଉ ବାଣ ଫୁଟୁନି ଦେଖିଲେ କେତେ ସୁନ୍ଦର, ଦେଖିବା ପାଇଁ କେତେ ସୁନ୍ଦର ଲାଗୁଛି ଗୋଟେ ମୁହୂର୍ତ୍ତ, କିନ୍ତୁ ସାଙ୍ଗେ ସାଙ୍ଗେ ପାଉଁଶ ହେଇଯାଉଛି, ସେ ଦୃଶ୍ୟ ମନ ଭିତରେ ରହୁନି। ସଂସାରଟା ସେଇଭଳି ବୟସ ହେଇଗଲା ପରେ ଆପଣ ଲାଗିବ ବେକାର ହେଇଗଲା, ଲାଭ କଣ ମିଳିଲା ଜଞ୍ଜା, ଲାଭ ନ ହେଲ କିଛି ଘଟିଲ ଜଞ୍ଜା, ଜଞ୍ଜାଳ ସେଥିପାଇଁ ଜଞ୍ଜାଳଟାକୁ ଇଂଲିଶରେ କହୁଛନ୍ତି ଟେନସନ। ମୋବାଇଲ ଫୋନ କହିଦେବା ସଂସାରର ସୁଖ ଲୋକ କେତେ ଅଛନ୍ତି, ଯାହାକୁ ଫୋନ କରିବେ ଆଜ୍ଞା ମୁଁ ଆପଣଙ୍କୁ ମିଛ କଥା କହୁଛି, ଭାଗବତକୁ ଧରିକି କହୁଛି, କୋରାପୁଟରେ ଲୋକମାନେ ଭାଷା ଶିଖିନାହାନ୍ତି, ମୋବାଇଲ ଚାର୍ଜ କରୁଛନ୍ତି 10 ଟଙ୍କା ଦେଇକି ପାହାଡ ଉପରୁ ଆସି, ସିଏ ବି କହିବେ ଭାଇ ମୁଁ ଟେନସନ ଅଛି, ସିଏ ବି କହିବେ ମୁଁ ଟେନସନ ଅଛି, ୱାଟା ଏତେ ପ୍ରିୟ ହେଇଗଲାଣି ଲୋକଙ୍କର, ଟେନସନରେ ଅଛି ମାନେ ଆମେ କି ସୁଖ ପାଉଛୁ ଚିନ୍ତା କରୁନାହାନ୍ତି। ଆଉ ଏଇ ଅବସ୍ଥାଟା ପୂର୍ଣ୍ଣ ଯେତେବେଳେ ବୃଦ୍ଧ ହେଇଯିବା ନା ଜାଣିପାରିବା, ସଂସାର ମୁଁ ଏତେ ଭଲ ପାଇଥିଲି ମୋର କଣ ଲାଭ ମିଳିଲା, ତା ମାନେ ନୁହେଁ ଆମେ ସଂସାର କରିପାରିନି, ସଂସାର ନ କରିକି ଭଗବତ ଭଜନ କରିବା ଏଇଟା ଗୋଟେ ବହୁ ବଡ ପୂର୍ବର ସ୍ୱୀକୃତି ଆଉ ବହୁ ବଡ ଟ୍ରେନିଂ, ଆଉ ସଂସାର କରିକି ଭଜନ କରିବା ଇଏ ତତ୍ତ୍ୱଧିକ ଗୋଟେ ଟ୍ରେନିଂ, ଇଏ ଆହୁରି ବଡ ଟ୍ରେନିଂ। କିନ୍ତୁ ସଂସାର ନ କରିକି ଭଜନ କଲେ ଆପଣଙ୍କର ଗୋଟେ ଆଶ୍ରା ନାହିଁ, କଣ ଆଶ୍ରା ନାହିଁ, ଯଦି ଠିକ ରାସ୍ତାରେ ଚାଲିପାରିଲେ ଚାଲ ଚାଲିଲେ, ଯଦି ଠିକ ଗୁରୁଙ୍କର ଆଦେଶ ଶାସ୍ତ୍ରଙ୍କର ନିର୍ଦ୍ଦେଶ ମାନିକି ଚାଲିଲେ ତ ଆଉ ଫଲଡାଉନ୍ ହବନି, ପତନ ହେବେ, ନହେଲେ ଦି କୂଳ ହରେଇବେ, ଏଣେ ସାଧୁ ବେଶ ଧରିଥିବେ ଖରାପ କର୍ମ କରୁଥିବେ, ଏଣେ ପିତାମାତାଙ୍କର ନାଁ ଗଲା, ସଂସ୍ଥାର ନାମ ପଡ଼ିଲା, ଧର୍ମର ନାମ ପଡ଼ିଲା, ତୁମ ଜୀବନ ବି ଗଲା ବେକାର। କିନ୍ତୁ ଗୃହସ୍ଥ ଜୀବନରେ ସ୍ତ୍ରୀ ରହିଛି, ପୁତ୍ର ରହିଛି, କନ୍ୟା ରହିଛି, ସ୍ୱର ପାଇଁ ଆଶ୍ରୟ ରହିଛି, ଏଟା ଗୋଟେ ସପଟ ଆପଣଙ୍କର ଗୋଟେ ଦୃଷ୍ଟିରୁ ସ୍ୱର ପାଇଁ ଗୋଟେ ରହିଗଲେ ଆପଣଙ୍କ ମନ କଣ କହିଲା, ବୁଢା ବୟସରେ ମତେ ମୋ ପୁଅ ପଚାରିବ, ପଚାରିବି ନ ପଚାରିବ, ଆପଣ ମାଇଣ୍ଡଟା ଗୋଟେ ଅଛି ନା ନାହିଁ, ଆମକୁ କିଏ ପଚାରିବ, ମତେ ଯଦି ପ୍ରଶ୍ନ କରାଯାଏ ତୁମକୁ କିଏ ପଚାରିବ, ମୁଁ କେବଳ ଉତ୍ତର ଦେବି ମାଲିକ, କିନ୍ତୁ ମତେ ପଚାରିଯାଏ ମାଲିକ ତୁମକୁ ପଚାରେ ତୁମେ ମାଲିକ ପାଇଁ କଣ କରିଛ, ମୁଁ ତ ମାଲିକ ପାଇଁ କିଛି କରିବା ଦରକାର ନା, ତେବେ ତ ମାଲିକ ମତେ ବୁଢା ବୟସରେ ପଚାରିବ। ବହୁ ଜାଗାରେ ଭାଗବତରେ ଗୃହସ୍ଥ ଧର୍ମକୁ ପ୍ରଶଂସା କରାଯାଇଛି, ଗୋଟିଏ ଆଶ୍ରୟ ଅଛି ଏଥିରେ, ଯେ ତ୍ୟାଗୀ ହେଉଛି ତାର ପୂର୍ବର ସ୍ୱୀକୃତି ଅଛି, ଗୁରୁଙ୍କର ଆଶୀର୍ବାଦ, ଭଗବାନଙ୍କର ଆଶୀର୍ବାଦ, କିନ୍ତୁ ଗୃହସ୍ଥ ଜୀବନ ରହିଲେ ଗୋଟେ ଆଶ୍ରୟ ରହିଲା, ପିଲା ମନଟା ଆଗେ ଗୋଟେ ଆଶ୍ରୟ ରହିଗଲା, କିନ୍ତୁ ଦ୍ୱିତୀୟ ଆଶ୍ରୟ ଭଗବାନଙ୍କୁ ଧରିବା ଦରକାର। ଆପଣଙ୍କ ପାଇଁ କିଏ ରୋଷେଇ କରିଦେଲା, ଆପଣ ଖାଇଦେବେ, ଘରଟା ମାତାଜୀ ପରିଷ୍କାର କରିଦେଲେ, ଲୁଗାପଟା ତାକୁ ଧୋଇଦେଲେ, ସବୁକିଛି କରିଦେଉଛନ୍ତି, ସେଥିପାଇଁ ତାଙ୍କୁ ଧର୍ମ ପତ୍ନୀ ବୋଲି କୁହାଯାଉଛି। ବିବାହ ହୁଆ ଯାଏ ବିବାହ ଯୋଉ ହବାର ବ୍ୟବସ୍ଥା ରହିଛି, ଧର୍ମ ପତ୍ନୀ, ସେ ପତ୍ନୀ ଆମକୁ ଧର୍ମ କାର୍ଯ୍ୟରେ ସାହାଯ୍ୟ କରିବେ। ଆପଣ ସନ୍ଧ୍ୟାବେଳେ ଯାଇପାରିଲେନି ଘରେ, ସିଏ ଧୂପ ଦେଇଦେବେ, ଆରତୀ ଦେଇଦେବେ, ଆପଣ ଭୋଗ ଲଗେଇ ପାରିଲେନି, ସିଏ ଟିକେ ଭୋଗ ଲଗେଇଦେଲେ, ଆପଣ ତୁଳସୀ ସିଏ କରିଦେବେ, ଆଶ୍ରୟ ଏଇ ଭଗବାନ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆମକୁ ଏଇ ଏଇ ଗୋଟେ ଜୀବନ ଗୃହସ୍ଥ ଜୀବନ ଦେଇଛନ୍ତି, ପରସ୍ପରକୁ ସାହାଯ୍ୟ କରିବା। ସାଧୁ ଜୀବନରେ ଏକାକି ଆପଣ ଫାଇଟିଂ କରିବାକୁ ପଡିବ, ଷ୍ଟ୍ରଗଲିଂ ଏକାକି, ଏ ମନ ଇନ୍ଦ୍ରିୟକୁ ନେଇକି ପ୍ରଭୁଙ୍କ ପାଖରେ ଲଗେଇ ଜବରଦସ୍ତ, ସେଥିପାଇଁ ଆପଣଙ୍କୁ ଷ୍ଟ୍ରେଙ୍ଗଥି ଲୋକ ହେବାକୁ ପଡିବ। କିନ୍ତୁ ସାଧୁ ଗୃହସ୍ଥ ଜୀବନରେ କୋପରେସନ ଅଛି, ଆପଣ ଜଣେ ସାହାଯ୍ୟ କରୁଛି, ଫେସିଲିଟିସ ବହୁତ ସୁବିଧା, କିନ୍ତୁ ଜଞ୍ଜାଳଟା ହେଇଛି ଯଦି ଭଗବାନଙ୍କୁ ଧରିଲେ ଏ ଟେନସନ ଆସିଛି। ଭଗବାନଙ୍କୁ ଧରିଲା ପରେ ଭଗବାନ ଆପଣଙ୍କ ସମସ୍ୟାର ସମାଧାନଟା କରିକରି ଆସିବେ। ଆମ ଜୀବନ କେତେ ଷ୍ଟେପରେ ପ୍ରତି ଷ୍ଟେପରେ ପ୍ରୋବ୍ଲେମ ଆସିବ, ପ୍ରଭୁଙ୍କୁ ଧରିନେଲେ ଗୋଟିଏ ଲାଭ, ଭଗବାନ ଆମକୁ ଆମର ସମସ୍ୟାକୁ ସମାଧାନ କରିବେ। ମୁଁ ଯେମିତି ସବୁବେଳେ ଉଦାହରଣଟା ଦିଏ, ଭକ୍ତ ହେଇଗଲା ପରେ ଯଦି ଘରେ ଝଗଡ଼ା କିଛି ହୁଏ, ଭଗବାନ ବେଶୀ ଚିନ୍ତାରେ ପଡ଼ନ୍ତି, କାହିଁକି ନିନ୍ଦାଟା ଭଗବାନଙ୍କର। ସ୍ୱାମୀ ସ୍ତ୍ରୀ ଦେଖନ୍ତୁ, ଆପଣ ଅଲଗା ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିଲା ପରେ ତାଙ୍କର ମେଣ୍ଟା ମିଶା ପାଇଁ ମଧ୍ୟସ୍ଥି ଦରକାର, ପୁଣି ମିଶିବନି, ସେ ମିଳିବା ବେଳେ ଦେଲେ ମିଶିବନି। କିନ୍ତୁ ଭକ୍ତଙ୍କର ସ୍ୱାମୀ ସ୍ତ୍ରୀ ଯଦି କିଛି ହେଇଗଲା, ତାଙ୍କର ଖାଲି ମାଳା ଧରି ବସିଗଲା ପରେ ତାପରେ ସ୍ତ୍ରୀ କହିବ, ହଁ ହେଲା ଆସ, ମୋର ଭୁଲ ହେଇଗଲା, ଯାହା ହେଲା ହେଲା ଆସ, କାହିଁକି ନା ସେ ଭଗବାନଙ୍କୁ ଡାକୁଛନ୍ତି, ଭଗବାନ ତାଙ୍କୁ ପ୍ରହାର କରିବେ, ପ୍ରଭୁଙ୍କୁ ଡାକୁଛୁ, ତୁ ମୋତେ ଭଜନ କରୁଛୁ, ତୁ ଭୁଲଟା ମାନୁନୁ ସ୍ୱାମୀ ଗାଁରେ। କାରଣ ଭକ୍ତ ସ୍ୱାମୀ ସ୍ତ୍ରୀ ଯଦି ଝଗଡ଼ା ଲାଗିବ, ବଦନାମ ଗାଁ ହବ, ଭଗବାନଙ୍କର ଦେଖରେ ତିଳକ ମାରିଛନ୍ତି, ସ୍ୱାମୀ ସ୍ତ୍ରୀ ଗଣ୍ଡଗୋଳ ଲାଗୁଛି, ଭଗବାନଙ୍କୁ ଟେନ୍ସନ୍ ହେଇଯିବ ନା, ଭଗବାନ ଯୋଉ ବାଟ ହେଲେ ତାଙ୍କ ଭିତରେ ପଶିକି ମଧ୍ୟସ୍ଥି କାମଟା କରିବେ। ଏଇଟା ଆମେ ପ୍ରାକ୍ଟିକାଲ ଦେଖିଛୁ, କେତେ ଲୋକ ଖୋଲିକି କୁହନ୍ତି, ଖୋଲିକି କୁହନ୍ତି, ଜଣେ ଗୃହସ୍ଥ ମୋତେ ଖୋଲିକି କୁହନ୍ତି, ପ୍ରଭୁ ଆମେ ଯଦି ଭକ୍ତି ରାସ୍ତାକୁ ନ ଆସିଥାନ୍ତୁ ତାହେଲେ ଆମେ ସ୍ୱାମୀ ସ୍ତ୍ରୀ ଭିତରେ ଦୁଇ ଜଣଙ୍କ ଭିତରେ କିଏ ହେଲେ ବର୍ତ୍ତମାନ ଜଣେ ଜେଲରେ ଥାନ୍ତା, ଆଉ ଜଣେ ସ୍ୱର୍ଗ ଯାଇଥାନ୍ତା ନରକ, ଆମେ ଏତେ ଝଗଡ଼ା ଲାଗୁଥିଲୁ। କିନ୍ତୁ ଆମେ ଭଗବାନଙ୍କୁ ଭଜନ କଲା ପରେ ସମସ୍ୟା ଶେଷ, ସବୁ ସମସ୍ୟା ପ୍ରଭୁଙ୍କ ଆଶ୍ରୟ କଲେ ନା, ଦାୟିତ୍ୱଟା ଏଇ ଦାୟିତ୍ୱଟା ନେବା ପାଇଁ ଭଗବାନ କହିଦେଇଛନ୍ତି। ଆପଣ କହିବେ ଆପଣ ଭକ୍ତ ହବା ପାଇଁ ମୋତେ, ମୁଁ ଏଇଟା କହୁନି, ଗୀତା ପଢ଼ୁନାହାନ୍ତି, ଗୀତାରେ ଭଗବାନ କଣ କହିଲେ, ଅନନ୍ୟ ଚିନ୍ତନ୍ତେ ମାଂ ଜୀବନା ପରି ଉପାସତେ ତେଷାମ୍ ନିତ୍ୟାପି ଯୁକ୍ତାନାମ୍ ଯୋଗକ୍ଷମ ଭାବ୍ୟହମ୍। ଯୋଗର ଦାୟିତ୍ୱ ଯାହା ନାହିଁ ସେ ଲୋକର ତା ଦାୟିତ୍ୱ ମୁଁ ନେବି, ତାକୁ ଆଣିକି ଦେବି, କ୍ଷମ ଯାହା ଅଛି ତାର ଦାୟିତ୍ୱ ମୁଁ ନେବି। ଭଗବାନ ଏଟା ଆଉ କେହି ଏଟା କହିଲେ, ଭଗବାନ ଏକଥା କହିଛି। ମୁଁ କେଉଁଠୁ ଏଠିକି ପଳେଇ ଆସିଗଲି, ଜେରିୟମ୍ ବୁଭୁଜେ ବ୍ରହ୍ମାନ୍ ଦୈତେନ୍ଦ୍ର ଅନିବର୍ତ୍ତବି ତେଷାମ୍ କାଳ ଅଗ୍ରଗ ନା ପ୍ରଫିଟ୍ରୁ ଆସିଥିଲି। ଭଗବାନ ଭଜନ କଲେ ମୋର କଣ ପ୍ରଫିଟ୍ ହବ, ଶୁକ୍ରାଚାର୍ଯ୍ୟ ସେ କଥା ପଚାରୁଛନ୍ତି, ବଳି ତୁ ସର୍ବସ୍ୱ ଦେଲା ପରେ ଭଗବାନ ତୋର କଣ ପ୍ରଫିଟ୍ ହବ, କହିଲେ ଆଜ୍ଞା ପ୍ରଫିଟ୍ ଆପଣ ଶୁଣ, ଏରିୟମ୍ ବୁଭୁଜେ ବ୍ରହ୍ମାନ୍ ଦୈତେନ୍ଦ୍ର ଅନିବର୍ତ୍ତତେ, ଏ ସଂସାରକୁ ବହୁ ଦୈତେନ୍ଦ୍ରମାନେ ଭୋଗ କରିଛନ୍ତି, ସେମାନେ ଚାଲି ଯାଇଛନ୍ତି, ସେମାନେ ରାଜୁତି କରୁଥିଲେ, ତେଷାମ୍ କାଳ ଅଗ୍ରସିତ୍ କାଳ ସାଙ୍ଗକୁ ଗ୍ରସ କରିଦେଇଛି, ଲୋକାନ୍ ନ ଯଶୋ ଅଧିଗତ ଭୁବି, ଲୋକାନ୍ ନ ଯଶୋ ଅଧିଗତ ଭୁବି, ଯଶକୁ କାଳ କେବେ ଖାଇପାରିବ। ଗୁରୁଦେବ ଏଠି ବସ୍ତୁ ତସ୍ୟ କୀର୍ତ୍ତିଆଦି ଉପେକ୍ଷା ବି ମନସି ନାସ୍ତି ଶୁଦ୍ଧ ଭକ୍ତ ଚକ୍ରିତ ଦେଖିଲେ, ଗୁରୁଙ୍କୁ କେବଳ ବୁଝିବା ପାଇଁ କହୁଛନ୍ତି, ତାଙ୍କର ଯଶ ଦରକାର ନାହିଁ, ଭକ୍ତର ଯଶ ବି ଦରକାର ନାହିଁ, ଯଶ ବି ଗୋଟେ ବାଧକ। ଆପଣଙ୍କୁ ସବୁ ଲୋକ ସମ୍ମାନ କଲେ ଆପଣ କେହି ଅସମ୍ମାନ କରିଦେଲେ ସହିପାରିବେ, ମନ ସବୁବେଳେ ସମ୍ମାନ ପାଇଲା ନା, ଅସମ୍ମାନ କେହି କରିଦେଲେ ଆପଣ ସମ୍ଭାଳି ପାରିବେ, ଏତେ ଲୋକ ମୋତେ ସମ୍ମାନ କରୁଛନ୍ତି, ଇଏ କଣ ମୋ ବିରୁଦ୍ଧରେ କହିଲା, ଭକ୍ତ ସମ୍ମାନ ବି ଆଶା କରେ ନା, ସମମାନ ଅପମାନ ୟୋ ମାନ ଅପମାନରେ ବିଶ୍ୱନାଥ ଚକ୍ରଧର ଟୀକାର ଲେଖିଲେ, ପୁଷ୍ପମାଳା ପଡିଲା ବେଳେ ଭକ୍ତ ଯେଭଳି ଆନନ୍ଦ ହବ, କେହି ଯଦି ତାକୁ ପାଦୁକାରେ ପ୍ରହାର କରନ୍ତି, ଚପଲରେ ପ୍ରହାର କରନ୍ତି, ତଦ୍ରୁପ ଇଏ ବି ପୁରସ୍କାର। ଭକ୍ତ ସ୍ଥିତି ଗୋଟେ କଣ କମ୍ବଳ ସ୍ଥିତି ନା କଣ, ବହୁ ବଡ଼ ସ୍ଥିତି, ସଂସାରରେ ବହୁ ବଡ଼ ଉନ୍ନତ ସ୍ଥିତି, ଏ କଥା ସେ କହୁଛନ୍ତି। ଆଜ୍ଞା ଯଶ ଆଜି ସମସ୍ତେ କହିବେ ବଳି ଆଜି ଦେଇ, ପ୍ରଭୁପାଦ ପୁଣି ଇଂଲିଶରେ ବହୁତ ସୁନ୍ଦର କଥା ଲେଖିଥିଲେ, ମୁଁ କେଉଁଠି ଲେଖିକି ଆଣିଥିଲି, ଇଫ୍ ୱାନ୍ ଆକ୍ସେପ୍ଟ ଏ ପ୍ରଭୁଷ୍ଟିକନ୍ ପୋଜିସନ୍ ବିକଜ୍ ଅଫ୍ ଲୁଜିଂ ମନି ଇନ୍ ବିଜନେସ୍ ଗ୍ୟାମ୍ବଲିଂ ପ୍ରଷ୍ଟିଚ୍ୟୁସନ୍ ଅର୍ ଇଣ୍ଟକ୍ସିକେସନ୍ ନୋ ୱାନ୍ ୱିଲ୍ ବି ପ୍ରେଜ୍। ଯଦି ଜଣେ ଦରିଦ୍ର ହେଇଯାଏ, ଏଇଟା ଆଉ ଗୋଟେ ଭାବାର୍ଥରେ କହିଛନ୍ତି ଏଇ ଶ୍ଳୋକର ଆଗର, ଜଣେ ଦରିଦ୍ର ହେଇଯାଉଛି, ବିଜନେସ୍ କରିକି ଦରିଦ୍ର ହେଇଯାଉଛି, ପରସ୍ତ୍ରୀ ସହିତ ସମ୍ପର୍କ ରଖି ଦରିଦ୍ର ହେଇଗଲା, ନିଶା ଖାଇକି ଦରିଦ୍ର ହେଇଗଲା, ତ କିଏ ପସନ୍ଦ କରିବେ। ବଟ୍ ଇଫ୍ ୱାନ୍ ବିକେମ୍ ପ୍ରଭୁଷ୍ଟିକନ୍ ବାଇ ଗିଭିଂ ଅଲ୍ ଅଫ୍ ହିଜ୍ ପୋଜିସନ୍ସ ପୋସେସନ୍ସ ଇନ୍ ଚ୍ୟାରିଟି, ହି ବିକେମ୍ ଦି ଆଡର୍ ଅଲ୍ ଓଭର୍ ଦି ୱାର୍ଲ୍ଡ। ଜଣେ ଯଦି ସବୁକିଛି ଦେଇକି ଗରିବ ହେଇଯାଇଛି, ଦାନ କରିକି ଗରିବ ହେଇଯାଇଛି, ତାହେଲେ ତାର ସମ୍ମାନ ଜଗତରେ ସବୁଆଡେ ସମ୍ମାନ ପାଇବେ। ଏ ଲୋକଟି ଦାନ କରି କରି ଗରିବ ହେଇଗଲା, ଭୋଗ କରି କରି ଗରିବ ହେଇଥିବା ଲୋକକୁ ସମସ୍ତେ ଗାଳି ଗାଳି ଆମେ ଆମେ ଗାଁରେ ଦେଖିଛୁ ସେ ବୁଢା ଗଲା ମାନେ କହିବେ ଇଏ ଅଫିମ ଚାହା ଖାଇ ଖାଇ ଟଙ୍କାକୁ ସାରୁଛି ଲୋକର ତ ଗାଳି ଦେବେ ଇ ଲୋକଟା ଅଫିମ ଆଉ ଚାହା ଖାଇ ଖାଇ ଟଙ୍କାକୁ ସାରିଛି ଭୋଗ କରିଛି ଧନ ତାର କିନ୍ତୁ ଲୋକ ଗାଳି ଦେବେ କିନ୍ତୁ ଜଣେ ଦାନ ଦେଇ ଗରିବ ହେଲେ ଅସୁବିଧା କଣ ହେଇଯାଉଛି ତାର ଯଶ ରହିବ କହିଲେ ତେସାମ କାଳ ଅଗ୍ରସିତ ଲୋକ ନା ଯଶ ଅଧିକତମ ଭବି ସଂସାରରେ କାଳ ଦୈତ୍ୟ ମାନଙ୍କୁ ଭୋଗ କରିନେଲା ଗ୍ରସ୍ତ କରିନେଲା କିନ୍ତୁ ଯଶକୁ ଗ୍ରସ୍ତ କରିପାରିବ ନୀତିକାର ମାନେ ଲେଖିଲେ ଯଦି ନିତ୍ୟମ ନିତ୍ୟ ନିର୍ମଳ ମଳବାହି ନାମ ଏ ମଳବାହି ଶରୀର ନା ଯାହା ଖାଇବା ଏ ଶରୀର ମଳ କରିଦେବ ଦେଖୁନାହାନ୍ତି ନଅଟା ଦ୍ୱାରରୁ ସକାଳୁ ଉଠିଲା ବେଳକୁ ମଳ ସବୁ ଡିପୋଜିଟ୍ ହେଇଥିଲି ମଣିଷ କେବଳ ସେଣ୍ଟ ମାରିକି ଜଣାଉଛି ମୁଁ ମୋ ଶରୀରଟା ହଉଛି ବାସନ ଏଇଟା ନା ଆଜିକାଲି ଲୋକମାନେ ଆଗରୁ ଲୋକମାନେ ସ୍ନାନ କରୁଥିଲେ ଏ ଶୀତ ଦିନରେ 50% ଲୋକ 10 ଦିନ 15 ଦିନ ଗାଧେଇ ନା ସ୍ନାନ ପ୍ରତିଦିନ କରିବେ ସ୍ନାନରେ ଦେହ ଭଲ ରହିବ ସ୍ନାନରେ ଥଣ୍ଡା ଜଳରେ ଶୀତ ଦିନରେ ସ୍ନାନ କରିବା ଦରକାର ଗିଜର ଜଳରେ ସ୍ନାନ କରିବେ ନାହିଁ ଯଦି ଆୟୁର୍ବେଦ କଥା କହିବି ପୁଣି ଘଣ୍ଟାଟେ ଲାଗିବ ଆୟୁର୍ବେଦିକରେ ହୋମିଓପାଥିକରେ ଏ ଯୋଉ ଇସନ ଫୁଲିଆ ଗୋଟେ ଟର୍ମ ନାହିଁ ଜଣେ ହୋମିଓପାଥି ଡକ୍ଟର ମତେ କହିଲେ ଏ ଲୋକମାନେ ଡାକ୍ତର କହିଲା ଏ ତୁମକୁ ଇସନ ଫୁଲିଆ ହେଇଛି ଗରମ ପାଣି ଲେଖା ଥା ସେ ଟୋଟାଲ ପାଣି ପିଉ ନଥିବ ଖାନା ଚାଲିଥିବ ଠିକ ଇସନ ଫୁଲିଆ ହେଇଗଲା ତତେ ଦେ ମେଡିସିନ ଫୁଲିଆ ଲେଖିଲା ଇଏ ତାର ଆଣିଲା ଟକଟାକ ପକେଇଲା ପାଣି ଗରମ ପାଣି ଲଗା ଥିବ ଆରେ ଏ ଥଣ୍ଡା ଦିନ ସ୍ୱର ଘୋଡ଼େଇକି ଆମେ ରହିଲେ ଦେହ ଗରମ ରହିଲା ଥଣ୍ଡା ଜଳରେ ସ୍ନାନ କର ସ୍ୱର ସୁସ୍ଥ ରହିବ ସ୍ନାନ ଏଇ କଥାରେ ମୁଁ କହୁଥିଲି ଅନିତ୍ୟ ଏ ମଳବାହି ଶରୀର ଏ ସ୍ୱର ମଳ ହେଇଯିବ ଗୋଟେ ଦିନ ଗାଧେଇଲେ ଗାଈ କେତେ ଦିନ ଗାଧୋଉଛି ବର୍ଷରେ କିଏ ବୁଲା ଗାଈ କିଏ ଗାଧୋଉ ନାହାନ୍ତି ଆପଣ ଗଲେ କାଲି ଗାଈ ପାଖରେ ଶୁଙ୍ଘିବେ ମୁଁ ଏଇ ଷଣ୍ଢମାନଙ୍କ ପାଖରେ ଯାଉଛି ରାସ୍ତାରେ ତାଙ୍କ ପାଖରେ ଠିଆ ହେଉଛି ସେ ମାରୁନାହାନ୍ତି ବାସନା ଆସିବ କେବେ ଗନ୍ଧ ହବ ଆପଣ 3 ଦିନ ନ ଗାଧେଇଲେ ଲୁଗା ପଟା ସହ ସେ ଏରିଆରେ ଯିଏ ଭଣ ଭଣ ହେଇ ବାସ କେଉଁଠୁ ଆସିଲା ଏଇ ମଳବାହି ଶରୀର ସବୁ ମଳ କରିଦେଉଛି କହିଲେ ହେ ମିତ୍ର ଏ ମଳବାହି ଶରୀରରେ ନିର୍ମଳ ଜିନିଷ କାହିଁକି ଲାଭ କରୁନ ନିର୍ମଳ ଜିନିଷ କଣ ଏଇଟା ଯଶ କାଏନ ଲଭ୍ୟତେ ଯଶ ହଉଛି ନିର୍ମଳ ମଳବାହି ଶରୀରରେ ତୁମେ ନିର୍ମଳ ମରିଗଲା ପରେ ଲୋକ କହିବେ ଭଲ ଲୋକଟା ଥିଲା ଯଶସ୍ୱୀ ଲୋକଟା ଥିଲା ଏ ସଂସାର ଆପଣଙ୍କୁ ସାର୍ଟିଫିକେଟ ଦେବ ଭଗବାନ ବି ଆପଣଙ୍କୁ ସାର୍ଟିଫିକେଟ ଦେବେ ଶରୀରସ୍ୟ ଗୁଣାନଂଚ ଦୂରମ ଅତ୍ୟନ୍ତାନ୍ତରମ ଶରୀର କ୍ଷଣ ବିଧ୍ୱଂସୀ କଳ୍ପାନ୍ତେ ସ୍ଥାୟୀନ ଗୁଣ ଗୁଣ ଆଉ ଶରୀର ଏ ଦିଟା ଯାକ ବହୁ ଅନ୍ତର ଅଛି ଶରୀରଟା ଏବେ ନଷ୍ଟ ହେଇଯିବ କିନ୍ତୁ ଗୁଣ କଳ୍ପ ପର୍ଯ୍ୟନ୍ତ ରହିବ ଅଳ୍ପ ପର୍ଯ୍ୟନ୍ତ ଏଇ କଥା ସେ କହୁଛନ୍ତି ମୋତେ ସମସ୍ତେ କହିବେ ବଳି ଆଜି ବ୍ରାହ୍ମଣଙ୍କୁ ଦେଇକି ଭିକାରୀ ହେଇଯାଇଛି ଏଇଟା ମୋର ଲାଭ ଏଇଟା ମୋର ପ୍ରଫିଟ ମୋର ଯଶ ରହିବ ଆଉ ଗୋଟିଏ କଥା କହିଲେ ଏଇଟା ବହୁତ ସୁନ୍ଦର କଥା ସୁଲଭା ଯୁଦ୍ଧି ବିପ୍ରସେ ହେ ବିପ୍ରସେ ପ୍ରତି ଶ୍ଳୋକର ସମ୍ବୋଧନ ଏତେ ଭଦ୍ର ଗୁରୁଙ୍କୁ କେତେବେଳେ ବ୍ରାହ୍ମଣ କହୁଛନ୍ତି କେତେବେଳେ ବିପ୍ରସ୍ୟ ବୋଲି କହୁଛନ୍ତି ହେ ଗୁରୁଦେବ ସଂସାରରେ ଯୁଦ୍ଧକ୍ଷେତ୍ରରେ ଅପରାନ୍ମୁଖ ହେଇକି ପରାନ୍ମୁଖ ନ ହେଇକି ଦେହ ତ୍ୟାଗ କରିବା ଲୋକ ବହୁତ ଅଛନ୍ତି ଏହା ନା ସାର୍ ଯୁଦ୍ଧ କରିକି ଦେହ ତ୍ୟାଗ କରିବା ଲୋକ ବହୁତ ଅଛନ୍ତି ସେ ଯୁଦ୍ଧରୁ ଫେରିବେନି ଦେହ ତ୍ୟାଗ କରିଦେବେ କିନ୍ତୁ ନ ତଥା ତୀର୍ଥ ଆୟାତି ଶ୍ରଦ୍ଧା ଇଏ ଧନ ତେଜ ତୀର୍ଥରେ ଉପଯୁକ୍ତ ପାତ୍ରରେ ଧନ ତ୍ୟାଗ କରିବା ଲୋକ ବିରଳ ଧନକୁ ତ୍ୟାଗ କରିବା ଶରୀରକୁ ତ୍ୟାଗ କରିଦେ ବରଂ ଧନକୁ ତ୍ୟାଗ କରିବ କେଉଁଟା ପ୍ରିୟ ଶରୀର ନା ଧନ ଆଜ୍ଞା ଧନ ପ୍ରିୟ ଧନ ଏତେ ପ୍ରିୟ ଲୋକର କାଗଜ ନ ଦେଖିଲେ ବାୟା ହେଇଯିବ ଶରୀର ଶରୀର ଯଦି ପ୍ରିୟ ହେଇଥାନ୍ତା ନାଇଟ୍ ଡ୍ୟୁଟି ଆମେ କରନ୍ତି କି ଆଜ୍ଞା ସୈନ୍ୟ ଯଦି ଲେଖିଲେ ବଣି ତସ୍କର ଚୋର ବଣିକ ସେବକ ପ୍ରାଣକୁ ଦେଇକି ସେବା କରୁଛନ୍ତି ନା ଦେଖୁନାହାନ୍ତି ଆପଣ ଏ ଯୋଉ ସିକ୍ୟୁରିଟି ଅଛନ୍ତି ସେ ବୋର୍ଡର ସିକ୍ୟୁରିଟି ଫୋର୍ସ ପ୍ରାଣକୁ ଦେଇକି ଅର୍ଥ ରୋଜଗାର କରୁଛନ୍ତି ଅର୍ଥଟା ଏତେ ପ୍ରିୟ ବିତେଷୁ ନିତ୍ୟ ଅଭିନିବିଷ୍ଟ ସୀତା ପ୍ରହ୍ଲାଦ କହିଲେ ଟଙ୍କାଟା ଏତେ ପ୍ରିୟ ଲୋକ ପ୍ରାଣ ଦେଲ କହିଲେ ଗୁରୁଦେବ ଯୁଦ୍ଧରେ ପରାନ୍ମୁଖ ନ ହେଇକି ପ୍ରାଣତା କରିବା ଲୋକ ବହୁତ ଅଛନ୍ତି କିନ୍ତୁ ତୀର୍ଥରେ ଧନ ଦବା ଲୋକ ବହୁତ କମ ଧନଟା ଅତି ପ୍ରିୟ ଅତି ପ୍ରିୟ ଭଗବାନ ବା ଏକାଦଶ କଥା କହିଲେ ଗୋଟେ କାଣିକା ଅର୍ଥ ପାଇଁ ଗୋଟେ କଣା କୋଉଡି ଅର୍ଥ ପାଇଁ ଭାଇ ଭାଇ ଭିତରେ ହଣା କଟା ହେଇଯାଏ ଏଇଟା ଆମ ଭିତରେ କଣ ହବ ପାଞ୍ଚଟା ଗାଁ ପାଇଁ ହେଇଗଲା ଦୁଇ ଭାଇ ଭିତରେ ସେଇ ପାଣ୍ଡବ ଗୌରବ ଭିତରେ ଧନଟା ଏତେ ପ୍ରିୟ ଥିଲା ଦୁର୍ଯ୍ୟଧନଙ୍କ ପାଇଁ କହିଲେ ଏଇଟା ଗୋଟେ ବହୁତ ବଡ ମୋର ସୁଯୋଗ ମୁଁ ଧନକୁ ତ୍ୟାଗ କରିବି ନନୁ ତହି ତବ ଦାରିଦ୍ର୍ୟ ଭବିଷ୍ୟତି ତୁମେ ଦରିଦ୍ର ହେଇଯିବ ଦରିଦ୍ର ଲୋକ କେହି ଭଲ ପାଇବେ ଭଲ ପାଇବେ କି ଏଇ ସଂସାର କେହି ଭଲ ପାଇବେନି ଦରିଦ୍ର ଦରିଦ୍ର କିଏ ଭଲ ପାଆନ୍ତି ସାଧୁ କେଉଁଠି ଦଶମ ସ୍କନ୍ଧ ଭାଗବତ ତୁମର ନା ଆମର ଜାମଳା ଅର୍ଜୁନ ଚରିତ୍ରରେ ସାଧବ ସମଦର୍ଶୀ ନ ସାଧୁ ସମସ୍ତଙ୍କୁ ଭଲ ପାଏ କିନ୍ତୁ ସାଧୁଙ୍କ କୃପାଟା ବେଶୀ ଲାଭ କରିପାରିବେ କିଏ ଦରିଦ୍ର ଧନୀ ପାଇପାରିବେ ନା କାହିଁକି ବହୁତ ସୁନ୍ଦର ଶ୍ଳୋକ ଟିକେ ଆଗଟା ମନେ ପଡ଼ୁନି ଧନୀର ତିନିଟା ଦୋଷ ଦରିଦ୍ରର ଗୋଟିଏ ଦୋଷ ଧନୀର ତିନିଟା କଣ ଦୋଷ ନା ଧନର ଦୋଷ ପନ୍ଦରଟା ଧନର ଦୋଷ ଅର୍ଥ ଦୋଷ ଧନ ମଦର ଦୋଷ ମୋର ଧନ ଅଛି ମୁଁ ବଡ଼ ଲୋକ ମୁଁ କଣ ଭାଗବତ ଗୀତା ଭାଗବତ ଶୁଣିବି ଆଉ ଧନ ତୃଷ୍ଣାର ଦୋଷ ଧନ ଆହୁରି କେମିତି ଅଧିକା ଲାଭ କରିବି ଏ ଦୋଷଟା ତିନିଟା ଦୋଷ ଅଛି ଧନୀର କିନ୍ତୁ ଦରିଦ୍ରର ଗୋଟିଏ ଦୋଷ ତେଣୁ ତିନିଟା ଦୋଷକୁ କାଟିବା କଷ୍ଟ ନା ଗୋଟିଏ ଦୋଷକୁ କାଟିବା କଷ୍ଟ ଗୋଟିଏ ଗୋଟିଏ ଦୋଷ ସେ ସାଧୁ ସଙ୍ଗରେ ମିଶିଲା ମାନେ ସେ ଜାଣିଦେଲା ହଁ ଭଜନ କଲା ମାନେ ଭଗବାନ ସବୁ ମୋର ଦାୟିତ୍ୱ ନେବେ ତାର ଗୋଟେ ପଳେଇଗଲା ଗୋଟିଏ ଦୋଷଟା ପଳେଇବ ଦରିଦ୍ରର କେବଳ ଗୋଟିଏ ଦୋଷ ଧନ ତୃଷ୍ଣା କେମିତି ଅଧିକା ଧନ ପାଇବ ଏଇ ଚିନ୍ତା ତା ଏଇଟା ଭଗବାନଙ୍କ ସାଧୁଙ୍କର ସଙ୍ଗ ପାଇଗଲେ ଶୀଘ୍ର ସୁଯୋଗ ସାଧୁ କୃପାର ସୁଲଭତା ଏଥିପାଇଁ ନୀତିକାର ଲେଖିଲେ ଏ ଶ୍ଳୋକ ମୁଁ ଛାଡ଼ ଦେଇଆଇଲି ଦି ଜଣଙ୍କ ବେକରେ ପଥରର ଦୁଇ ଜଣ ଲୋକଙ୍କ ବେକରେ ପଥର ବାନ୍ଧିକି ତାଙ୍କୁ ଗଳାରେ ତାଙ୍କୁ ନଦୀରେ ବୁଡ଼େଇବ ନୀତିକାର ମାନେ ଲେଖିଛନ୍ତି କିଏ କିଏ ନା ଯିଏ ଗରିବ ହେଇକି ଭଗବାନଙ୍କୁ ଡାକୁନି ଆଉ ଯିଏ ଧନୀ ହେଇକି ଦାନ କରୁନି ନୀତିକାର ମାନେ ଲେଖିଛନ୍ତି ଯାହାର ଧନବନ୍ତ ସେ ଦାନ କରୁନି ଆଉ ଯିଏ ଗରିବ ହେଇକି ହରିଭଜନ କରୁନି ଦି ଜଣଙ୍କ ବେକରେ ପଥର ବାନ୍ଧି ତାଙ୍କୁ ନଦୀରେ ବୁଡ଼େଇକି ମାରିଦେବ ଏମିତି କଟା କଥା ଲେଖୁଛନ୍ତି ଆରେ ତୁମେ ଧନ ଅଛି ଦାନ କର ତୁମର ଧନ ନାହିଁ ଭଜନ କର କିନ୍ତୁ ଧନ ନଥିବା ଲୋକ ସେ ପଲିଥିନ ଟେଣ୍ଟରେ ଶୋଇବେ କିନ୍ତୁ ଟିଭି ଦେଖିବେ କୁକୁଡ଼ା ମୁଢି ଖାଇବେ ମତେ ପିଇବେ ତୁମେ ଦରିଦ୍ର ହେଇଛ ଭଗବାନ ଗୋଟେ ସୁଯୋଗ ଦେଇଛନ୍ତି ଧନ ତୁମର କମ ଅଛି ଟିକେ ଠାକୁରଙ୍କୁ ଡାକ କରିବେ ଆଉ ଯିଏ ଧନୀ ଦାନ ପ୍ରଭୁ ଦେଇଛନ୍ତି ମତେ ମୁଁ ଦାନ କରିବି କୀର୍ତ୍ତି ଅର୍ଜନ କରିଦେବି ଧର୍ମ ଅର୍ଜନ କରିଦେବି ଯଶ ଅର୍ଜନ କରିଦେବି ପ୍ରଭୁଙ୍କୁ ପ୍ରାପ୍ତି ହେଇଛି ନନୁ ତହି ତବ ଦାରିଦ୍ର୍ୟ ଭବିଷ୍ୟତି ବଳି ତୁ ସର୍ବସ୍ୱ ଏ ବାମନକୁ ଦେଇଦେଲା ପରେ ତୁ ଦରିଦ୍ର ହେଇଯିବ କହିଲେ ଆଜ୍ଞା ଏଇଟା ଶୋଭନ ମନାସ୍ୟୁନା କାରୁଣିକାସ୍ୟ ଶୋଭନମ୍ ଯଦର୍ଥି କାମୋପନୟେନ ଦୁର୍ଗତି କୁତଃ ପୁନଃ ବ୍ରହ୍ମ ବିଦାମ୍ରଭାତୃଷା ତତୋ ବଟୁରସ୍ୟ ଦଦାମି ବାଞ୍ଛିତମ୍ ଏ ବଟୁ ଏ ବ୍ରାହ୍ମଣଙ୍କର ବାଞ୍ଛିତ ଯାହା ଇଚ୍ଛା ମୁଁ ପୂର୍ଣ୍ଣ କରିବି କାହିଁକି ମନସ୍ୟୁନଃ କାରୁଣିକସ୍ୟ ଶୋଭନମ୍ ମନୁଷ୍ୟ ଲୋକମାନଙ୍କ ପାଇଁ ଦାନବୀର ପାଇଁ ଏଟା ଶୋଭା କଣ ନା ଦେଇ ଦେଇକି ଗରିବ ହେଇଯିବା ଯଦା ଅର୍ଥ କାମ ଉପନୟନ ଦୁର୍ଗତି ଅର୍ଥୀଙ୍କର ଭିକ୍ଷୁକଙ୍କର ଅର୍ଥକୁ ପୂରଣ କରିବାକୁ ଯାଇ କାମନାକୁ ପୂରଣ କରିବା ପାଇଁ ତାର ଦୁର୍ଗତି ହେଇଯାଏ ସଂସାର ଜଣେ ନୀତିକାର ଲେଖୁଛନ୍ତି ନୀତିକାର ନାହିଁ, ଏଇଟା ହେଉଛି ସେଇ ନୀତି ଶ୍ଳୋକର ଭର୍ତ୍ତୃହରିଙ୍କର ନୀତି ଶତକରେ ଶ୍ଲାଘ୍ୟ ସୈବ ଭୁବି ମାନବାନ, ସେଇ ମନୁଷ୍ୟର ଜୀବନ ଧନ୍ୟ ଏ ସଂସାରରେ, ସସତ୍ତମ ସତ୍ପୁରୁଷ ସଧନ୍ୟ, ସେଇ ମଣିଷ ହେଉଛି ସତ୍ପୁରୁଷ, ସେଇ ମନୁଷ୍ୟ ହେଉଛି ଧନ୍ୟ। ଆପଣ ଆପଣ ଏ ଆମର ଗୋପବନ୍ଧୁଙ୍କ କଥା କିଏ ଖାଉଥିଲେ, ଆମେ ପଢୁଥିଲୁ ଭୋଜନ କଲାବେଳେ ଉଠିକି ପଳେଇ ଆଇଲେ ଗୋପବନ୍ଧୁ ନା ସାହିତ୍ୟରେ ପଢାଇଥିଲେ, କିଏ ଡାକୁଛନ୍ତି ଭୋଜନ କଲାବେଳେ ଉଠିକି ଆସିଲେ, କିଏ ଡାକୁଛନ୍ତି, କିଏ ଭୋକିଲା ଅଛି, ଏଠି କହୁଛନ୍ତି ଶୋଭନ ଦାନବୀର ଶ୍ଲାଘ୍ୟ, ସେ ମଣିଷର ଜୀବନ ପ୍ରଶଂସନୀୟ ଏ ସଂସାରରେ, ସସତ୍ତମ ସେ ସତ୍ପୁରୁଷ ସଧନ୍ୟ, ଯସ୍ୟା ଅର୍ଥିନା ବା ଶରଣାଗତ ବା ନାସା ବିଭଙ୍ଗା ବିମୁଖାଂ ପ୍ରୟନ୍ତି, ନାସା ମୁଡିକି ନା କୁହନ୍ତି ନାକ ମୁଡିକି ପଳେଇଗଲା ବା ବିମୁଖ ହେଇକି ଫେରିଛନ୍ତି, ସେ ମନୁଷ୍ୟ ଧନ୍ୟ ଯାହାଙ୍କ ପାଖରୁ ଶରଣାଗତ ଲୋକ ଭିକ୍ଷୁକ କେବେ ନିରାଶ ହେଇକି ଫେରନ୍ତି। କହିଲେ ଗୁରୁଦେବ ମୋର ଦୁର୍ଗତି ହେଇଯାଉ, ଲୋକ ସଂସାର ଲୋକ ବଳି ଦେଇ ଦେଇକି ଏଇ ବ୍ରାହ୍ମଣଙ୍କୁ ଦେଇକି ଦୁର୍ଗତି ହେଇଯାଇଛି, କଣ ଅସୁବିଧା ହେଲା, କଣ ଅସୁବିଧା ହେଲା, କଣ ଏଟା ଶୋଭନମ ଦାନବୀରସ୍ୟ ଶୋଭନମ ମନୁଷ୍ୟନମ କାରୁଣିକସ୍ୟ ଶୋଭନମ, ଦେଇ ଦେଇକି ଜଣେ ଦରିଦ୍ର ହେଇଥିଲେ ସଂସାରରେ, ବଳି ତ ପାଇଯିବେ ସବୁ, ଦେଇ ଦେଇକି ଦରିଦ୍ର ଅବସ୍ଥାକୁ ଆସିଥିଲେ ମହାରାଜ ରଘୁ। ସେଥିପାଇଁ ଯେତେବେଳେ ରାମଚନ୍ଦ୍ର ମହାପ୍ରଭୁ ପଚାରା ଯାଏ ଆପଣ କାହା କାହା ବଂଶର, ମୁଁ ରଘୁବଂଶର, ଆଉ ବାପାଙ୍କ ନାଁ କହିବେନି, ଦଶରଥଙ୍କ ନାଁ କହିବେନି। ଭଗବାନ ଶ୍ରୀକୃଷ୍ଣ ଯଦି ପଚାରା ଯାଏ ଆପଣ କାହାର ପୁଅ, ସେ ନନ୍ଦ ମହାରାଜଙ୍କ ପୁଅ କେବେ କହିବେ, ମୁଁ ବସୁଦେବଙ୍କର ପୁତ୍ର। ବସୁଦେବ ବହୁତ ମର୍ଯ୍ୟାଦାଶାଳୀ, ବହୁତ ମର୍ଯ୍ୟାଦାଶାଳୀ, ଭାରି ଧୀର। ମୁଚୁକୁନ୍ଦ ପଚାରୁଛନ୍ତି ନା ଆପଣଙ୍କ ନାଁ କଣ, ଆପଣଙ୍କୁ କେତେ ଦିନ ପରେ ଦର୍ଶନ ହେଲା, ଆପଣ କିଏ, ବଦନ୍ତି ବାସୁଦେବ ଇତି ବସୁଦେବ ସୁ କହିବା, ମତେ ଲୋକ ବାସୁଦେବ ବୋଲି କୁହନ୍ତି, ମୁଁ ବସୁଦେବଙ୍କର ପୁତ୍ର। ଭଗବାନ ଗର୍ବ କରନ୍ତି, ରାମଚନ୍ଦ୍ର ମହାପ୍ରଭୁ ଗର୍ବ କରନ୍ତି ରଘୁଙ୍କ ପାଇଁ, ରଘୁ କଲ ଦଶରଥ ବି କହୁନାହାନ୍ତି, ରଘୁ କଲ ରୀତି ନମାମି ବଂଶନ ନମାମି ରାମମ ରଘୁବଂଶନାଥ, ରଘୁବଂଶନାଥ ରଘୁ ରଘୁ ମହାରାଜ ଥରେ ଯଜ୍ଞ କରୁଛନ୍ତି, ଯଜ୍ଞ କରିକିରି ସର୍ବସ୍ୱ ଦେଇଦେଇଛନ୍ତି, ଭଣ୍ଡାର ଶୂନ୍ୟ ମାଟି ପାତ୍ର ରଘୁ ମହାରାଜ ଖାଉଛନ୍ତି, ରାଜଧାନୀରେ ବି ରହୁନାହାନ୍ତି, ରାଜଧାନୀ ବି କାହାକୁ ଦେଇଦେଇଛନ୍ତି, ରାଜଧାନୀରେ କୋଉଠି ରହିବା ପାଇଁ ଆଶ୍ରୟ ନାହିଁ, ଦାନ ଦେଇଦେଇଛନ୍ତି, ବ୍ରାହ୍ମଣ ନ ନେଲେ ବି ରାଜଧାନୀ ଉପରେ ଅଧିକାର କରିନେଇଛନ୍ତି, ଗୋଟେ ବୃକ୍ଷ ମୂଳରେ ଠିଆ ହେଇଛନ୍ତି। ଦେଖନ୍ତୁ ଦାନର କିଭଳି ମହିମା, କୌଶ୍ଚର ନାମକ ଜଣେ ବ୍ରହ୍ମଚାରୀ, ସେ ଗୁରୁଙ୍କ ପାଖରେ ପାଠ ପଢୁଛନ୍ତି, ସେ ଗୁରୁଦେବଙ୍କୁ କହୁଛନ୍ତି ଗୁରୁଦେବ ମୋର ପାଠପଢା ସରିଗଲା ଟିକେ ଦକ୍ଷିଣା ଦେବି, ଗୁରୁ ଦକ୍ଷିଣା ଦେବି, ଗୁରୁଦେବ କହିଲେ ରେ କୁଶ୍ଚ ତୁ ଯେତିକି ସେବା କରିଛୁ ନା ମୋର କୌଣସି ଦକ୍ଷିଣା ଆବଶ୍ୟକ। ଏଭଳି ଶିଷ୍ୟମାନେ ଥିଲେ ଆଜ୍ଞା, ଗୁରୁ ତାଙ୍କ ପ୍ରତି ଖୁସି ହେଉଥିଲେ, ବିନା ଦକ୍ଷିଣରେ ଫେରେଇ ଦେଉଥିଲେ, ଦକ୍ଷିଣା କିଛି ଆବଶ୍ୟକ, ତୁ ଯେତିକି ସେବା କରୁଛୁ ଗୁରୁକୂଳରେ ବାପା ତୁ ଯା ମୋର ଦକ୍ଷିଣା, ଇଏ ବାରମ୍ବାର କହିଲା ନା ଆଜ୍ଞା ଦକ୍ଷିଣା ଆପଣ ନ ଦେଲେ ମୋର ମନ ଭଲ ରାଗୁନି, ଗୁରୁ ରାଗିଗଲେ କହିଲେ ଆଚ୍ଛା ଦକ୍ଷିଣା ଦେବୁ, ତୁ ଗୁରୁଙ୍କୁ ଦେଇପାରିବୁ, ମୁଁ ତତେ 14 ବିଦ୍ୟା ଶିଖେଇଛି, ତୁ 14 ସ୍ୱର୍ଣ୍ଣ ମୁଦ୍ରା ଆଣିକି ଦେ, 14 ସ୍ୱର୍ଣ୍ଣ ମୁଦ୍ରା ମୋତେ ବ୍ରହ୍ମଚାରୀ ଲୋକ ମତେ ଦବ କିଏ, କାହାର ଧନ ଅଛି ଅଯୋଧ୍ୟାକୁ ଯାଉ ଆଜ୍ଞା, ଅଯୋଧ୍ୟାକୁ ଯାଇକି ଯେତେବେଳେ ତାଙ୍କର ସେତେବେଳେ ରାଜା ହଉଛନ୍ତି ରଘୁ, ରଘୁ ନିଶ୍ଚିତ ଦେବେ ଆଉ ଦେବେ କିଏ, ଅଯୋଧ୍ୟାକୁ ଯାଉଛି ରଘୁ ତ ସମସ୍ତଙ୍କୁ ଦାନ କରନ୍ତି ଦାନବୀର, କିନ୍ତୁ ଦେଖିଲା ବେଳକୁ ଦାନବୀର ଆଜି ଭିକ୍ଷୁକ ଗଛ ମୂଳରେ ମାଟି ପାତ୍ରରେ ଧରିକି ଠିଆ ହେଇଛି, ରଘୁ ଯେତେବେଳେ ଦେଖିଦେଲେ ବ୍ରାହ୍ମଣ ବ୍ରହ୍ମଚାରୀ ଆସୁଛନ୍ତି କୌଶ, ସେ ମାଟି ପାତ୍ରରେ ଜଳ ଆଣିକି ତାଙ୍କ ପାଦଧୂତ କଲେ ତାଙ୍କୁ ବସେଇଲେ, ଇଏ ଆସିଥିଲେ ଧନ ମାଗିବା ପାଇଁ, ରଘୁଙ୍କର ଅବସ୍ଥା ଦେଖିକି ଫେରିକି ପଳାଉଛନ୍ତି, ଆଉ କିଛି କହୁନାହାନ୍ତି, କହିଲେ ବ୍ରାହ୍ମଣ ଦେବେ ଆପଣ କାହିଁକି ଆସିଥିଲେ, କାହିଁକି ଆସିଥିଲେ, କହିଲେ ମୁଁ ଯେଉଁଥିପାଇଁ ଆସିଥିଲି ଆଉ ସେଇଠି ହବନି, ପ୍ରାପ୍ତିର ଆଶା ନାହିଁ ନା କଣ କୁହ ନା, ଇଏ ଆପଣଙ୍କ ପାଖରୁ କିଛି ଧନ ମାଗିବା ପାଇଁ ଆସିଥିଲେ, ଯେଉଁ ଧନ ସାଧାରଣ ଧନ ବି ନୁହେଁ, 14 ସ୍ୱର୍ଣ୍ଣ ମୁଦ୍ରା ମୋ ଗୁରୁ ଦକ୍ଷିଣା ଦେବୀ, କାରଣ ମୁଁ ଗୁରୁଙ୍କ କତିରୁ 14 ବିଦ୍ୟା ପଢିଛି, ଗୁରୁଦେବ ମୋତେ ଆଦେଶ ଦେଇଛନ୍ତି। ଆପଣ କଣ ଦେଇପାରିବେ? ଆପଣ ତ ମାଟି ପାତ୍ରରେ ଜଳ ଭୋଜନ ଜଳ ପାନ କରୁଛନ୍ତି, ଭୋଜନ କରୁଛନ୍ତି। ମୁଁ ଯାଉଛି ଆଜ୍ଞା, ଖାଲି ରୁହ ବ୍ରାହ୍ମଣ, ମୋତେ ଗୋଟିଏ ଦିନ ସମୟ ଦିଅ। 3 ଦିନ ନା କେତେ ସମୟ ମାଗିଲେ ଆପଣ ମୋତେ? ଖାଲି ମୋ ରାଜଧାନୀରେ ଆପଣ ରୁହନ୍ତୁ, କାରଣ ଏଇଟା ବ୍ରାହ୍ମଣଙ୍କ ରାଜଧାନୀ, ମୁଁ ବ୍ରାହ୍ମଣଙ୍କୁ ଦେଇଦେଇଛି, ଆପଣ ସେଇଠୁ ରୁହନ୍ତୁ। ଯାହାର ଦାନ ଦେବାର ପ୍ରବଣତା ଅଛି ସେ ସବୁବେଳେ ଦାନ ଦେଇପାରିବ। ଯିଏ ଦବା ପାଇଁ ଇଚ୍ଛା କରିବ ଧନତା ପାଇଁ ବାଧକ ନୁହେଁ, ଧନ ଭଗବାନ ଦେବ, କାରଣ ସେ ଗୋଟେ ଜୀବକୁ ସାହାଯ୍ୟ କରିବା ପାଇଁ ଚାହୁଁଛି ନା। ଯାହାର ଦବାର ଇଚ୍ଛା ଅଛି, ଏ ପୁଣି ଆଉ ଗୋଟେ କଥା ମନେ ପଡ଼ିବ, ଆଉ ସେଇଟା କହିବାକୁ ପଡ଼ିବ। ମୁଁ ତ ମୋତେ ମୋର ସବୁଠୁ ଭଲ ଲାଗିବ ସେଇଟା। କର୍ଣ୍ଣ, ଭଗବାନ କର୍ଣ୍ଣକୁ ବହୁତ ପ୍ରଶଂସା କରେ। ଯେଉଁଦିନ କର୍ଣ୍ଣର ମୃତ୍ୟୁବରଣ ହଉଛି, ଭଗବାନ ସେଦିନ ବହୁ ବଡ ଦୁଃଖରେ ଅଛି। ଅର୍ଜୁନ ପଚାର, ସମସ୍ତେ ଖୁସି, କାରଣ କର୍ଣ୍ଣ ମୃତ୍ୟୁବରଣ କରିଛି। କାରଣ 18 ଦିନ ମହାଭାରତ ଭିତରେ ଯୁଧିଷ୍ଠିର ମହାରାଜଙ୍କ ପାଇଁ, ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ କର୍ଣ୍ଣ ଆଉ ପିତାମହ ଭୀଷ୍ମ ଥିଲେ, ଦୁଇ ଜଣ ମହାକାଳ ଭଳି। କାରଣ କର୍ଣ୍ଣଙ୍କର ସବୁ ଦିବ୍ୟାସ୍ତ୍ର ଥିଲା, ଜନ୍ମରୁ କୁଣ୍ଡଳ, ସୂର୍ଯ୍ୟଙ୍କର ପୁତ୍ର। କର୍ଣ୍ଣ ଯେଉଁଦିନ ମୃତ୍ୟୁବରଣ କଲେ, ଭଗବାନ ଦୁଃଖରେ ବସିଛନ୍ତି। ଭଗବାନ ସମସ୍ତଙ୍କର ଗୁଣକୁ ଗ୍ରହଣ କର। ସେ ଅର୍ଜୁନ ପଚାରିଲେ, ପ୍ରଭୁ ଆପଣ କାହିଁକି ଦୁଃଖରେ ଅଛନ୍ତି? ନା, ଆଜି ଦାନୀ ସୂର୍ଯ୍ୟ, ଦାନୀ ରୂପୀ ସୂର୍ଯ୍ୟ ଉଦୟ ହେଇଯାଇଛନ୍ତି। କହିଲେ କଣ କଣ ଦାନୀ ରୂପୀ ସୂର୍ଯ୍ୟ? ଇଏ କର୍ଣ୍ଣ, ସୂର୍ଯ୍ୟ ଉଦୟ ହେଲେ ଯେମିତି ଆଲୋକ ଆସେ, କର୍ଣ୍ଣ ଦାନା ଦାନାଲୋକ ସଂସାରକୁ ଦେଇଛନ୍ତି। କହିଲେ ଆପଣ ତା ପାଇଁ ଏତେ ଦୁଃଖ କରୁଛନ୍ତି, କଣ ସେ ଦାନ ଦେଇଛନ୍ତି ଏତେ ଦାନୀ? ମୁଁ ଟିକେ ଦେଖା କରିବା ପାଇଁ ଚାହୁଁଛି। ଭଗବାନ ଅର୍ଜୁନ ଗୋଟେ ବ୍ରାହ୍ମଣ ବେଶ କରେଇଲେ, କହିଲେ ଦେଖ, ଚାଲ ଦେଖ କର୍ଣ୍ଣ କିଭଳି, ମୁଁ ଏଇଥିପାଇଁ ଦୁଃଖ କରୁଛି। କହିଲେ ସେ ଆମର ଶତ୍ରୁ, ଆପଣ ତା ପାଇଁ ଏତେ କାହିଁକି ଚିନ୍ତା କରୁ? ଚାଲ ଦେଖ ଅନ୍ୟର ଭଲ ଗୁଣକୁ ଦେଖ। ଆମର ହଜାର ଖରାପ ଗୁଣ ଅଛି ଆଜ୍ଞା, କିନ୍ତୁ ଭଗବାନ ଏ ଗୁଣକୁ ଦେଖୁନାହାନ୍ତି। ଭଗବାନ ଆମକୁ ଦେଖିବେ, ମୁଁ ଆଜି ଏଠି ବସି ନଥାନ୍ତି କି ଆପଣ ଏଠି ଶୁଣି ନଥାନ୍ତି। ପ୍ରଭୁ ଆପଣଙ୍କର ସବୁ ଖରାପ ଗୁଣକୁ ଦୂରେଇ ଦେଇକି ଏଠିକି ନେଇ ଆସିଛନ୍ତି। ଭଗବାନ ମୋର ସବୁ ଖରାପ ଗୁଣକୁ ଦୂରେଇ ଦେଇକି ମୋତେ ଏଠି କହିବା ପାଇଁ ସୁଯୋଗ ଦେଉଛନ୍ତି। ଭଗବାନ କେବେ କାହାର ଦୋଷ ଦେଖନ୍ତି? ଭଗବାନ ଦୋଷ ଦେଖିବେ? ଗୋଟିଏ ଜୀବ ବି ବୈକୁଣ୍ଠ ଦ୍ୱାରକୁ ଯାଇପାରିବେନି, ଗୋଟିଏ ଜୀବ। ପୁତନାର ଶବ୍ଦ ସବୁ ଛାଡ଼ିକି ଭଗବାନ ଗୋଟିଏ ଗୁଣକୁ ଦେଖିଲେ ମା ବେଶ ଧରିକି ଆସିଛି, ଭକ୍ତ ବେଶ ଧରିକି ଆସିଛି, ସବୁ ଖରାପ ଗୁଣ, କିନ୍ତୁ ତିଳକ ମାରିକି ଭକ୍ତ ବେଶରେ ଆସିଛି। ତାର ସେ ଗୋଟେ ଗୁଣକୁ ଦେଖିଲେ, କହିଲେ ଆକୁ ମା ସ୍ଥାନ ଦେଲେ। ଅର୍ଜୁନଙ୍କୁ ଧରିକି ଆସିଛନ୍ତି ବ୍ରାହ୍ମଣ ବେଶରେ, ଭଗବାନ ନିଜେ ବ୍ରାହ୍ମଣ ବେଶରେ ଆସିଛନ୍ତି। କର୍ଣ୍ଣ ଉପରେ ତ ସରାଘାତ ହେଇଛି ପୀଡା, ଅର୍ଜୁନ ତ ପୁରା ଭଲ ପଡୁଛି ତାଙ୍କର କ୍ରୋଧ। ଅର୍ଜୁନ ତୀଖା ତୀଖା ସର ସବୁ ମାରିଛନ୍ତି, ପୁରା ପୀଡାରେ କର୍ଣ୍ଣ ଗର୍ଜନ କରୁଛନ୍ତି। ଯାଇକି ପହଞ୍ଚିକି ଡାକୁଛନ୍ତି କର୍ଣ୍ଣ, ଭଗବାନ ଡାକୁଛନ୍ତି କର୍ଣ୍ଣ କର୍ଣ୍ଣ ଦାନୀବୀର କର୍ଣ୍ଣ। ଅର୍ଜୁନ ବ୍ରାହ୍ମଣ ବେଶରେ ଠିଆ ହେଇଛି, ନା ଏ କର୍ଣ୍ଣର ପାଖକୁ କାହିଁକି ଆଗ ଆସିଛନ୍ତି? କର୍ଣ୍ଣ ପାଖକୁ ଯିଏ ଆସନ୍ତି କାନ୍ତି କେବଳ ଦାନ ପାଇଁ, କର୍ଣ୍ଣ ଏଇଟା ଜାଣିଥିଲେ ଯେମିତି ବଳିଙ୍କ ପାଖକୁ। ଆଉ ମୁଁ ବ୍ରାହ୍ମଣ ସେବା କରିପାରିବିନି, ମୋର ଆଉ କିଛି ନାହିଁ, ଅଛି କଣ ମୋର? କାହିଁକି ଏ ବ୍ରାହ୍ମଣ ଦେବ ମୋ ପାଖକୁ ଆସିଛନ୍ତି? କର୍ଣ୍ଣ ଉଠିପାରୁନି। କହିଲେ କଣ, ତୁମର ଶେଷ ସମୟ ଭିତରେ ମୁଁ ନିରାଶ ହେଇକି ଫେରିଯିବି? ଜୀବନରେ ସମସ୍ତଙ୍କୁ ଦାନ କରିଛ, ମୁଁ ଆଜି ଶେଷ ସମୟରେ ଆସିଛି। ଦେଖନ୍ତୁ, ଯେ ଦାନ ଦେବାର ଯାହାର ପ୍ରବଣତା ଅଛି, ଯାହାର ଭାବନା ଅଛି, ସବୁ ସମୟରେ ଦାନ ଦେଇପାରିବ, ତା ପାଇଁ ଅଭାବ କିଛି ନାହିଁ, ଭଗବାନ ବ୍ୟବସ୍ଥା କରିବେ। ତାହେଲେ ମୁଁ ଫେରିଯାଉଛି। କର୍ଣ୍ଣ କହିଲେ, ନାଇଁ ନାଇଁ ନାଇଁ, ମୋର ଅଛି ଅଛି। କଣ ଅଛି? କର୍ଣ୍ଣଙ୍କର ସ୍ୱର୍ଣ୍ଣର ଦନ୍ତ ଥିଲା, ଏ ଦନ୍ତରେ ସ୍ୱର୍ଣ୍ଣ ଥିଲା। କହିଲେ, ମୋ ଦାନ୍ତଟାକୁ ଆପଣ ଭାଙ୍ଗିକି ନେଇଯାଆନ୍ତୁ, କାରଣ କର୍ଣ୍ଣ ହାତ ଉଠେଇ ପାରୁନାହାନ୍ତି, ସର ସବୁ ବିନ୍ଧି ଦେଇଛନ୍ତି ଅର୍ଜୁନ। କାରଣ ତାଙ୍କର ମନେ ପଡୁଛି କର୍ଣ୍ଣକୁ ସର ମାରିଲା ବେଳେ, ଏଇ କର୍ଣ୍ଣ ପାଞ୍ଚାଳୀକି ବେଶ୍ୟା ବୋଲି କହିଥିଲା, ତେଣୁ ପାଞ୍ଚାଳୀର କ୍ରୋଧରେ ପାଞ୍ଚାଳୀର ଅପରାଧକୁ ସବୁ ମନରେ ପକାଇକି ମାରୁଛନ୍ତି। ଆଉ ଭୀମସେନା ଯେତେବେଳେ ଗଦା ପ୍ରହାର କରୁଥିଲେ ଦୁର୍ଯ୍ୟୋଧନକୁ, ସେ ପାଞ୍ଚାଳୀ କଥା ମନେ ପକାଉଥିଲେ। ଏଇ ଭୀମ ଏଇ ଦୁର୍ଯ୍ୟୋଧନ କହିଥିଲା, ଇଏ ବେଶ୍ୟା ପାଞ୍ଚ ପାଞ୍ଚ ପତିକର ସ୍ତ୍ରୀ, ଆକୁ ଆଣିକି କୋଳରେ ବସାଅ, ଏ ଦୁଶାସନ କହିଥିଲା। ଭୀମସେନ ଗଦା ପ୍ରହାର ବେଳେ ପାଞ୍ଚାଳୀ କଥା ଚିନ୍ତା କରୁଛନ୍ତି, ଅର୍ଜୁନ କର୍ଣ୍ଣକୁ ବାଣ ମାରିଲା ବେଳେ ପାଞ୍ଚାଳୀ କଥା ଚିନ୍ତା କରୁଛନ୍ତି। ତେଣୁ ହାତ ଉଠେଇ ପାରୁନାହାନ୍ତି, କହୁଛନ୍ତି ମୋ ଦାନ୍ତଟାକୁ ଭାଙ୍ଗିକି ନେଇଯାଉ, ଏଥିରେ ସ୍ୱର୍ଣ୍ଣ ଅଛି, ମୁଁ ବ୍ରାହ୍ମଣଙ୍କୁ ଦାନ କରିବି। କହିଲେ ଭଗବାନ, ତ ଛି 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 ଛି, ବ୍ରାହ୍ମଣ କାହା ପାଖରୁ ଦାନ ନେଇ କଣ ନିଜେ ନିଏକି ତାକୁ ଦବାକୁ ପଡିବ, ତୁମେ ଦାନ ଦବ ନା? ଚିନ୍ତା କଲା ରେ ବ୍ରାହ୍ମଣ ଦାନ ଦେଇକି ସ୍ୱର ତ୍ୟାଗ ବେଳେ ଆସିଛନ୍ତି ବ୍ରାହ୍ମଣ, ମାନେ ଶୋଇ ଶୋଇକା ଯାଉଛନ୍ତି, ଦେଖିଲେ ଆଗରେ ଗୋଟେ ଅସ୍ତ୍ର ପଡିଛି, ଭଙ୍ଗା ଧନୁ ପଡିଛି, ନିଜ ଦାନ୍ତଟାକୁ ଦେବେ ନା? ଦାନ୍ତଟାକୁ କେମିତି ଦେବେ? ହାତ ଉଠୁନି, ସ୍ୱର ମରା ହେଇଛି, ସେ ଧନୁ ଉପରେ ନିଜର ମୁହଁକୁ ପିଟି ଦେବେ, ନିଜର ମୁହଁକୁ ପିଟି ଦେଲେ ରକ୍ତ ସହ ଖସୁଛି, ଦାନ୍ତ ସ୍ୱର୍ଣ୍ଣ ଲାଗିଛି, କହିଲେ ବ୍ରାହ୍ମଣ ଦେବ ଏଟାକୁ ନିଅନ୍ତୁ, କହିଲେ ଭଗବାନ ପରୀକ୍ଷା କରୁଛନ୍ତି, ଦେଖନ୍ତୁ ଇଏ ରକ୍ତ ଲାଗିଛି, ବ୍ରାହ୍ମଣ ଏଇ ସ୍ୱର୍ଣ୍ଣକୁ ନବ? ରକ୍ତ ଲାଗିଛି, ଧୂତ କରିକି ଦିଅ। ଅର୍ଜୁନ ଆଶ୍ଚର୍ଯ୍ୟ ହେଇଛି, ଅର୍ଜୁନ ଆଶ୍ଚର୍ଯ୍ୟ ହେଇଗଲା, ଆରେ ବାବା ଏମିତି ଦାନୀ କର୍ଣ୍ଣ, ରକ୍ତ ଲାଗିଛି ନା ଦାନ୍ତରେ, କେମିତି ନେବି? ବ୍ରାହ୍ମଣ ଛୁଇଁବନି ରକ୍ତକୁ, ପୁଣି ଦାନରେ ଏଇଟା କେମିତି ଦିଆ ହଉଛି? କଣ କରିବେ, ଜଳକୁ ପୁଣି ବାହାର କରିବାକୁ ପଡିବ, ବହୁ କଷ୍ଟରେ ହାତକୁ ସଞ୍ଚାଳନ କରି ବୀରମାନଙ୍କର ଏଭଳି କଣ କୁହାଯିବ, ତାଙ୍କର ଅଭ୍ୟାସ ଆଉ ଶକ୍ତି ଥିଲା, ପଛକୁ ପଛରେ ସ୍ୱରକୁ ହାତ ମାରିକି ଜାଣିଦେବେ ଏଟା ହଉଛି ପର୍ଜନାସ୍ତ୍ର, ଏଟା ଦିବ୍ୟାସ୍ତ୍ର, ମନ୍ତ୍ର ଉଚ୍ଚାରଣ କରିବା ମାତ୍ରେ ପର୍ଜନାସ୍ତ୍ର ହାତକୁ ଚାଲି ଆସିବ, ଏଟା ବ୍ରହ୍ମାସ୍ତ୍ର, କାରଣ ତୁଣିଟା ପଛରେ ରୁହେ ନା, ସେ କଣ ଦେଖି ଦେଖି ମାରନ୍ତି କି? ମନ୍ତ୍ର ଉଚ୍ଚାରଣ କରିବା ମାତ୍ରେ ହାତକୁ ଚାଲି ଆସିବ ସେ ଅସ୍ତ୍ରଟା, ମନ୍ତ୍ର ବିଦ୍ୟାରେ ବହୁ କଷ୍ଟରେ ପର୍ଜନାସ୍ତ୍ରକୁ ଧରିଲେ, କିନ୍ତୁ ବାଣ ମାରିବେ କେମିତି, ଗୋଟେ ହାତ ଉଠୁନି, ଏ ଓଠରେ ବାଣକୁ ଲଗେଇଲେ ପର୍ଜନାସ୍ତ୍ରଟାକୁ କେବଳ ଭୂମିରେ ସ୍ପର୍ଶ କରିଲେ, ମନ୍ତ୍ରରେ ଜଳ ବାହାରିଲା, ଧୋଇଲେ, ଧୋଇ କେତେବେଳେ ଭଗବାନଙ୍କୁ ଦେବେ, ଅର୍ଜୁନ ପାଗଳ ହେଇଗଲେ, ଆରେ ବାବା ଏଡ଼େ ବଡ଼ ଦାନୀ, ଭଗବାନଙ୍କୁ ଦେଲାବେଳେ ଭଗବାନ ଆଜ୍ଞା ଏଇ ବ୍ରାହ୍ମଣ ରୂପ ରଖିପାରିଲେ, ଭଗବାନ ଶ୍ରୀକୃଷ୍ଣ କୃଷ୍ଣ ରୂପ ହେଇଗଲେ, ଦେଖିଦେଲେ କି କର୍ଣ୍ଣ ଦେଖିଦେଲେ, ପ୍ରଭୁ ଆପଣ ଆସୁଛନ୍ତି ମୋ କତିରୁ ଶେଷ ସମୟରେ ଦାନ ନେବା ପାଇଁ, ଏ ବଳି ଭଳିଆ ମୋ ଦାନ ମୋ ଜୀବନ କୃତକୃତ୍ୟ ହେଇଗଲା, ଭଗବାନଙ୍କୁ ଦାନ ଦେଇ କଣ କରିବାକୁ ପଡିବ, ପ୍ରଣାମ କରିବାକୁ ପଡିବ, ହାତରେ ଧରିଛନ୍ତି ଭଗବାନଙ୍କୁ ଦାନ ଦବା ବର୍ଷ ପ୍ରଭୁଙ୍କ ପାଖରେ ପ୍ରଭୁଙ୍କ ମସ୍ତକରେ ପୁରା ମୁଣ୍ଡ ଦେଇଛନ୍ତି କର୍ଣ୍ଣ ଚାଲି ଚାଲି, ଯେ ଦାନ ଦବାକୁ ଶିଖିଛି ସବୁବେଳେ ଦାନ ଦେଇପାରିବ, ଦବାର ଯୋଉ ଆନନ୍ଦ ଅଛି ଭୋଗ କରିବାର ସେ ଆନନ୍ଦ ନାହିଁ, ଖୋଇବାର ଯୋଉ ଆନନ୍ଦ ଅଛି ଖାଇବାର ନାହିଁ, ଯେ ପ୍ରକୃତ ରୋଷେୟା ସେ ଆଗେ କେବେ ଖାଇବ, ସମସ୍ତଙ୍କୁ ଖାଇବାକୁ ଦେଇସାରିଲା ପରେ ସେ ଖାଇ, ଯେ ଦାନୀ ଦାନର ବହୁ ସୁଖ, ଏ କୋଶ୍ଚ କଥା କହୁଥିଲେ ଠିକ ପଳେଇ ଆଇଲେ, ଏ କଥା କହିଲେ ନା, ମନୁଷ୍ୟ ଲୋକମାନେ ଦାନ ଦେଇଦେଇ ଏ ଗରିବ ହେଇଗଲେ, ଦୁର୍ଗତି ପ୍ରାପ୍ତ ହେଲେ ତାଙ୍କର ଗର୍ବ, ଏଇଟା କୋଶ୍ଚ ଯେତେବେଳେ 14 କୋଟି ଧନ ମାଗିଲେ ବସିଲେ, 14 କୋଟି ସ୍ୱର୍ଣ୍ଣ ମୁଦ୍ରା ମାଟି ପାତ୍ରରେ ମୁଁ ଖାଉଛି କଣ କରିବି, ମହାରାଜ ରଘୁ କଣ କଲେ, ବସିଛନ୍ତି ଭଗବାନ ସାହାଯ୍ୟ କରିବେ, ଆପଣ ଧର୍ମ ପଥରେ ଯିବାକୁ ହେଲେ ସଂସାର ପଛରୁ ଟାଣିବ, କିନ୍ତୁ ଧର୍ମ ପଥରେ ଅଗ୍ରଗତି କରିବାକୁ ହେଲେ ଭଗବାନ ଆପଣ ଆଗକୁ ଠେଲିବେ, ଆପଣ ଭଲ କାମ କରିବା ପାଇଁ ଚାହୁଁଛନ୍ତି, କାହିଁକି ଭଗବାନ ଆପଣ ବାଧାକୁ ସୃଷ୍ଟି କରିବେ, ମନରେ ପଡ଼ିଗଲା, କାରଣ ତା ପୂର୍ବରୁ ସେ ବିଶ୍ୱ ଅଶ୍ୱମେଧ ଯଜ୍ଞ କରୁଛନ୍ତି, ଡାକିଲେ ମନ୍ତ୍ରୀ, କହିଲେ ମନ୍ତ୍ରୀ ମୋ ଦରବାର ତ ମୋର ତ କଣ କୁହନ୍ତି ଯୋଉ ଷ୍ଟୋର ରୁମ୍ରେ ଭଣ୍ଡାର ଘର ତ କିଛି ଧନ ନାହିଁ, କିନ୍ତୁ ବ୍ରାହ୍ମଣଙ୍କୁ 14 କୋଟି ରତ୍ନ ଦେବାକୁ ପଡିବ, କେମିତି କଣ କରାହବ, ସ୍ୱର୍ଣ୍ଣ ମୁଦ୍ରା କେମିତି ଦବା, କାଲି ସକାଳୁ ଯୁଦ୍ଧ ଆରମ୍ଭ ହବ, କାଲି ଆମେ ଯିବା କୁବେରପୁରକୁ ଆକ୍ରମଣ କରିବା, କାରଣ ଅଶ୍ୱମେଧ ଯଜ୍ଞ ବେଳେ ମୁଁ ହଉ ଚକ୍ରବର୍ତ୍ତୀ ସମ୍ରାଟ, ଅଯୋଧ୍ୟାର ଚକ୍ରବର୍ତ୍ତୀ ସମ୍ରାଟ, ସମସ୍ତେ ମତେ କର ଦେଇଛନ୍ତି ଯଜ୍ଞରେ, କିନ୍ତୁ କୁବେର କର ଦେଇନି, ତେଣୁ କାଲି କୁବେରପୁର ଆକ୍ରମଣ ହବ, କିନ୍ତୁ ଯାଇପାରିବିନି କୋଉଠିକି, ଉଆସ ଭିତରୁ ଯାଇପାରିବିନି, ତେଣୁ ରଥ ଉପରେ ଶୋଇଲେ କାଲି ସକାଳୁ କୁବେରପୁର ଆକ୍ରମଣ ହବ, ରଘୁ ମହାରାଜ ଶୋଇଛନ୍ତି, ଅର୍ଦ୍ଧରାତ୍ରିରେ ଧାଇ ଧାଇଁକି ଆସିକି କିଏ ଯେ ଜଗନ୍ତି ଭଣ୍ଡାର, ସେ ଭଣ୍ଡାର ରକ୍ଷକ ଆସିକି ଉଠୁଛନ୍ତି, ମହାରାଜ ମହାରାଜ ଭଣ୍ଡାର ଘରେ ଖାଲି ସ୍ୱର୍ଣ୍ଣ ବର୍ଷା ହଉଛି, ସ୍ୱର୍ଣ୍ଣ ମୁଦ୍ର ବର୍ଷା ହଉଛି, ସେଠି ବୁଝିପାରିଲେ, ଆଚ୍ଛା ଆଚ୍ଛା କୁବେର କାଲି ମୁଁ ଆକ୍ରମଣ କରିବି ତ ଭୟ କରିକି ସ୍ୱର୍ଣ୍ଣ ମୁଦ୍ରା ଦେଇସାରିଲି, ସକାଳେ ଉଠିଲେ ଗଲେ ଦେଖିଲେ କୋଶ୍ଚ ଅପେକ୍ଷା କରି ରହିଛନ୍ତି, ପୁଣି ଗଣ୍ଡଗୋଳ ଲାଗିଗଲା, କୋଶ୍ଚକ ଭିତରେ ରାଜା ରଘୁଙ୍କ ଭିତରେ ଦେଖିଲା ବେଳକୁ ଯେତିକି ଧନ ଦେଇଛନ୍ତି ସେ 14 କୋଟି ଅଧିକା। ତେଣୁ ରଘୁ କହୁଛନ୍ତି ଏ ଧନକୁ ସବୁ ତୁମକୁ ନେବାକୁ ପଡିବ। ଇଏ କହୁଛନ୍ତି ଆଜ୍ଞା ମୋ ଗୁରୁଦେବଙ୍କ ପାଇଁ ମୁଁ ଆସିଥିଲି ବାଗିଆ ପାଇଁ, ମୋର କେବଳ 14 କୋଟି ଦରକାର, ଅଧିକା ମୁଁ ଗୋଟେ ନେବିନି। ଇଏ କହିଲେ ତୁମକୁ ଅଧିକା ନେବାକୁ ପଡିବ। ଦୁଇ ଜଣ ଭିତରେ ଝଗଡ଼ା ପଡିବା, ଧନ ନବା ପାଇଁ ଝଗଡ଼ା। ଶେଷରେ କହିଲେ ନା ଆଜ୍ଞା, ମୁଁ ବ୍ରାହ୍ମଣ କୁମାର, ମୁଁ ବ୍ରହ୍ମଚାରୀ, ମୋ ଗୁରୁ ଦକ୍ଷିଣା କେବଳ 14 କୋଟି ନେବି। କହିଲେ ଏଇଟା ତ ମୋ ସମ୍ପତ୍ତି ନୁହେଁ, କୁବେର ଦେଇଛନ୍ତି, ମୁଁ ତ ଧନ ଆକାଂକ୍ଷା କରିନି, ମୁଁ ବ୍ରାହ୍ମଣ ଯାହା ପାଇଁ ଆକାଂକ୍ଷା କରିଥିଲି। ତେଣୁ ଏଇଟା ବ୍ରାହ୍ମଣ କହିଲେ ଆପଣ ଅଲଗା ବ୍ରାହ୍ମଣଙ୍କୁ ଦିଅନ୍ତୁ। କୋଶ୍ଚନ ମୁଁ କିନ୍ତୁ ନେବି, କୋଶ୍ଚନ ହେଲେ 14 କୋଟି ଦେଇଗଲେ ଗୁରୁଙ୍କୁ ଦେଲେ। ଏଇ 14 କୋଟିକୁ 14 କୋଟି ପରେ ଯାହା ଧନ ରହିଲା ରଘୁ ମହାରାଜ ସବୁ ବ୍ରାହ୍ମଣ ଦେଲେ। ସୋଭାନ ଏଇ କଥାରେ ମୁଁ କହୁଥିଲି, ମନସ୍ୟୁନ କାରୁଣିକାସ୍ୟ ସୋଭାନ ଯଦାର୍ଥି କାମ ଉପନୟନ ଦୁର୍ଗତି। ଦାନ କରି କରି ଯଦି ଦୁର୍ଗତି ଜଣଙ୍କର ହେଇଯାଇଛି ଏଟା ଶୋଭାନ। କହିଲେ ହଁ, ଦାନ କାହା କରାଯାଏ? ଭିକ୍ଷୁକୁ କରାଯାଏ। ତୁମେ ଜାଣିଛ ନା କାହାକୁ ଦାନ କରିବ? ଶୁକ୍ରାଚାର୍ଯ୍ୟ କହୁଛନ୍ତି, ନନୁ ନାୟମ ବଟୁ କିନ୍ତୁ ବିଷ୍ଣୁ ସ୍ତବ ଶତ୍ରୁ। ଏଭଳି ଶତ୍ରୁକୁ କେହି ଦାନ କରନ୍ତି। ଇଏ ଜାଣୁଛୁ ନା, ଇଏ ବଟୁ ବ୍ରାହ୍ମଣ କୁମାର ବୋଲି ଭାବୁନି, ଆକୁ ବ୍ରାହ୍ମଣ ବୋଲି କାହିଁ ଭାବୁଛୁ? ଇଏ ତୋର ଶତ୍ରୁ ବୋଲି କଣ କହୁଛନ୍ତି?
ବିଷ୍ଣୁ ବରଦାସ୍ତୁ ବାପର ଦାସ୍ୟାମି ଅମୁସେ କ୍ଷିତି ମିପ୍ସିତା ମୁନେ। ହେ ମୁନେ, ସମ୍ବୋଧନ ରହିଲା ମୁନେ, ଭବନ୍ତ ଆମ୍ନାୟ ବିଧାନ କୋ ବିଧା, ଆପଣଙ୍କ ଭଳି ବେଦୋକ୍ତ, ବେଦରେ ଯୋଉ ଉକ୍ତ ହେଇଛି କର୍ମକାଣ୍ଡୀୟ ଯଜ୍ଞ କରିବା ପାଇଁ, ଆପଣଙ୍କ ଭଳି ଦକ୍ଷ ଯଜ୍ଞକର୍ତ୍ତା ମାନେ ଯାହାଙ୍କୁ ଯଜ୍ଞରେ ଆରାଧନା କରନ୍ତି, ଯଜନ୍ତି ଯଜ୍ଞ କ୍ରତୁଭି ୟମ ଆଦୃତ, ଆଦୃତ କରିକି ଆପଣଙ୍କ ଭଳି ଭବନ୍ତ ଆମ୍ନାୟ ବିଧାନ କୋ ବିଧା, ଆପଣଙ୍କ ଭଳି କୋବିଦ ମାନେ, ବିଦ୍ୱାନ ମାନେ, ଶାସ୍ତ୍ରବିତ ମାନେ ଯାହାଙ୍କ ପାଇଁ ଯଜ୍ଞ କରନ୍ତି ସେଇ ଯଜ୍ଞ ପୁରୁଷ ଏ ବିଷ୍ଣୁ, ସ୍ୱୟଂ ବିଷ୍ଣୁ। କହିଲେ ସେ ବର୍ତ୍ତମାନ ତ ବିଷ୍ଣୁ ନୁହନ୍ତି, ସେ ଶତ୍ରୁ। କହିଲେ ବରଦ ଅସ୍ତୁ ବା ପରହ, ମୋତେ ବର ପ୍ରଦାନ କରନ୍ତୁ ବା ମୋର ଶତ୍ରୁତା ଆଚରଣ କରନ୍ତୁ, ମୁଁ କିନ୍ତୁ ଦେବି। ଏହା ହେଲା ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା ଶିକ୍ଷକର ସେ ଶିକ୍ଷା, ଆଶ୍ଲିଷ୍ୟବା ପାଦରତାମ ତିରସ୍ତୁବା, ମୋତେ ସେ ମାରନ୍ତୁ। ପ୍ରଭୁପଦ ଏଠି ଲେଖିଲେ ବଳି ମହାରାଜ ୱାଜ ଟ୍ରେଣ୍ଡ ଅଫ୍ ବାଇ, ବଳି ମହାରାଜ ୱାଜ ପ୍ରପର୍ଲି ଟ୍ରେଣ୍ଡ ଅଫ୍ ବାଇ ପ୍ରହ୍ଲାଦ ମହାରାଜ, ପ୍ରପର୍ଲି ଟ୍ରେଣ୍ଡ ଅଫ୍। ସେ ତାଙ୍କ ଗୁରୁଙ୍କ ଦ୍ୱାରା ଏଭଳି ଟ୍ରେଣ୍ଡ ଅଫ୍ ହେଇଥିଲେ, ସେ ମିସ୍ଗାଇଡ୍ ହେଲେନି। ଗୁରୁ ମନା କରୁଛନ୍ତି ଇଏ ସବୁ ଶତ୍ରୁ ବିଷ୍ଣୁ ତୋର ସର୍ବସ୍ୱ ନେଇଯିବେ, କିନ୍ତୁ ସେ ମିସ୍ଗାଇଡ୍ ହେଲେନି। କାହିଁକି ସେ ପ୍ରପର୍ଲି ଟ୍ରେଣ୍ଡ ଅଫ୍ ହେଇଥିଲେ ତାଙ୍କ ଗୁରୁଙ୍କ ଦ୍ୱାରା। ପ୍ରଭୁପାଦ ସେଠି ଲେଖିଲେ ଭକ୍ତିମନ ଠାକୁରଙ୍କର ଗୋଟିଏ ପଦ,
ମାନସ ଦେହ ଗେହ ଯୋ କିଛୁ ମୋର, ମାନସ ଦେହ ଗେହ ଯୋ କିଛୁ ମୋର, ଅର୍ପିଲୁ ତୋୟା ପଦେ ନନ୍ଦ କିଶୋର, ନନ୍ଦ କିଶୋର, ମାନସ ଦେହ ଗେହ ଯୋ କିଛୁ ମୋର, ମାନସ ଦେହ ଗେହ ଯୋ କିଛୁ ମୋର, ମାରବି ରାଖବି ଯୋ ଇଚ୍ଛା ତୁହାର, ମାରବି ରାଖବି ଯୋ ଇଚ୍ଛା ତୁହାର, ନିତ୍ୟ
ପ୍ରତି ତୋୟା ଅଧିକାର ନିତ୍ୟ ଦାସ ପ୍ରତି ତୋୟା ଅଧିକାର ମାନସ ଦେହ ଦେହ ଯୋ କିଛୁ ମୋର
ଭକ୍ତ ଏଇଭଳି ଭାବରେ ଗୁରୁଙ୍କ ଦ୍ୱାରା ଭଗବାନଙ୍କ ଦ୍ୱାରା ସମର୍ପିତ ହେଇଥାଏ, ଭଗବାନଙ୍କୁ ଏଇଭଳି ସମର୍ପିତ ହେଇ ଗୁରୁଙ୍କର ଶିକ୍ଷା ଦ୍ୱାରା ମାର ବି ରାଖ ବି ଯୋ ଇଚ୍ଛା ତୁମାର, ଏଠି କହୁଛନ୍ତି ସୈବ ବିଷ୍ଣୁ ବରଦ ଅସ୍ତୁବାପର, ଏଇ ବ୍ରାହ୍ମଣ ବିଷ୍ଣୁ ମତେ ବର ଦିଅନ୍ତୁ ବା ମୋର ଶତ୍ରୁ ହୁଅନ୍ତୁ, ଦାସ୍ୟାମି ମୁଁ ତାଙ୍କୁ ଦେବି, ଏଇ ବ୍ରାହ୍ମଣଙ୍କୁ ଦେବି। କ୍ଷିତିମ ଇପ୍ସିତ ମୁନି, ହେ ମୁନି ସେ ଯାହା ଇପ୍ସିତ କରୁଛନ୍ତି ଇଚ୍ଛା କରୁଛନ୍ତି ମୁଁ ଦେବି। ଶତ୍ରୁ ଜାଣିକି ଦାନ ଦେବା ଲୋକ ସଂସାର ବହୁତ କମ। ଇତିହାସରେ ଆମେ ପାଇବା ଜଣେ ହେଉଛନ୍ତି ବାମନ ଦେବ, ବାମନ ଦେବଙ୍କୁ ଦେଇଛନ୍ତି କିଏ ବଳି, ଦ୍ୱିତୀୟ ହେଲେ କର୍ଣ୍ଣ। କର୍ଣ୍ଣଙ୍କୁ ସବୁବେଳେ ଭୟ କରନ୍ତି କିଏ, ଯୁଧିଷ୍ଠିର ମହାରାଜ ଭଗବାନ। ଇନ୍ଦ୍ର କହିଲେ ଆରେ ପଞ୍ଚ ପାଣ୍ଡବ ମାନେ ସବୁବେଳେ ଭୟ କରୁଛନ୍ତି କାହାକୁ, କର୍ଣ୍ଣଙ୍କୁ। ତେଣୁ ଇନ୍ଦ୍ର ଆସିଲେ, ଆଜ୍ଞା ଇନ୍ଦ୍ର ବ୍ରାହ୍ମଣ ବେଶରେ କାଲି ଆସିବେ ବୋଲି ସୂର୍ଯ୍ୟଦେବ ଜାଣିଦେଲେ। ସୂର୍ଯ୍ୟଦେବଙ୍କର ପୁତ୍ର ହଉଛନ୍ତି, ତାଙ୍କର ଇନ୍ଦ୍ର ପୁତ୍ର ଅର୍ଜୁନ ହେଲେ, ଆଙ୍କର ସୂର୍ଯ୍ୟଙ୍କର ପୁତ୍ର ହେଲେ କିଏ କର୍ଣ୍ଣ। ସିଏ ଆସି ସକାଳୁ ସୂର୍ଯ୍ୟ ପୂଜା କରିଛନ୍ତି, ରାତ୍ରିରେ ସ୍ୱପ୍ନ ଦେଖୁଛନ୍ତି। ସୂର୍ଯ୍ୟଦେବ କହୁଛନ୍ତି ଇଏ ସୂର୍ଯ୍ୟଙ୍କୁ ପୂଜା କରନ୍ତି, ଇଏ ସୂର୍ଯ୍ୟଙ୍କର ପୁତ୍ର ଭଳି ଆଣନ୍ତି, ସୂର୍ଯ୍ୟ ଆଙ୍କର ଇଷ୍ଟ। କହିଲେ କାଲି ସକାଳୁ ଜଣେ ବ୍ରାହ୍ମଣ ଆସିବେ, ତୁମେ ମୋର ପୁତ୍ର, ତୁମେ ତାଙ୍କୁ ଦାନ ଦବନି, ସେ ତୁମର କୁଣ୍ଡଳ ମାଗିକି ନେବେ, ଏ କବଚ, କବଚ ମାଗିକି ନେବେ, ତାଙ୍କୁ ଦବନି। ମୁଁ ତୁମର ହିତକାରୀ, ତୁମେ ମୋର ପୁତ୍ର, ତୁମେ ମୋର ଅଂଶ, ମୁଁ ତୁମକୁ କହୁଛି। କହିଲେ ନା ଏଇଟା ସମ୍ଭବ ନୁହଁ, ଏଇଟା ସମ୍ଭବ ବଳି ଏ କର୍ଣ୍ଣ କଦାପି କୌଣସି ବ୍ରାହ୍ମଣକୁ ପରାନ୍ମୁଖ କରିବ ଦାନ, ଯେତେ ବୁଝେଇଲେ ଆଉ କିଛି ହେଇପାରେ, କିନ୍ତୁ ଦାନ କର୍ଣ୍ଣ ଦବ, ଶତ୍ରୁ ହେଲେ ବି ଦାନ ଦବ। କହିଲେ ଠିକ ଅଛି, ଦେଖିଲେ ପୁଅ ତ କୌଣସି ହିସାବରେ ଜିଦ ଛାଡ଼ିବାର ନାହିଁ। କହିଲେ ତୁ ଦାନ ଦବୁ ଯେ ତାଙ୍କୁ ତୁ ଗୋଟେ ମାଗିବୁ। କହିଲେ ହଁ ସେଇଟା କରିପାରେ, ଦାନ ଦେଇ ଦେଇ ମୁଁ ଗୋଟେ ଜିନିଷ ମାଗିପାରେ, କିନ୍ତୁ ଦାନ ଦେବି, କାରଣ ଯିଏ ଆସିବେ ସେ ବ୍ରାହ୍ମଣ ନୁହେଁ, ସେ ଇନ୍ଦ୍ର, ସେ ପାଣ୍ଡବ ମାନଙ୍କର ପକ୍ଷ ନେଇକି ଆସୁଛନ୍ତି, ତୁମର କବଚ ନେବେ, କିନ୍ତୁ ତୁମେ ତାଙ୍କ କତିରୁ କଣ ମାଗିବ ନା, ଇନ୍ଦ୍ରଙ୍କ ପାଖରେ ଗୋଟେ ବହୁତ ବଡ଼ ଅସ୍ତ୍ର ଅଛି, ଯୋଉ ଅସ୍ତ୍ରକୁ ଭଗବାନ ତାଙ୍କୁ ଦେଇଥିଲେ ଦିବ୍ୟାସ୍ତ୍ର, ସେଟା ଅମୋଘ ଅସ୍ତ୍ର, ମହାଭାରତ ଯୁଦ୍ଧରେ ଅମୋଘ ଅସ୍ତ୍ର, ସେଟା କାହା ପାଖରେ ଥିଲା, କର୍ଣ୍ଣଙ୍କ ହାତରେ ଥିଲା। କର୍ଣ୍ଣ ବାପାଙ୍କ କଥାରେ ସେଟା ବି ମାଗିନେଲେ ଇନ୍ଦ୍ରଙ୍କ ପାଖରୁ, ଇନ୍ଦ୍ର ଭାବିଥିଲେ ମୁଁ ଠକେଇ ଦେବି, ମୁଁ କେବଳ କବଚ ମାଗିକି ନେଇ ଆସିବି ବ୍ରାହ୍ମଣ ବେଶରେ ଆସିବି, କିନ୍ତୁ ଇଏ କହିଲା ଆଜ୍ଞା ଆପଣ ମୋ ପାଖରୁ ନେବେ, ଆପଣ ମତେ ଗୋଟେ ଜିନିଷ ଦିଅନ୍ତୁ, ମୁଁ ଜାଣିଦେଉଛି ଆପଣ ଇନ୍ଦ୍ର ବୋଲି, ଆପଣ ତ ନେଇସାରିଲେ, ମତେ ଆପଣଙ୍କର ଦିବ୍ୟାସ୍ତ୍ର ଦିଅନ୍ତୁ। କିନ୍ତୁ ଏଇ ଦିବ୍ୟାସ୍ତ୍ର ପାଇଁ ଭଗବାନ ସବୁଠୁ ଭୟଭୀତ ଥିଲେ। ମୁଁ ପ୍ରଥମ ଦିନ ଆପଣ କହିଥିଲି ନା, ଭଗବାନ କେବଳ ବୁଦ୍ଧିରେ ପାଣ୍ଡବମାନଙ୍କୁ ବିଜୟ ଦେଇଛନ୍ତି, ଆଉ କେହି ବି ଭଗବାନଙ୍କର ଭକ୍ତ ଯଦି ସଂସାରରୁ ପାର ହବ, ଭଗବାନ ତାକୁ ବୁଦ୍ଧିରେ ସଂସାରରୁ ପାର କରିବେ, ପ୍ରଭୁ ବୁଦ୍ଧି ଦେଇକି ଆମକୁ ପାର କରିବେ। ସଂସାର କୌରବ ବଂଶର, ଆମର ସଂସାରରେ ମାୟା କୌରବ ଭଳି ବଡ ବଳବାନ, ମାୟାକୁ ତରିପାରିବାନି ଆମେ, ଭଗବାନଙ୍କୁ ଆଶ୍ରୟ କଲେ ଭଗବାନ ବୁଦ୍ଧି ଯୋଗରେ ଆମକୁ ଏଠୁ ପାର କରିବେ, କମ ଭୟଙ୍କର ସଂସାର। ଭଗବାନ ବଡ ମାନେ ଭୟଙ୍କର ଅବସ୍ଥାରେ ଥିଲେ, ଭୟ କରୁଥିଲେ କାହାକୁ, କର୍ଣ୍ଣକୁ। କର୍ଣ୍ଣ ଯଦି ଦିବ୍ୟାସ୍ତ୍ର ଛାଡ଼ି ଦିଏ, ଦିବ୍ୟାସ୍ତ୍ରଟା ମୋର ଅସ୍ତ୍ର, ଏଇଟା ଇନ୍ଦ୍ର ପ୍ରାପ୍ତ ହେଇଛନ୍ତି, ଏଇଟା ଅମୋଘ ଅସ୍ତ୍ର, କିନ୍ତୁ ଏ ଦିବ୍ୟାସ୍ତ୍ର କାହା ଉପରେ ଛଡ଼ା ହେଇଥିଲା, ଘଟୋତ୍କଚ ଉପରେ। ସମସ୍ତେ କାନ୍ଦୁଛନ୍ତି ଭୀମଙ୍କର ପୁତ୍ର, କାରଣ ଘଟୋତ୍କଚ ଏତେ ବଦ୍ଧ କରୁଥିଲେ ଯେଭଳି ଲାଗୁଥିଲା ଆଜି ମହାଭାରତ ଯୁଦ୍ଧ ଶେଷ। ସେଥିପାଇଁ ଶକୁନି ସହିତ ଦୁର୍ଯ୍ୟୋଧନ କହିଲେ, କର୍ଣ୍ଣ ତୁମେ ଘଟୋତ୍କଚକୁ ରକ୍ଷା କର, ଘଟୋତ୍କଚକୁ କର୍ଣ୍ଣ କୌଣସି ବାଣ ଦ୍ୱାରା ରକ୍ଷା କରିପାରିବେନି, ପାରିଲେନି। ଶେଷରେ ଏଇ ଦିବ୍ୟାସ୍ତ୍ରକୁ ଛାଡ଼ିଥିଲେ, ଯେତେବେଳେ ଦିବ୍ୟାସ୍ତ୍ର ହାତରୁ ଚାଲିଗଲା, ଘଟୋତ୍କଚର ମୃତ୍ୟୁ ହେଇଗଲା, ସମସ୍ତେ ଘଟୋତ୍କଚ ବଡ଼ କଣ କୁହାଯାଏ ନିଃସ୍ୱାର୍ଥ ପ୍ରଭାବରେ ଯୁଦ୍ଧ କରୁଥିଲେ, ସମସ୍ତେ କାନ୍ଦି, ଯୁଧିଷ୍ଠିର ମହାରାଜ ବହୁତ କାନ୍ଦିଛନ୍ତି, ବିମର୍ଶନ ବିମର୍ଶନ ବହୁତ କାନ୍ଦୁଛନ୍ତି, କିନ୍ତୁ ଭଗବାନ ସବୁଠୁ ଆନନ୍ଦରେ ରହିକି ଆଜି ମୁଁ ଅର୍ଜୁନକୁ ଫେରି ପାଇଲି, ମୋ ସଖାକୁ ଆଜି ମୁଁ ଫେରି ପାଇଲି, କାରଣ ଏ ଦିବ୍ୟାସ୍ତ୍ରଟା କର୍ଣ୍ଣ ହସ୍ତରୁ ଚାଲିଲା, କର୍ଣ୍ଣର ଆଜିଠି ଆଜି ଅର୍ଜୁନର ବଞ୍ଚିବାଟା ସ୍ଥିର ହେଇ ରହିବ, ଭଗବାନ ସେଠୁ ସବୁଠୁ ଆନନ୍ଦ। ସେଠୁ ପଚାରିଲେ ଯୁଧିଷ୍ଠିର ମହାରାଜ, ପଚାରିଲେ ପ୍ରଭୁ ସମସ୍ତେ ଦୁଃଖ କରୁଛନ୍ତି ଘଟୋତ୍କଚ ପାଇଁ, ତାର ଅବଦାନ ଅଳ୍ପ ଦିନେ ରହିଲେ ବି ମହାଭାରତ ଯୁଦ୍ଧରେ ତାର ଅବଦାନ ପ୍ରଚୁର, ଆପଣ କେମିତି ଆନନ୍ଦିତ ହେଉଛନ୍ତି? କହିଲେ ଆଜି ମୁଁ ଅର୍ଜୁନକୁ ଫେରି ପାଇଲି, ମୋ ସଖାକୁ ଫେରି ପାଇଲି, କାରଣ ସେ ଯୋଉ ଅସ୍ତ୍ର ଘଟୋତ୍କଚକୁ ମାରି ସେଟା ଦିବ୍ୟାସ୍ତ୍ର। ମୁଁ ଏଇ କଥାରେ ଏଇଠିକି ଆସିଲି, କର୍ଣ୍ଣ ଏଭଳି ଜାଣିଥିଲେ ଶତ୍ରୁ ଜାଣନ୍ତି ଶତ୍ରୁ ଦେଇଦେଲେ ଠିକ ଏ କଥା, କାରଣ ମାର ବି ରାଖ ବିଜୟ ଇଚ୍ଛା ତୁମାର ନିତ୍ୟ ଦାସ ଅଧିକାର, ଯିଏ ଭଗବାନଙ୍କ ଉପରେ ଭରସା କରିଛି କାହିଁ ଡରିବ, କିଏ ଶତ୍ରୁ ତା, ଯିଏ ଭଗବାନଙ୍କ ଆଶ୍ରୟ କରୁ ତାର କିଏ ଶତ୍ରୁ ନାହାନ୍ତି, ଯିଏ ସଂସାରକୁ ଆଶ୍ରୟ କରିଛି ସବୁବେଳେ ଭୟ କରିବ, ମୋର ଇଏ ଶତ୍ରୁ ଇଏ ମୋର ମିତ୍ର, ଯିଏ ଭଗବାନଙ୍କୁ ଆଶ୍ରୟ କରେ ସେ କାହାକୁ ଭୟ କରିବନି, ମାର ବି ରାଖ ବି ଯା ଇଚ୍ଛା ତୁମାର ନିତ୍ୟ ଦାସ ପ୍ରତି ତୟା ଅଧିକାର, ମୁଁ ତ ଆପଣଙ୍କର ଦାସ, ମାରିଲେ ମାର ରଖିଲେ ରଖ, ଆମର ଓଡ଼ିଆରେ ପାଖୁଆ ଯାଉଛି, ଡର କାହାକୁ ଭୟ କାହାକୁ ଠାକୁର ଅଛନ୍ତି ଚୌହା, କାହାକୁ ଭୟ କରିବ, ଭୟ କଣ ଧନ ଭୟ କଣ ସର ଭୟ କଣ ସ୍ତ୍ରୀ ପୁତ୍ର କନ୍ୟା ଭୟ କଣ, ମୋ ପ୍ରଭୁ ଅଛନ୍ତି। ବଳି ମହାରାଜ ଠିକ ଏଇଭଳି କହିଲେ, ଓ କୃଷ୍ଣ ଏଇ ଅଧ୍ୟାୟକୁ ମୁଁ ଶେଷ କରୁଛି ନା, ଅଧ୍ୟାୟ ତ ସରିନି, ଦୁଇଟି ଶ୍ଳୋକ ଅଛି, ମୁଁ କଥା ଆଗରେ କହିଦେବି, ସମୟ ହେଇଗଲେ। କହିଲେ ବଳି କହିଲେ ଗୁରୁଦେବ ଶୁଣନ୍ତୁ, ମୁଁ ଯଦି ଆକୁ ଆପଣଙ୍କ କଥା ମାନିକି ଏ ବ୍ରାହ୍ମଣକୁ ଦାନ ନ ଦେବି କି ଭଗବାନ ଇଏ ଛାଡ଼ିବେନି, ଯଦ୍ୟପି ଅସୁ ଅଧର୍ମେଣ ବଦନିଆ ଅନାଗସମ, ମୋର କିଛି ଦୋଷ ନାହିଁ, ମୁଁ ଏ ବ୍ରାହ୍ମଣ ସାଙ୍ଗରେ କୌଣସି କପଟ କରିନି, ବ୍ରାହ୍ମଣ ମୋ ସାଙ୍ଗରେ କପଟ କରିପାରନ୍ତି କିନ୍ତୁ ମୁଁ କପଟ କରିନି, ମୁଁ ଅନାଗସ ଲୋକ, ମୋତେ ଯଦି ସେ ମାରିଦିଅନ୍ତି, ଯଦି ମୋତେ ମାରିଦିଅନ୍ତି ବି ତଥାପି ମୁଁ ତାଙ୍କ ଉପରେ ମୋତେ ଅସ୍ତ୍ରାଘାତ କଲେ ବି ମୁଁ ଅସ୍ତ୍ର ଉଠେଇବିନି, କାହିଁକି ନା ବିଷ୍ଣୁ ମୋତେ ଡରିକି ବ୍ରାହ୍ମଣ ରୂପରେ ଆସିଛି, ବିଶ୍ରାଚକ ଠାରୁ ଅର୍ଥ କରୁଛନ୍ତି, ତଥାପି ଏନମ ନ ହିଂସ୍ୟସି ଭୀତ ବ୍ରହ୍ମତନୁ ରିପୁମ, ଇ ମୋତେ ଭୟ କରିକି ଆପଣଙ୍କ କଥା ହିସାବରେ ଯଦି ବିଷ୍ଣୁ ହେଇଥିବେ ତାହେଲେ ତ ଭୟ କରିକି ବ୍ରାହ୍ମଣ ରୂପରେ ଆସିଛନ୍ତି ନା, ମୋତେ ମାରନ୍ତୁ ଅସ୍ତ୍ର ମାରିଲେ ବି ବ୍ରାହ୍ମଣ ତନୁ ବ୍ରାହ୍ମଣ ଶରୀର ମୁଁ କେବେ ହେଲେ ଅସ୍ତ୍ର ଛାଡ଼ିବିନି, ତାଙ୍କ ଉପରେ ପ୍ରହାର କରିବିନି। କହିଲେ ଯଦି ଏଟା ନ କର ବୋଲି କହୁଛନ୍ତି ଗୁରୁଦେବ, ଯଦି ମୁଁ ତାଙ୍କୁ ଦାନ ନ ଦିଏ ତାର ପରିଣାମ କଣ ହବ ଜାଣିଛନ୍ତି? ଇଏ ଉତ୍ତମ ଶ୍ଲୋକ, ଏ ସଭା ଉତ୍ତମ ଶ୍ଲୋକ ନ ଜିଆସତି ଯଜସମ, ଇଏ ଉତ୍ତମ ଶ୍ଲୋକ, ଭଗବାନ ଇଏ ତାଙ୍କ ଯଶକୁ ସହିପାରିବେନି, ଆରେ ବ୍ରାହ୍ମଣ ମୋତେ ପ୍ରତିଶ୍ରୁତି ବଳି ପ୍ରତିଶ୍ରୁତି ଦେଇକି ବ୍ରାହ୍ମଣକୁ ଠକେଇଲା, ସିଏ ମୋତେ ଯୁଦ୍ଧରେ ମାରିଦେବେ, କିମ୍ବା ମୁଁ ତାଙ୍କ ଯୁଦ୍ଧରେ ବିଶ୍ରାଚ ସିଦ୍ର ସ୍ୱାମୀ ଲେଖିଲେ ହତ୍ୱା ମାଂ ଏନ ହରତେ ଉଦ୍ୟମ ସାଇତ ନିହତ ମୟା, ଇଏ ଯଦି ଭଗବାନ ହେଇଥିବେ ମୋତେ ଯୁଦ୍ଧରେ ମାରିବେ, କିମ୍ବା ଭଗବାନ ନହେଇକି ଯଦି ଛଳନା କରୁଥିବେ ଆଉ କିଏ ହେଇଥିବେ ମୁଁ ତାଙ୍କୁ ଯୁଦ୍ଧରେ ମାରିକି ପକେଇଦେବି, କିନ୍ତୁ ଇଏ ତ କହିସାରିଛନ୍ତି ଭଗବାନ ବୋଲି ବୋଲି କିଭଳି କଥା କହିଲେ ସିଦ୍ର ସ୍ୱାମୀ ଲେଖିଲେ ଟିକାରେ ସମ୍ୟକ ଜ୍ଞାନ ସମ୍ମମ ଚିତେ ସାୟତି ବାସ୍ତବ ଅର୍ଥ, ପ୍ରକୃତରେ ମୁଁ ଆଙ୍କୁ ମୋ ହୃଦୟ ଭିତରେ ଶୋଇଦେବି, ମାରିବା କଥା କହିବି ଭଗବାନଙ୍କୁ। ଶ୍ରୀ ଶୁକୋବାଚ ଏଇଠି କଥା ବିଶ୍ରାମ ରହିବେ, ଏବଂ ଅଶ୍ରଦ୍ଧିତମ ଶିଷ୍ୟାମ ଅନାଦେଶକରମ ଗୁରୁ ସଶାପ ଦୈବ ପ୍ରହିତ ସତ୍ୟ ସନ୍ଧା ମନସ୍ୱିନଃ, ମନସ୍ୱୀ ସତ୍ୟ ସନ୍ଧ ଆଜି ବଳିଙ୍କୁ ଅଭିଶାପ ଦେବେ, ଦେଲେ ଶୁକ୍ରାଚାର୍ଯ୍ୟ ସଶାପ ଦୈବ ପ୍ରହିତ ଭଗବତ ପ୍ରେରିତ, ଭଗବାନ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟଙ୍କ ମୁହଁରେ କହିବେ, ଏବଂ ଅଶ୍ରଦ୍ଧିତ ଶିଷ୍ୟ, ଏ ଶିଷ୍ୟ ଗୁରୁଙ୍କର ବାକ୍ୟକୁ ଶୁକ୍ରାଚାର୍ଯ୍ୟ କହିଲା, ଆରେ ମୋ ବାକ୍ୟକୁ ତୁ ଶ୍ରଦ୍ଧା କରୁନୁ, ଅନାଦେଶ କରମ ଗୁରୁ ମୋର ଆଦେଶକୁ ତୁ ପାଳନ କରୁନୁ, ତୋତେ ଅଭିଶାପ ଦେବି, ଅଭିଶାପ କାଲି ଆମେ ଶୁଣିବା, ଅଭିଶାପ ଦେଲା ପରେ ବି କାଲି ବଳି ଭଗବାନଙ୍କୁ ଶପଥ ଦାନ କରିବା ପାଇଁ ଶପଥ କରିବେ, ତାଙ୍କ ପତ୍ନୀ ଆସିକି ଜଳ ଦେବେ, ଭଗବାନ ଗ୍ରହଣ କରିବେ, କାଲି ଭଗବାନ ବାମନ ଦେବ ବିଶ୍ୱରୂପ ହେଇ ସର୍ବସ୍ୱ ନେଇଯିବେ, ନେଇଯାଇ ବଳିକୁ କାଲି ବାନ୍ଧିବେ, ବଳିକୁ କାଲି ସତଳ ଲୋକକୁ ପଠେଇବେ, ଆହୁରି ଯଦି ବହୁ ବଡ଼ ପ୍ରସଙ୍ଗ ଇଏ, କାଲି ସଂକ୍ଷେପରେ ଆମେ କଥାକୁ ସାରିବା। ହରେ କୃଷ୍ଣ।